जय राधा माधव कुंज बिहारी,
जय राधा माधव कुंज बिहारी,
जय राधा माधव कुंज बिहारी,
जय राधा माधव कुंज
नमो विष्णुपदाय कृष्णपृष्ठाय भूतले श्रीमते गौरगोविंद स्वामी नामिने
नमो विश्वपराय कृष्ण प्रश्नाय भूतले
श्रीमते भक्ति वेदांत स्वामी नामिने
नमस्ते सरस्वती देवी गौरवाणी प्रचारिणी
निर्विशेष शून्यवादी पाश्चात्य देश तारिणी
जय श्री कृष्ण चैतन्य प्रभु नित्यानंद
श्री अद्वैत गदाधर श्रीवासादि श्री गौर भक्त वृंद
हरे कृष्ण 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 हरे हरे
हरे राम 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 हरे हरे ओम नमो भगवते वासुदेवाय
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 गत पिला मैंने शुणीते युधिष्ठिर महाराज युधिष्ठिर महाराज प्रश्नर उत्तर रे नारद मुनि गृहस्थ धर्म संबंध में कहते कल आम चतुर्थ श्लोक पाठ करुले गृहस्थ प्रथम श्लोक जहाँ कहले यथोचित कर्म कर शास्त्र हिसाब से कर्म कर उग्र कर्म करना एवं वासुदेव अर्पण सबकि भगवान को अर्पण कर तृतीय उपासित महामुनि साधुसंग कर ଏବଂ ଗତକାଲି ଆମେ ଶୁଣିଥିଲେ ସାଧୁସଙ୍ଗରେ କ'ଣ କରିବ ସାଧୁସଙ୍ଗରେ ଭଗବାନଙ୍କର କଥା ସର୍ବଦା ଶ୍ରବଣ କରିବ ଏବଂ କିଭଳି ଶୁଣିବ ନା ଶ୍ରଦ୍ଧାରେ ପ୍ରତି ଶ୍ରଦ୍ଧା ଆଦର କରି ସାଧୁଙ୍କ ମୁଖରୁ ଗୃହସ୍ଥ ପ୍ରତିଦିନ ଅଭିକ୍ଷଣ ପ୍ରତିଦିନ ଭଗବାନଙ୍କ କଥା ଶୁଣିବ ଏବଂ କେଉଁ ସାଧୁ ନିକଟରୁ ଶୁଣିବ ନା ଉପଶାନ୍ତ ଜନାବୃତ ଏକୁଟିଆ ଶୁଣିବ ନା ପିଲା ପିଲାଏ କିପରି କରୁଛି ନିଜର ସ୍ତ୍ରୀ ଛୁଆ ପିଲା ବନ୍ଧୁ ବାନ୍ଧବ ସମସ୍ତଙ୍କ ସହିତ ସାଧୁଙ୍କ ନିକଟରୁ ଯାଇ ହରିକଥା ଶୁଣିବ କିମ୍ବା ସାଧୁ ହିଁ ତାଙ୍କ ନିକଟରେ ଅଛନ୍ତି ତାହେଲେ ସାଧୁଙ୍କ ପାଖରୁ ଆସିକି ହରିକଥା ଶୁଣିବ ଏବଂ ଗତକାଲି ଆମେମାନେ ଏ ଶ୍ଳୋକରୁ ଅଧା କହିଥିଲେ ସତସଙ୍ଗତ ସନକେଇ ସଙ୍ଗୀ କାହିଁକି ସତସଙ୍ଗ କରିବ ଭଗବାନ ସାଧୁଙ୍କ ମୁଖରୁ ଭଗବାନଙ୍କ କଥା କାହିଁକି ଶୁଣିବ କ'ଣ ଦରକାର ଗୃହସ୍ଥ ଲୋକମାନେ ଯେମିତି ଆଜିକାଲି କହୁଛନ୍ତି ମୁଁ ତ କାମଦାମ କରୁଛି ମୋର ଏଇଟା ଭଗବାନ ଦେଇଛନ୍ତି ପଠେଇଛେ ସଂସାରକୁ କର୍ମ କରିବା ପାଇଁ ଏଗୁଡ଼ା କରିବା କ'ଣ ଦରକାର ବର୍ତ୍ତମାନ କହୁଛନ୍ତି ସତସଙ୍ଗା ସନଗେଇ ସଙ୍ଗେଇ ଆତ୍ମଜାୟା ଆତ୍ମଜୟାଦିଶୁ ବିମୁଞ୍ଚ୍ୟ ମୁଚ୍ୟମାନେଷୁ ସ୍ୱୟଂ ସ୍ୱପ୍ନବତ୍ ଉତ୍ଥିତ ଜୀବନର ତିନିଟା ହେଉଛି ସବୁଠୁ ବଡ଼ ବନ୍ଧନ ବ୍ୟକ୍ତି ସବୁକିଛି ଭୁଲିଯିବ ଏ ତିନି ଜଣଙ୍କୁ ଆସକ୍ତିଟା ଗୃହସ୍ଥ ଜୀବନରେ ବହୁତ ବଡ଼ ମାନେ ବନ୍ଧନରେ ପକେଇ ଦିଏ ସାଧୁସଙ୍ଗ ଭଗବାନଙ୍କର କଥା ଶୁଣିବା ଏଇଥିପାଇଁ ଆବଶ୍ୟକ ଗୃହସ୍ଥରେ ଯେଭଳି ଆସକ୍ତି ଏମାନଙ୍କ ପ୍ରତି ନ ଆସେ କାହା ପ୍ରତି ନା ଆତ୍ମା ନିଜ ଶରୀର ପ୍ରତି ଏବଂ ଦ୍ୱିତୀୟରେ କହୁଛନ୍ତି ଜାୟା ନିଜ ସ୍ତ୍ରୀ ପ୍ରତି ଏବଂ ଆତ୍ମଜ ନିଜର ପୁତ୍ର ପ୍ରତି ଏ ତିନି ଜଣ ଏପିଲାଏ ଆଗରେ ବସିଛି ମାନେ ପାଟି କରିବନି ଚୁପଚାପ ବସ ମାନେ ବାହାର ପଳା ସେମାନେ ପାଟି କରିବୁ ଏ ଦୁଇ ଜଣଙ୍କ ଭିତରେ ମଝିରେ କିଏ ରହିଛନ୍ତି ବ୍ୟକ୍ତି ନିଜ ଆଉ ନିଜର ପୁତ୍ର ମଝିରେ କିଏ ରହିଲେ ଜାୟା ଭାର୍ଯ୍ୟା ପତ୍ନୀ ତାଙ୍କୁ ଭୁଲିବା ବହୁତ କଷ୍ଟ ସବୁଠୁ ବଡ଼ ବନ୍ଧନ ଗୃହସ୍ଥ ଜୀବନରେ ଯେଭଳି ପୁରୁଷ ସ୍ତ୍ରୀକୁ ଭୁଲିବା କଷ୍ଟ ସେଭଳି ସ୍ତ୍ରୀ ମଧ୍ୟ ପୁରୁଷକୁ ଭୁଲିବା କଷ୍ଟ ଉଭୟ ପାଇଁ ମାୟା ଯେଉଁ ଆସକ୍ତି ଆମର ଶାରୀରିକ ଆସକ୍ତି ରହିଛି କାରଣ ମୃତ୍ୟୁ ସମୟରେ ଯଦି ଆସକ୍ତି ରହିବ ପୁଣି ଗୋଟେ ଶରୀର ମିଳିବ ପୁଣି ବନ୍ଧନରେ ପଡ଼ିବେ ତେଣୁ ମୃତ୍ୟୁ ପୂର୍ବରୁ ଏ ଆସକ୍ତିରୁ ମୁକ୍ତ ହେବା ପାଇଁ ଆତ୍ମା ନିଜ ଶରୀରର ଆସକ୍ତି ନିଜର ସ୍ତ୍ରୀ ଠାରୁ ଆସକ୍ତି ନିଜର ପୁତ୍ର ଠାରୁ ଆସକ୍ତି ଆଉ ଆଦିଶୁ ବନ୍ଧୁବାନ୍ଧବ ଭାଇ ଯେତେ ଅଛି ଏସବୁ ଆସକ୍ତିରୁ ମୁକ୍ତ ହେବାକୁ ପଡ଼ିବ କାରଣ ଏସବୁ ଆପଣଙ୍କର ନଥିଲେ ବା ରହିବେନି ଆଉ ଆମେ ନ ଚାହିଁଲେ ସୁଦ୍ଧା ଏଠି ଲେଖୁଛନ୍ତି ବିମୁଞ୍ଚ୍ୟ ମୁଞ୍ଚ୍ୟମାନେଷୁ ଆପଣ ଯଦି ଏଥିରୁ ଭୌତିକ ଆସକ୍ତିରୁ ମୁକ୍ତ ନ ହେବେ ଆତ୍ମା କ'ଣ କରିବ ଜୀବାତ୍ମା ଏଠୁ ଛାଡ଼ି ଚାଲିଯିବ ଆମେ ନ ଚାହିଁଲେ ବି ଜୀବାତ୍ମା ଚାହୁଁନି ଏ ଶରୀରକୁ ମୁଁ ଛାଡ଼ିଦେବି ବୋଲି କିନ୍ତୁ ଶରୀର ଛାଡ଼ିକି ପଳେଇଯାଉଛି ଦେଖନ୍ତୁ ଶରୀର ଜୀବାତ୍ମାକୁ ଛାଡ଼ିକି ପଳେଇଯାଉଛି ତେଣୁ ଆସକ୍ତି ରଖି କ'ଣ ଲାଭ ଅଛି କୁହନ୍ତୁ ଆପଣ ନ ଛାଡ଼ିଲେ ସୁଦ୍ଧା ଆପଣ ଅଠା ଲଗେଇକି ରହିଲେ ସୁଦ୍ଧା ଏ ଶରୀର ଛାଡ଼ିକି ପଳେଇଯିବ ଆପଣଙ୍କୁ ଯୋଉ ସ୍ତ୍ରୀ ବୋଲି ଜ୍ଞାନ କରୁଛନ୍ତି, ଯୋଉ ସ୍ତ୍ରୀ ମୋର ସ୍ତ୍ରୀ, ସ୍ତ୍ରୀ ଆପଣ ଯୋଉ ସ୍ତ୍ରୀର ସ୍ୱର ପ୍ରତି ଆସକ୍ତି ହେଉଛନ୍ତି, ସେ ସ୍ୱରଟା ଛାଡ଼ିକି ପଳେଇଯିବ ଆତ୍ମା, ତେଣୁ ଇଏ ସ୍ୱାଭାବିକ ଜିନିଷ। କିନ୍ତୁ ବୁଦ୍ଧିମାନ ଲୋକ ଏ ସଂସାର କିଭଳି ଚଳିବା ଦରକାର ନା, ସ୍ୱପ୍ନବତ୍ ଉତ୍ଥିତ, ସ୍ୱପ୍ନରେ ଯେଭଳି ନିଦ୍ରାରେ ବହୁତ ଆମେ ସ୍ୱପ୍ନ ଦେଖନ୍ତି କିନ୍ତୁ ଉଠି ପଡ଼ିଲା ପରେ ଜାଣନ୍ତି, ଏଗୁଡାକ ମିଛ ଜିନିଷ। ସଂସାରରେ ଆମେ ଯେତେ କିଛି କର୍ମ କରୁଛେ, ଦେଖନ୍ତୁ ରାଗ ଦ୍ୱେଷ ଶତ୍ରୁ ମିତ୍ର ସବ କିଛି କରୁଛେ, କିନ୍ତୁ ସ୍ୱପ୍ନବତ୍ ଏ କିଏ ପାଟି କରୁଛେ, କେତେଥର କହିଲି ସ୍ୱପ୍ନବତ୍ ଉତ୍ଥିତ। ଯେଉଁ ସମୟରେ ଦେଖନ୍ତୁ ଆପଣ ପୁଅ ପାଇଁ ଲୋକ ପାଗଳ ହେଉଛି ବା ନିଜ ସ୍ତ୍ରୀ ପାଇଁ ପାଗଳ ହେଉଛି, ଯେଉଁ ସମୟରେ ପୁଅର ଆତ୍ମା ଠାରୁ ଶରୀରଟା ଛାଡ଼ିକି ପଳାଉଛି ସରିଲା, ବା ସ୍ତ୍ରୀର ଆତ୍ମା ଠାରୁ ଶରୀରଟା ଛାଡ଼ିକି ପଳେଇ ଯାଉଛି, ଆଉ ସମ୍ବନ୍ଧ କିଛି ନାହିଁ ଆପଣଙ୍କର, ଏତେ ଦିନର ସମ୍ପର୍କ ସବୁ କିଛି ଗୋଟେ ସ୍ୱପ୍ନ ଭଳି ଲାଗିବ ସାଙ୍ଗେ ସାଙ୍ଗେ। ଏଇଟା ପ୍ରକୃତ ସ୍ୱପ୍ନ, ଆପଣ ନ ଜ୍ଞାନ କଲେ ବି ଏଟା ଗୋଟେ ସ୍ୱପ୍ନ, 50 ବର୍ଷ କି 60 ବର୍ଷ କି 70 ବର୍ଷର ସ୍ୱପ୍ନ ଏଇଟା ବାସ। ଆଉ ସ୍ୱପ୍ନକୁ ବ୍ୟକ୍ତି ଯେତେବେଳେ ସବୁ ସମୟରେ ଭୁଲି ଯାଉଛି, ଆପଣ ଦେଖନ୍ତୁ ଆପଣଙ୍କ ଯୁବକ ବେଳେ କଣ କରିଥିଲେ, ବର୍ତ୍ତମାନ ବୁଢା ବସି ଭୁଲିଗଲେ, ଛୋଟ ପିଲାବେଳେ କଣ କରିଥିଲେ ଯୁବକ ଅବସ୍ଥାରେ ଭୁଲିଗଲେ, ଗତକାଲି କଣ କରିଥିଲେ, ଯେମିତି ସ୍ୱପ୍ନରୁ ଲୋକ ଉଠିଲା ମାନେ କଣ କରୁଛି ଭୁଲି ଯାଉଛି ନା, ଗତକାଲି ଆମେ ଏଇ ସମୟରେ କଣ କରିଥିଲେ ଲୋକ ତାକୁ ଭୁଲି ଯାଉଛି, ଏ ସ୍ୱପ୍ନ। ତେଣୁ ସଂସାରରେ ସ୍ତ୍ରୀ ନିଜର ପିଲା ନିଜର ଧନ ଗୃହ ବନ୍ଧୁ ବାନ୍ଧବ ଯାହା କିଛି ଅଛି ତାକୁ ସ୍ୱପ୍ନ ପ୍ରାୟ ମଣିବେ, ରହିଛି କିଛି ସମୟ ପାଇଁ, କିଛି ଦିନ ପାଇଁ ରହିଛି, ଏପଟେ ପଳେଇଯିବ। ସେଥିପାଇଁ ଭକ୍ତିମ ଠାକୁର କହୁଛନ୍ତି, କିସେର ସଂସାର ଏଇ ଛାୟାବାଜି ପ୍ରାୟ, କିସେର ସଂସାର ଏଇ ଛାୟାବାଜି ପ୍ରାୟ, ଇହାତେ ମମତା କରି ବୃଥା ଦିନ ଯାୟ, ଏହାତେ ମମତା କରି ବୃଥା ଦିନ ଯାୟ। ଇଏ ମମତା ଆମର ଯୋଉ ଆସକ୍ତି ରହିଛି ଏତେ ବଢି ଯାଇଛି, ମମତା ରହିବା ଦରକାର, ପ୍ରାଣୀ ପ୍ରତି ମମତା ରହିବା ଦରକାର, କିନ୍ତୁ ଆସକ୍ତି ରହିବା ଉଚିତ ନୁହେଁ, ଆଟାଚମେଣ୍ଟ ରହିବା ଉଚିତ ନୁହେଁ। ସବୁଥିରେ ଗୋଟେ ସୀମା ଅଛି, ସ୍ନେହର ବି ସୀମା ଅଛି ବାସ, ଆପଣ ଜାଣିବା ଦରକାର। ଆପଣ ଯାହାକୁ ଏତେ ସ୍ନେହ କରୁଛନ୍ତି, ଅତି ସ୍ନେହ କରୁଛନ୍ତି, ଏ ସ୍ନେହଟା ରହିବନି, ଏ ସ୍ୱପ୍ନ ଜିନିଷ, ସର ଚାଲିଗଲା ମାନେ ସ୍ନେହ ବି ଚାଲିଯିବ। ଅତି ସଂସାରରେ ଅତି ଆସକ୍ତିଗ୍ରସ୍ତ କେବେ ହେବ ନା, ଆସକ୍ତି ହବ ମାନେ ସେ ବନ୍ଧନ ପଡ଼ିଯିବ। କିସେର ସଂସାର ଏଇ ଛାୟାବାଜି ପ୍ରାୟ, ଛାୟାବାଜି କାହା କୁହାଯାଏ, ଛାୟାବାଜି ଜାଣନ୍ତିନି ଆପଣ, ଯେ ବାଣ ଫୁଟା ତାକୁ ଛାୟାବାଜି କୁହନ୍ତି ନା ବେଙ୍ଗଲ, ମୁଁ ତ ଏତେ ବେଙ୍ଗଲ ଏକ୍ସପର୍ଟ ନୁହେଁ, ଦେଖୁଛନ୍ତି ଗୋଟେ ବାଣ ଫୁଟା ହେଉଛି, କେତେ ସମୟ ସେ ଜଳୁଛି, କିନ୍ତୁ ସାଙ୍ଗେ ସାଙ୍ଗେ ସଫା ପାଉଁସ, ଇହାତେ ମମତା କରି ବୃଥା ଦିନ ଯା, ଏ ସଂସାର ଗୋଟେ ଛାୟାବାଜି ପ୍ରଭୁ, ସବୁ ସମୟ ପରିବର୍ତ୍ତନ ସବୁ କିଛି, ଏଇ ବନ୍ଧୁ ବାନ୍ଧବ ସବୁ କିଛିରେ ପରିବର୍ତ୍ତନ ହେଇଯାଉଛି, ଗୋଟେ ଛାୟାବାଜି ଜିନିଷ, କିନ୍ତୁ ୟାଦ୍ୱାରା ମମତାଟା ଆମର ଏତେ ଲାଗିଯାଉଛି ବୃଥା ଦିନ ପଳେଇଯାଉଛି। କାହିଁକି ବୃଥା କୁହାଗଲା ନା, ଭଗବାନଙ୍କୁ ଭଜନ କଲେ ନା, ଆଉ କଣ ଚିନ୍ତା କଲେ, ଏ ଯୋଉ ମାନବ ଶରୀର ମିଳିଥିଲା ଭଗବାନଙ୍କୁ ଚିନ୍ତା କରିବା ପାଇଁ, ହରିଙ୍କୁ ଚିନ୍ତା କରିବା ପାଇଁ, ଏଇଟା ଭୁଲିଗଲେ। ଏ ଆସକ୍ତି ଯୋଗୁଁ ହିଁ ଭଗବାନ ଭଜନ କରିପାରୁନି, ଲୋକ ଭଗବାନଙ୍କୁ କାହିଁକି ଡାକିପାରୁନି, ଭଗବାନ ପ୍ରତି ତାର ଆସକ୍ତି ନାହିଁ, ସଂସାର ପ୍ରତି ଆସକ୍ତିଟା ଭରପୁର ହେଇକି ରହିଛି, ଚିନ୍ତାଟା ସବୁବେଳେ ସଂସାର ଚିନ୍ତା, କେତେବେଳେ ରେଷ୍ଟ ନାହିଁ ତାର। ଦେଖନ୍ତୁ ଆପଣ ପଶୁପକ୍ଷୀ ଯେତେବେଳେ ଶୋଉଛନ୍ତି, କିଏ ପିଲ୍ ଖାଇକି ଶୋଉଛନ୍ତି କହିଲେ, ଟାବଲେଟ୍ ଖାଇକି ଶୋଉଛନ୍ତି, ମଣିଷ ଏତେ ଚିନ୍ତାଗ୍ରସ୍ତ ହେଇଯାଉଛି, ମେଡିସିନ ବିଦେଶ, ଆମର ତ ବର୍ତ୍ତମାନ ଲୋକମାନେ ବିଦେଶ ସଭ୍ୟତାକୁ ସବୁ ଅନୁକରଣ କରୁଛନ୍ତି, ବିଦେଶର ଯେକୌଣସି ବ୍ୟକ୍ତିର ଡଷ୍ଟବିନ୍ରୁ ହଜାର ହଜାର ପିଲ୍ସ ବାହାରିବ, ଗୋଟେ ମାସରେ ହଜାର ହଜାର ସ୍ଲିପିଂ ପିଲ୍ ଖାଉଛନ୍ତି, ଶୋଇବା ପାଇଁ ବଟିକା ନନୀତ ହବନି, ସବୁବେଳେ ଚିନ୍ତା, ଭଗବାନ କଣ ଭଜନ କରିବେ, ମନଟା ସବୁ ସମୟରେ ଚିନ୍ତା ଲାଗିଛି, କେଉଁଥିରେ ଚିନ୍ତା ଲାଗିଛି, ଯାହା ନାରଦ ମୁନି କହିଲେ ଶରୀର ଆଉ ଆତ୍ମା, ଏ ଆତ୍ମଜ ପୁତ୍ର ଆଉ ସ୍ତ୍ରୀ ଆଉ ବନ୍ଧୁବାନ୍ଧବ, ଭକ୍ତିର ଠାକୁର ତାହା କହୁଛନ୍ତି, ଯେ ଦେହ ଗେହ କଳ ତ୍ରାଣି ଚିନ୍ତା ବୀରତ, ଦେହ ଗେହ କଳ ତ୍ରାଣି ଚିନ୍ତା ବୀରତ, ହତ କରିଦେଲା, ନଷ୍ଟ କରିଦେଲା। ନଷ୍ଟ କାହିଁ କରିଦେଲା? ଆମ ବୁଦ୍ଧି ଯେ ଭଗବାନଙ୍କୁ ସ୍ମରଣ କରିବା ଦରକାର, ହରିଙ୍କୁ ସ୍ମରଣ କରିବା ଦରକାର, ଏଇଟା ଆମେ ଭୁଲିଗଲେ। କେଉଁଥି ପାଇଁ? ଏଇ ଚିନ୍ତାଟା ହୋଇଗଲା। ଦେହ ଗେହ କଳତା, ଗେହ ମାନେ ଯାହା ସ୍ତ୍ରୀ ପିଲା ଯାହା ଘର ଦ୍ୱାରା ଏସବୁ ଅଛି, ଦେହ ଗେହ କଳତ୍ର ପିଲା ଛୁଆ, ଚିନ୍ତା ଅବିରତ, ସବୁବେଳେ ଏଇ ଚିନ୍ତା ଘାରିକି ରହିଲା, ଭଗବାନ କଣ ଡାକିବ? ଜାଗିଛେ ହୃଦୟ ମୋର ବୁଦ୍ଧି କରି ହତ, ଆମ ବୁଦ୍ଧିଟାକୁ ହତ କରିଦେଲା। ଏତେ କଷ୍ଟ ସହି ଏ 80 ଲକ୍ଷ ଇତର ଯୋନି ଭ୍ରମଣ ପରେ ମାନବ ଶରୀର ପାଇଥିଲେ ଏବଂ ଏ ହରିବଚନ ପାଇଁ ମାନବ ଶରୀର ମିଳିଥିଲା, ଏ ବୁଦ୍ଧିଟା ଆମର ନଷ୍ଟ ହେଲା। ସେଥିପାଇଁ ଏଇଠି କହୁଛନ୍ତି ସତ୍ସଙ୍ଗାତ ସନକେଇ ସଙ୍ଗମ, ଧୀରେ ଧୀରେ ଏ ଆସକ୍ତି ତ ଶୀଘ୍ର କଟିବନି। ଆସକ୍ତିରେ ଆମେ ଏଇଠୁ ଶୁଣିଦେବା, ଏଇଠୁ ଉଠିକି ସେ ଗେଟ୍ ପାଖରେ ହେଲା, ପୁଣି ଚିନ୍ତା ନାତିର ଏହା ହେଲା, ମୋ ନାତୁଣର ଏହା ହେଲା, କାଲି ଏହା ହେଲା, ଯାହା ହେଇଯାଇଥିବ ତା ବିଷୟରେ ଲୋକ ଚିନ୍ତା କରିକରି ପାଗଳ। ଭାଇ ସେ ତ ହେଇସାରିଲାଣି, ତା ପାଇଁ ଚିନ୍ତା କରୁଛୁ ନାହିଁ। ଆସକ୍ତି ବଡ ଜିନିଷ, ଏ ଆସକ୍ତି ଯୋଗ ହିଁ ସେଥିପାଇଁ କହୁଛନ୍ତି ସତ୍ସଙ୍ଗାତ ସନକେଇ ସଙ୍ଗମ ଆତ୍ମ ଜାୟା ଆତ୍ମ ଜିଶୁ। ସାଧୁ ସଙ୍ଗଟା କଲେ ଆସକ୍ତିରେ ସାଙ୍ଗେ ସାଙ୍ଗେ କଟିବନି, ଧୀରେ ଧୀରେ କଟିବ। ଯେତେ ଅଧିକ ସାଧୁସଙ୍ଗ କରିବେ ସେତେଟା କଟିବ, ସାଧୁସଙ୍ଗ ନ କଲେ ଆପଣଙ୍କର ଆସକ୍ତି ଯିବନି। ଆସକ୍ତି ନହେଲେ ସଂସାରଟା ଭଲ ଲାଗିବ, ହରିଭଜନଟା ବିଲକୁଲ ଭଲ ଲାଗିବନି ଲୋକଙ୍କୁ। ଲୋକଙ୍କୁ ଠାକୁରଙ୍କ କଥା ଶୁଣିବା, ଠାକୁରଙ୍କର ନାମ କରିବା ଗୋଟେ ବୋଝ ଭଳିଆ ଲାଗୁଛି, ସଂସାର କଥା ସଂସାର ଘର ଦ୍ୱାରା ଏଇଟା କଷ୍ଟ ଲାଗୁନି। କେତେ କଷ୍ଟ ଉଠେଇଲେ ବି କଷ୍ଟ ଲାଗୁନି, କାହିଁକି ନା ଆସକ୍ତି ତାର ରହିଯାଇଛି। ଯେମିତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ ଗୋଟେ ଗଳ୍ପ କୁହନ୍ତି ଯେ ଗୋଟେ ଗାଁରେ, ମହାରଥର ଆପଣଙ୍କୁ କହିଥିଲି, ଗୋଟେ ଗାଁରେ ଗୋଟେ ସ୍ତ୍ରୀ ଲୋକଟିଏ, ସେ ଶୁଖା ବିକିବାକୁ ଯାଇଛି। ଶୁଖା ବିକିବା ଅର୍ଥଟା ଅଲଗା, ଏ କୌଣସି କାଷ୍ଟ ଜିନିଷ କୁହାଯାଉନି, ଆପଣ ବୁଝିବା ପରେ ଶୁଖା ବୋଲି କିଏସ୍ ଏମିତି ବିକିବା ପାଇଁ ଯାଇଛି, ବହୁତ ଦୂରକୁ ପଳାଇଛି, ପ୍ରତିଦିନ ଯାଏ ବିକି ଦେଇକି ଫେରିକି ପଳେଇ ଆସେ, କିନ୍ତୁ ଆଜି ଏତେ ଦୂରକୁ ପଳେଇଛି ଆଉ ଫେରିପାରିନି, ଗୋଟେ ଗାଁ ଭିତରେ ପଶି ଯାଇଛି। କେଉଁ ଗାଁ ଭିତରେ? ମାଳି ସାହି ଭିତରେ, ମାଳି ଯେଉଁମାନେ ଫୁଲ ବୁନ୍ଥନ୍ତି, ଏ ମାଳି ସାହି ଭିତରେ ପଶିଗଲା ପରେ ତାକୁ କେହି ଘରେ ଆଉ ଉଠେଇବାକୁ ଦେଉନାହାନ୍ତି, ପିଣ୍ଡାକୁ କେହି ଉଠେଇବାକୁ ଦେଉନାହାନ୍ତି, କାରଣ ଏ ଶୁଖା ବୁଝି ଧରୁଛି ଗନ୍ଧ ହବ, ଠାକୁରଙ୍କ ଘରେ ଫୁଲ ଯିବ, କେହି ଉଠେଇବାକୁ ଦେଉନା। ଗୋଟିଏ ଗୃହସ୍ଥ ଲୋକ ଦେଖିଲା, ସିଏ କହିଲା ଆଚ୍ଛା ଆଚ୍ଛା ଆମେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଅଛୁ, ଏ ସ୍ତ୍ରୀ ଲୋକଟା ରାତିରେ କୁଆଡ଼େ ଯିବ? ଡାକିଲା, ମା ଆସ ଏ ପିଣ୍ଡାରେ ଶୁଅ, ପିଣ୍ଡାରେ ଜାଗା ଦେଲା, କିନ୍ତୁ ଘରେ କବାଟ ବନ୍ଦ କରିକି ସିଏ ତାକୁ ଗଣ୍ଡେ ଖାଇବାକୁ ଦେଲା, ଘର ତାହେଲେ କବାଟ ବନ୍ଦ କରିବାକୁ ଯାଉଛି, ଚିନ୍ତା କଲା ଆରେ ଆମେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଘରେ ଶୋଇବୁ, ଏ ସ୍ତ୍ରୀ ଲୋକଟା ବାହାରେ କେମିତି ଶୋଇବୁ? କହିଲା ମା, ସେ ଗୃହସ୍ଥ ଲୋକଟି ଶୁଖା ବୋଲି କହିଲା, ମା ତୁ ଶୁଖୁଆ ବୋଝଟାକୁ ବାହାରେ ରଖିଦେ, ତୁ ଘର ଭିତରେ ଆସିକି ଶୁ, କାହିଁକି ମୋର ଠାକୁରଙ୍କର ଫୁଲ ଅଛି, ଘର ଗନ୍ଧ ହବ। ତେଣୁ ଶୁଖୁଆ ବୋଲି କଣ କଲା, ଶୁଖୁଆ ବୋଝଟାକୁ ବାହାରେ ରଖିଦେଇ ଘର ଭିତରେ ଗଲା ଶୋଇଲା। ଇଏ ତାଙ୍କର ସ୍ୱାମୀ ସ୍ତ୍ରୀ ଅଲଗା ଘରେ ଶୋଇଲେ, ତାକୁ ଗୋଟେ ଅଲଗା ଘର ଦେଲେ, କିନ୍ତୁ ତାଙ୍କର ନିଦ ନାହିଁ ରାତି ମା। ଏବଂ ଫୁଲବାଲାକୁ କହୁଛି ମୁଁ ଭୋର ଉଠିକି, ମାଳିକି କହୁଛି ମୁଁ ଭୋର ଉଠିକି ସିନ୍ଦୁରା ଫାଟ ନଥିବ ମୁଁ ପଳେଇଛି, ମୁଁ ଭୋର ରହିବି, କିନ୍ତୁ ଦିନ 7 ବଜେ ଘୁଙ୍ଗୁଡ଼ି ମାରୁଛି। ଇଏ ଫୁଲବାଲା ଯେତେବେଳେ ଗଲା, ମାଳି ଗଲା, ଦେଖିଲା ସେ ଘରୁ ବି ଗନ୍ଧ ଆସୁଛି, ପଚାରିଲା ଏ ଉଠୁ ଉଠୁ ସମୟ ହେଇଗଲା, ତୁ ବା ତୋର ଘରକୁ ଯିବୁ କହୁଥିଲୁ, 7 ବାଜିଲାଣି, ତୁ ବା କହୁଥିଲୁ ସିନ୍ଦୁରା ଫାଟିଲେ ଯିବୁ। ସେ ଉଠିକି କହୁଛି ମୋତେ କଣ ରାତି ମା ନିଦ ଅଛି, ତୁମେ ଆରାମରେ ଶୋଇଗଲ, ମୋତେ ମୋତେ ନିଦ ନାହିଁ। ନା କାହିଁକି ନିଦ ନାହିଁ? ନା ମୋତେ ତୋର ଯୋଉ ଫୁଲ ବାସନା ଅଛି ନା, ତ ଫୁଲ ବାସନାରେ ମୋତେ ମୋଟେ ନିଦ ହଉନି। ନା କାହିଁକି ନିଦ ହଉନି? ନା ମୁଁ ଡେଲି ଶୁଖା ବୁଝା ପାଖରେ ଶୁଏ, ଆଉ ତୁ ତୁମେ ତ କହୁଛ ଶୁଖା ବୁଝାଟାକୁ ବାହାରେ ରଖିବା ପାଇଁ, ଆଉ ଶୁଖା ବୁଝାଟାକୁ ବାହାରେ ରଖିଦେବୁ ମୋତେ କ'ଣ ନିଦ ହଉଛି? ତୁମେ ଘରେ ଶୋଇଗଲ, ମୁଁ ରାତି 12 ପାଇଁ ଛଟ ପଠେଇ, କାରଣ ମୋ ଘରେ ଡେଲି ଶୁଖା ବୁଝା ସବୁ ଅଛି, ମୁଁ ଶୁଖା ବୁଝା ପାଖରେ ଶୁଏ, ତୁମ ଫୁଲ ବାସନଟା ମୋତେ ଅଡ଼ୁଆ ଲାଗୁଛି। ତେଣୁ ତୁମେ ଶୋଇଗଲା ପରେ ମୁଁ ଧୀରେ କିଣି କବାଟ ଖୋଲିକି ଗଲି ରାତି 12 ଗୋଟେରେ, ମୋର ଯୋଉ ଶୁଖୁଆ ବୋଝ ଉପରେ ଯୋଉ କପଡ଼ାଟା ଥିଲା ସେଇଟାକୁ ଆଣିକି ନାକରେ ପକେଇକି ଦେଖୁନା ମୁଁ ଶୋଇଛି, ସେ ନେଇ କେତେବେଳେ ହେଲାଣି ନା, ମାନେ ଶୁଖୁଆ ବାଲି କି ଫୁଲ ବାସନଟା ଭଲ ଲାଗୁନି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହୁଛନ୍ତି ଶୁଖୁଆ ବାଲି କେସ୍, ଏ ଯୋଉମାନେ ଦେହ ଗେହ କଳତ୍ର ଚିନ୍ତା ରହିଯାଇଛନ୍ତି ଏମାନେ ଶୁଖୁଆ ବାଲି, ଶରୀର ଚିନ୍ତା, ପିଲା ଛୁଆଙ୍କ ଚିନ୍ତା, ସ୍ତ୍ରୀ ଚିନ୍ତା, ଏମାନେ ଶୁଖୁଆ ବାଲି, ଆଙ୍କୁ ଫୁଲ ବାସନଟା ଭଲ ଲାଗେ, ହରିଭଜନଟା ଭଲ ଲାଗିବନି। କାହିଁକି ଲାଗୁନି? ନା ଆସକ୍ତି, ଶୁଖୁଆ ବାଲିର ଶୁଖୁଆ ଗନ୍ଧରେ ଆସକ୍ତି। ତ ଯୋଉମାନେ ସଂସାର ଆସକ୍ତି ହେଇଯାଇଛନ୍ତି ତାଙ୍କୁ ହରିଭଜନ ଭଲ ଲାଗିବ, ପିତା ଲାଗିବ। ସେଥିପାଇଁ ନାରଦ ମୁନି କହୁଛନ୍ତି ନା ଗୃହସ୍ଥ ପ୍ରତିଦିନ ତାର ପିଲା ଛୁଆଙ୍କ ସଙ୍ଗରେ ଯାଇ ସାଧୁସଙ୍ଗ କରିବ, ସେଥିପାଇଁ ଧୀରେ ଧୀରେ କଣ ହବ, ତାର ଆସକ୍ତିଟା କଟିବ। ଏଇଟା ମନେ ରଖିବ ଆପଣ, ଏବଂ ଆପଣ ନିଶ୍ଚିତ ଭାବରେ ସାଧୁ ସଙ୍ଗ କଲେ ହିଁ ଆସକ୍ତି ଘଟିବ ନା ଆସକ୍ତି ଘଟିବନି ଲୋକରେ ଦେଖନ୍ତୁ ଏମିତି ଶରୀରକୁ ଭଗବାନ ଏମିତି ରଚିତ କରିଛନ୍ତି ଏବଂ ବ୍ୟକ୍ତି ଏତେ ମାୟାମୟ ମାୟା ସ୍ଥିତିରେ ପଡିଛି କେବେ ବିଚାର କରୁନି ଯେ ଏ ଆତ୍ମା ଏ ଶରୀରକୁ ଏ ଶରୀର ଏ ଆତ୍ମାକୁ ଛାଡିକି ପଳେଇଯିବ କେବେ ବିଚାର କରୁନି ଜଣେ ବୃଦ୍ଧ ହେଇଯିବ ବୁଢା ହେଇଯିବ ତାର ଆଖିକି ଦେଖାଯାଉନଥିବ ପୁଣି ବି ସେ ଚିନ୍ତା କରିପାରୁନି ଯେ ଏ ଶରୀରଟା ମତେ ଛାଡିକି ପଳେଇଯିବ ବୋଲି କେହି ଚିନ୍ତା କରୁଛି ଏବଂ ତା ହିସାବରେ କାର୍ଯ୍ୟ ବି କରୁନି ଶରୀର ନଷ୍ଟ ହେଇଯିବ ନା ଦିନେ ଧୀରେ 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 ନଷ୍ଟ ହେଇଯିବ ଦେଖିବେ ଆଖି ତିନିଟା ଜିନିଷ ତିନିଟା ହଉଛି ଆଲାରାମ ତିନିଟା ଜିନିଷ ବାଜିଗଲା ମାନେ ପ୍ରସ୍ତୁତ ହେବା ଦରକାର ଚୁଟି ପାଚିବ ଆଖିକି ଆଉ ଦେଖାଯିବନି ଆଉ ଚର୍ମଟା ଦାନ୍ତ ଖସିଯିବ ଚର୍ମ ଧୂଡ଼ ହେଇଯିବ ଜାଣିଦେବେ ମୋର ସମୟ ଆସିଗଲା ମଣିଷ ଦେଖନ୍ତୁ କେତେ ଆସକ୍ତି ସରକାର ପ୍ରତି ପୁଣି ବି ନ ଦେଖା ହେଲେ ବି ଚଷମା ପିନ୍ଧୁଛି କିନ୍ତୁ ଚଷମା ପିନ୍ଧି କଣ କରୁଛି ଚଷମା ପିନ୍ଧି ଗୀତା ଭାଗବତ ପଢୁନି କି ଭାଗ୍ୟବାନ ଥିବେ ତ ଚଷମା ପିନ୍ଧି ଗୀତା ଭାଗବତ ପଢୁଛି ଚଷମା ପିନ୍ଧି ସାରିଲା ପରେ ସେଇ ପେପର ସେ ଟିଭି ଏତେ ଆସକ୍ତି ଆମର ତେଣୁ ଅନ୍ତିମ ଦଶାରେ ମୃତ୍ୟୁ ସମୟ ଆମର କେଉଁ ସ୍ମରଣ ଆସିବ ଆପଣ ଚିନ୍ତା କରନ୍ତୁ ଏ ସମ୍ଭବ ନୁହେଁ ସେଥିପାଇଁ ସେ କହୁଛନ୍ତି ନା ଓଡ଼ିଆରେ ଦେଖନ୍ତୁ କେତେ ସୁନ୍ଦର ଲେଖିଲେ ସାଧୁ ସଙ୍ଗତେ ଥୋଇ ମନ ପୁତ୍ର କଳତ୍ର ଗୃହଜନ ସମ୍ପଦ ସ୍ୱପ୍ନ ପ୍ରାୟ ମଣି ଚିତ୍ତେ ଚିନ୍ତିବ ଚିନ୍ତାମଣି ଚିତ୍ତେ ଚିନ୍ତିବ ଚିନ୍ତାମଣି ସମ୍ପଦ ସ୍ୱପ୍ନ ପ୍ରାୟ ମଣି ସ୍ୱପ୍ନ ବୋଲି ସ୍ୱପ୍ନ ଉତ୍ଥିତ ଏ ବାସ୍ତବ ଗୋଟେ ସ୍ୱପ୍ନ ମଣିଷ କହିଲେ ବି ସେ ବୁଝିବା ନାହିଁ କାହିଁକି ବୁଝୁନି ନା ତାର ଆସକ୍ତି ରହିଛି ସ୍ୱାମୀର ଆସକ୍ତି ସ୍ତ୍ରୀ ପ୍ରତି ସ୍ତ୍ରୀର ଆସକ୍ତି ସ୍ୱାମୀ ପ୍ରତି ବା ପିତାର ଆସକ୍ତି ପୁତ୍ର ପ୍ରତି ପୁତ୍ର ଆସକ୍ତି ପିତା ପ୍ରତି ଆସକ୍ତି ପ୍ରକୃତରେ କାହାର ନାହିଁ ଏମିତି ଗୋଟେ ସ୍ୱାର୍ଥ କିଛି ପାଉଛନ୍ତି ବୋଲି ସମୟ ତାଙ୍କୁ ଭଲ ପାଉଛନ୍ତି ପୂର୍ଣ୍ଣ ଆସକ୍ତି ନାହିଁ କିଏ କାହା ପାଇଁ ସର ଦେଇପାରିବେନି ଇଏ ଖାଲି ବାହାରକୁ ଦେଖାଯାଉଛି ଇଏ ମୋର ଆସକ୍ତି ମୋର ମୁଁ ଏତେ ଭଲ ପାଉଛି ଏ ଭଲ ପାଇବାଟା ଆର୍ଟିଫିସିଆଲ କୃତ୍ରିମ ଜିନିଷ ସେଥିପାଇଁ କହୁଛନ୍ତି ନା ବିମଞ୍ଚ ମୁଚ୍ୟମାନେସୁ ଜଣେ ଜାଣିଶୁଣି ଜୋର ଜବରଦସ୍ତି ସାଧୁ ସଙ୍ଗ କଲେ ଏଥିରୁ ଧୀରେ ଧୀରେ ଦୂରେଇବ ନହେଲେ ଛାଡ଼ିବନି ଆସକ୍ତି ପିଲା ଛୁଆଙ୍କ ଆସକ୍ତି ମୋଟେ ଛାଡ଼ିବନି ଜଣେ ବାବା ଏଭଳି ପ୍ରବଚନ ଦେଉଥିଲେ ଦେଖନ୍ତୁ ଗୃହସ୍ଥ ଲୋକର ଯୋଉ ଶୁକା ବାଲି କଥା ମୁଁ ଆପଣଙ୍କୁ କହୁଥିଲି ଗୃହସ୍ଥ ଲୋକର ଏତେ ଶୀଘ୍ର ପିଲା ଛୁଆ ସ୍ତ୍ରୀ ପ୍ରତି ଆସକ୍ତି ଯିବନି ତାର ଯୋଉ ଆସକ୍ତିଟା ରହିଛି ତାର ପିଲା ଛୁଆ ତାକୁ ଏତେ ଭଲ ପାଉନାହାନ୍ତି ଆପଣ ବିଚାର କରନ୍ତୁ ମୋତେ ସିଏ ଭଲ ପାଉଛି ନା ନା ଭଲ ପାଇବାଟା ଆମେ ଯେତେ ଜାବୁଡ଼ିକି ଧରିଛି ପିଲା ଛୁଆ ସଂସାର ସ୍ତ୍ରୀକୁ ସେମାନେ ଆମକୁ ଏତେ ଜାବୁଡ଼ି ଧରୁନାହାନ୍ତି ଆମେ ମନେ କରୁଛେ ଏଟା ମନର ଭ୍ରମ ତେଣୁ ସାଧୁ ସଙ୍କଲାପ ଜଣେ ଜ୍ଞାନ ଲାଭ କରିବ ନା ନା ଏତେ ଆସକ୍ତି ହେବା ଦରକାର ନାହିଁ ଆସକ୍ତିର ଗୋଟେ ସୀମା ଅଛି ଭଲ ପାଇବାର ଗୋଟେ ସୀମା ଅଛି ଜଣେ ବାବା ଏମିତି ପ୍ରବଚନ ଦେଉଛନ୍ତି ପ୍ରବଚନ ଦେଇ ସାରିଲା ପରେ ଏମିତି ଭାଗବତ କଥା ହଉଛି ଆଉ ଲୋକମାନେ ସମସ୍ତେ ସେ କଣ କରନ୍ତି ଆଗରୁ ସବୁ ଭାଗବତ ସପ୍ତାହ ମାନେ ଚୁଡ଼ା ଚାଉଳ ଧରିକି ଆସିକି ଲୋକମାନେ ଗୋଟେ ଜାଗା ରହୁଥିଲେ କଥା ଶୁଣି ଘରକୁ ଫେରୁଥିଲେ ସାତ ଦିନ ପରେ କିନ୍ତୁ ସେଠି ଜଣେ ଗୃହସ୍ଥ ଲୋକ ଆସିଛି ବହୁତ ଦୂରରୁ ଆସିଛି ଏବଂ ଦୂରରୁ ଆସି କଣ କରୁଛି ନା ଭାଗବତ ଶୁଣୁଛି ଭାଗବତ ଶୁଣି ସାରିଲା ପରେ ବାବା କହୁଛନ୍ତି ରାତି ସେଥିରେ ବେଶୀ ରାତି ହେଇଯାଇଛି ବାବା କହୁଛନ୍ତି ଏତେ ରାତି ହେଇଗଲାଣି ସବୁ ଗୃହସ୍ଥ ଲୋକ ତ ଏଠି ଶୋଇଗଲାଣି ତୁ ଏଠି ଶୋଇଯା ସେ କହୁଛି ନା ନା ଆସକ୍ତିରେ ଦେଖନ୍ତୁ କିଭଳି ଅଛି ମୁଁ ହଉଛି ବାପମାର ଗୋଟିଏ ପୁଅ ସେ ଗୃହସ୍ଥ କହୁଛି ବାବା ସାଧୁ କହୁଛି କେତେ ଏମିତି ଗୋଟିଏ ପୁଅ ଏଠି ଲୋକ ଶୋଇଛନ୍ତି ଗୋଟିକିଆ ଲୋକ ବି ତାଙ୍କର ଘରେ ଘରେ କେହି ନାହାନ୍ତି ତାଙ୍କ ସ୍ତ୍ରୀ ଏକୁଟିଆ ଅଛି ସେ ବି ଏଠି ଶୋଇଛନ୍ତି ତୁମେ ଶୋଇଯାଅ ନା ଆଜ୍ଞା ମୋତେ ଘରକୁ ନିଶ୍ଚିତ ଯିବାକୁ ପଡିବ ନା କାହିଁକି ମୋ ବାପା ମୋତେ ନ ଦେଖିଲେ ସେ ତ ଶୋଇବନି ଆଉ ମୋ ପୁଅ ତ ମୋତେ ମୋ ମୁଖ ନ ଦେଖିଲେ ବିଲକୁଲ ସେ ମୃତ ପ୍ରାୟ ହେଇଯିବ ଆମ ସ୍ତ୍ରୀ ବଞ୍ଚିବନି ସେ ମରିଯିବ ଆମ ଘରେ ବୁଢ଼ୀ ମା ଅଛି ସେ ତ ଚାହିଁକି ବସିଥିବ ୟାର ଆସକ୍ତିଟା କେତେ ଦେଖନ୍ତୁ ସଂସାର ପ୍ରତି କିନ୍ତୁ ସଂସାର ଲୋକ ସେଟା ଆସକ୍ତିରୁ ନାହାନ୍ତି ଆପଣ କୁହନ୍ତୁ ଯେଉଁଦିନ ଏ ଶରୀର ଆତ୍ମାକୁ ଜୀବାତ୍ମାକୁ ଛାଡ଼ିଦେଇ ପଳେଇଯିବ କେତେ ଜଣ ଶରୀର ପଛରେ ଦୌଡ଼ି ଦୌଡ଼ିକା ଯିବେ କୁହନ୍ତୁ ଆପଣ କେତେଜଣ ଯାଇକି ଏ ଶରୀର ପୋଡ଼ି ଦିଆଗଲା ବେଳେ ସେ ଯାଇକି ନିଜେ ପଶି ପଡ଼ିବେ ନିଆଁ ଭିତରେ କେହି ଜଣେ ଯିବେନି କିନ୍ତୁ ମଣିଷ ବୁଝୁଛି ଏତେ ଆସକ୍ତି ମୋର ରଖିବା କଣ ଦରକାର କାହିଁକି ସବୁବେଳେ ଚିନ୍ତା କରିବି ପିଲା ଛୁଆଙ୍କର ଚିନ୍ତା ନା କିଛି ସମୟ କମ୍ ସେ କମ୍ ଭଗବାନଙ୍କର କର୍ମ କରି ଭଗବାନଙ୍କୁ ଚିନ୍ତନ କରି ଏତେ ଆସକ୍ତି ରଖିବା ଉଚିତ ନୁହେଁ ସେମାନେ ଆଗକୁ ପୁଣି ବାର ବାର କହୁଛନ୍ତି। ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଏ ଆସକ୍ତି ଯୋଗୁଁ ହିଁ ଜନ୍ମ ମିଳୁଛି ଆମର। ସତ୍ସଙ୍ଗାତ୍ ସମଗେଇ ସଙ୍ଗେ, ଧୀରେ ଧୀରେ ଯେତେ ସତ୍ସଙ୍ଗ କରିବେ ଧୀରେ ଧୀରେ ଆସକ୍ତି ଯିବ। ବାବା କହିଲା, ତାହେଲେ ତୁମେ କହୁଛ ଏ କଥା, ତୁମେ ନ ଗଲେ ଘରେ ତୁମେ ତାହେଲେ ସମସ୍ତେ ମରିଯିବେ। କହିଲା, କେହି ନ ମଲେ ମୋ ସ୍ତ୍ରୀ ମରିଯିବ ଆଜି ରାତିରେ ମୋତେ ନ ଦେଖି। ବାବା କହିଲା, ଆକୁ ମୁଁ ବୁଦ୍ଧି ଶିଖେଇବି। ବାବା କହିଲା, ଦେଖ ତୁମେ ଯଦି ତୁମ ପିଲା ଛୁଆଙ୍କୁ ସବୁ ଭଲ ପାଉଛ, ସେମାନେ ତୁମକୁ ସେତେ ଭଲ ପାଉନାହାନ୍ତି। ଇଏ କହୁଛି ଗୃହସ୍ଥ, ଆରେ ବାବା ଯେ ଆପଣ ତ ବିବାହ ଚରା ହେଇନାହାନ୍ତି, ଆପଣଙ୍କର ସ୍ତ୍ରୀ ଅଛି ନା ଛୁଆ ପିଲା ଅଛି, ଆପଣ କ'ଣ ଜାଣିବେ ଯେ ସ୍ନେହ ଗୋଟେ କ'ଣ, କିଏ କେତେ ଭଲ ପାଉଛି ଆପଣ ଜାଣନ୍ତି? ଆପଣଙ୍କ ଘର ଛାଡ଼ିଲେ ଆସିଲେ ମଠରେ ରହିଲେ ଆପଣ କ'ଣ ଜାଣିବେ? ପିଲାଙ୍କ ସ୍ତ୍ରୀ ବା ମୁଣ୍ଡ ପିଟିକି ମରିଯିବ? ଇଏ କହିଲେ, ଠିକ ଅଛି ମୁଁ ତୋତେ ଗୋଟେ ମନ୍ତ୍ର ଦଉଛି। ନାଇଁ ବାବା ଗୋଟେ ମନ୍ତ୍ର ଦେଲେ, କହିଲେ ଏଇ ମନ୍ତ୍ରଟା ଯିବୁ ତୁ ଘରେ ଯାଇକି ପଢ଼ିବୁ, ପଢ଼ିଲା ମାନେ ତୁ ସେଠି ପଢ଼ିଯିବୁ ବୁଝିଲା, ମୃତ ପ୍ରାୟ ପଡ଼ିଯିବୁ କିନ୍ତୁ ମରିବୁନୁ, ସେମାନେ ଯାହା ଯାହା କଥା ବା ସାର ସବୁ ତୁ ଶୁଣିପାରିବୁ। ଯାହା ମାନେ ସାଧୁ ପଠାଉଛନ୍ତି, ବାସ୍ତବିକ ଦେଖ ଏ ଜଗତରେ କେତେ ଜଣ ଆମକୁ ଭଲ ପାଉଛନ୍ତି, ଆମ କେତେ ଅଠା ଲଗେଇକି ବସିଛେ। ମୋ ବିନା ସେ କହୁଛି, ମୋ ବିନା ମୋ କେହି ନଗଲେ ମୋ ସ୍ତ୍ରୀ ମରିଯିବ ପ୍ରଥମେ କହୁଛି। ତେଣୁ ଇଏ ଯେତେବେଳେ ଗଲେ ଘରେ ଯାଇକି ସେ ମନ୍ତ୍ରଟା ପଢ଼ିଲେ, ବାବା ଦେଇଛନ୍ତି, ସାଙ୍ଗେ ସାଙ୍ଗେ ସେଠି ପଢ଼ିଲେ ମୃତ ପ୍ରାୟ ପଡ଼ିଲେ, ଘରେ କାନ୍ଦିବା ଆରମ୍ଭ ହେଇଗଲା। ଆଉ ସାଧୁ ଜାଣନ୍ତି ମୁଁ ତ ମନ୍ତ୍ର ଦେଇଛି ମାନେ ସେ ପଢ଼ିକି ସେଠି ମୂର୍ଛା ହେଇକି ରହିବେ, ଆଉ ମୁଁ ତାକୁ ଶିଖେଇବି ଆଉ, କାରଣ ସେ ସବୁ ଶୁଣିପାରିବ। ସାଧୁ ଗଲେ, ସାଧୁ ଯାଇକି କହିଲେ, ସାଧୁଙ୍କୁ ଦେଖି ଘର ସାରା ଲୋକ କାନ୍ଦି ପଡ଼ିବେ, ଆଜ୍ଞା ଇଏ ତ ଆମ ଘରେ ବୁଢ଼ା କହୁଛି, ପୁଅ ବିନା ଆମ ଘରେ ଚାଲିପାରିବନି, ବୁଢ଼ୀ ମା କହୁଛି ୟା ମୁହଁ ନ ଦେଖିଲେ ମୁଁ ଚଳିପାରିବିନି, ସ୍ତ୍ରୀ କହୁଛି ମୋର ଗୋଟିଏ ଛୋଟିଆ ପିଲା, ଘର କେମିତି ଚାଲିବ? ଆପଣ ଆଜ୍ଞା ବଞ୍ଚେଇ ଦିଅନ୍ତୁ ଆଉ, ବାବା ମୁଁ କହୁଛନ୍ତି। ବାବା କହିଲେ, ଠିକ ଅଛି ଇଏ ବଞ୍ଚିବ, କିନ୍ତୁ ୟା ପାଇଁ ଜଣେ ପ୍ରାଣ ଦେବାକୁ ପଡିବ, ୟା ବଦଳରେ ଜଣେ ଜଣେ କେହି ମରଣ କରିବ, ମୃତ୍ୟୁବରଣ କରିବ, ତାହେଲେ ଇଏ ବଞ୍ଚିଯିବ। ସେଠୁ ବାବା କହିଲେ, ନମ୍ବର ପଡ଼ିଲା, ଯେମିତି ଏ କଥା ପଡ଼ିଲା ଆଉ କେହି ଜଣେ ବାବା ଗୋଡ଼ ଧରୁଥିଲା, କେହି ଆଗକୁ ଗଲେନି, ସବୁ ପଛେଇଲେ। ଦେଖନ୍ତୁ ଇଏ କହିଲା, ମୋ ବିନା ମୋ ସ୍ତ୍ରୀ ମରିଯିବ, କେତେ ଆସକ୍ତି ତାର ରହିଛି। ଆମେ ଭାବୁଛେ ମୁଁ ଏଇଟା ନ କଲେ ବା ଘର ଚଳିବନି, ମୋତେ ମୋ ସ୍ତ୍ରୀ, ମୁଁ ଯଦି କୁଆଡ଼େ ପଳେଇଛି ମୋ ସ୍ତ୍ରୀ ବା ଚଳିପାରିବିନି, ମୋ ପିଲା ବା ଚଳିପାରିବିନି। ନା, ଇଏ ଆମର ସଂସାର ପ୍ରତି ଆସକ୍ତି, ସଂସାର ଆମ ପ୍ରତି ଆସକ୍ତି ନାହିଁ। ଆମର ଗୁରୁଦେବ ଯାହା କହନ୍ତି, ଶିମୁଳି ଗଛକୁ ଆମେ କୁଣ୍ଡେଇ ଧରିଛେ, କଣ୍ଟାଟା ଆମ ଦେହରେ ଫୁଡ଼ି ହେଉଛି, ଶିମୁଳି ଗଛ ଆମକୁ କୁଣ୍ଡେଇ ଧରିନି। ଗୃହସ୍ଥ ଜୀବନରେ ସବୁବଡ଼ ଜିନିଷ ହେଲା ଏ ଆସକ୍ତି, ଏବଂ ତିନିଟା ଆସକ୍ତି, ଶରୀର ପ୍ରତି, ସ୍ତ୍ରୀ ପ୍ରତି, ପୁତ୍ର ପ୍ରତି, ଆଉ ଆଦିଶ। ତେଣୁ ସାଧୁ ବାବା କହିଲେ, କିଏ ପ୍ରାଣ ଦବ କୁହ? ଆଗେ ପଚାରିଲେ ବୁଢ଼ାକୁ, ରେ ବୁଢ଼ା ତୁ ତ ବୁଢ଼ା ହେଇଗଲୁଣୁ, ସାଧୁ ବାବା କହୁଛନ୍ତି, ତୁ ବୁଢ଼ା ହେଇଗଲୁ ତୋତେ ମରିଯିବୁ, ତୁ ତ ମରିଗଲେ ସରିଲା କାମ, ତୁ ତ ଆଉ ଏବେ ନ ଗଲେ ଆଉ ପାଞ୍ଚ ଦିନ ପରେ ମରିବୁ କି ଦଶ ଦିନ ପରେ ମରିବୁ, ତୋତେ ପୁରା ଦେହ ଧୂଡ଼ ଧୂଡ଼ ହେଲାଣି, ତୋ ମରିବା ବୟସ ଆସିଗଲାଣି, ତୁ ପୁଅ ପାଇଁ ପ୍ରାଣ ଦେଇଦେ, ତୋ ପୁଅଟା ବଞ୍ଚୁ। ବୁଢ଼ା କହୁଛି, ମୋର କ'ଣ ଇଚ୍ଛା ନାହିଁ, ମୁଁ ବା ସାଙ୍ଗେ ସାଙ୍ଗେ ପ୍ରାଣ ଦେଇଦିଅନ୍ତି, ନା ଦଉନୁ କାହିଁକି? ଆରେ ମୁଁ ଦେବି ଯେ ପ୍ରାଣ, ପୁଅ ପ୍ରାଣ ନ ଫେରି ପାଇଲା ଘରେ ଆଉ ପୁରୁଷ କିଏ ରହିବ? ମିଛରା ଆଳ କରି କେମିତି କହୁ ଦେଖନ୍ତୁ। ବାବା କହୁଛନ୍ତି, ମୁଁ ତ ବଞ୍ଚେଇଦେବି, ନା 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 ମୁଁ ମରିଯିବି, ପୁଅ ବି ମରିଯିବ, ଘରେ ପୁରୁଷ କିଏ ରହିବ? ଏ ବୁଢ଼ୀ କି ଏ ସ୍ତ୍ରୀ ଘରେ ଚାଲିବ କେମିତି? ବୋହୁ ବୁଢ଼ା ଆଉ ରାଜି ହଉନି। ବାବା ଆସିଲେ ବୁଢ଼ୀ କୁହାକୁ, କହିଲେ, ମା ତୋର ତ ବୁଢ଼ୀ ବୟସ ହେଇଗଲା ଆଉ ତୁ ପ୍ରାଣ ଦେଇଦେଉନୁ ପୁଅ ପାଇଁ। ବୁଢ଼ୀ କ'ଣ କହୁ ଜାଣିଛନ୍ତି, ମୁଁ କ'ଣ ପ୍ରାଣ ଦେବାକୁ ରାଜି ନାହିଁ, ମୁଁ ପ୍ରାଣ ଦେବାକୁ ରାଜି, ମୁଁ ଯଦି ମରିଯିବି ବୁଢ଼ା କିଏ ପୋଷିବ? ବୁଢ଼ାର ଭଲ ମନ୍ଦ ଲୁଗାପଟା ସଫା କରିବେ, ତା ଦାୟିତ୍ୱ କିଏ ନବ? ସିଏ ବୁଢ଼ା ହେଲା ଦେଖାଉଛି, ସିଏ ତାର ସିନା ପୁଅ ବଞ୍ଚିବ, ପୁଅ ତାର ତାର ବୋହୁକୁ ପଚାରିବ, ମୋ ସ୍ୱାମୀ କିଏ ପଚାରିବ? ବୁଢ଼ୀ ଦେଖନ୍ତୁ ସମସ୍ତେ ମୁଣ୍ଡ ପିଟୁଥିଲେ, ଆଉ ଇଏ ଯୋଉ ବୋକା ନମ୍ବର ଏକ ସାଧୁ ଗୋତ୍ର କହୁଥିଲା, ମୋ ମା ଅନ୍ଧ ହେଇଯିବ, ମୋ ସ୍ତ୍ରୀ ନ ଦେଖିଲେ ମରିଯିବ, ମୋ ବାପା ଏମିତି ପାଗଳା ହେଇଯିବ, ମୋ ପୁଅ ଏମିତି ବାଇଆ ହେଇଯିବ, କେହି ଜଣେ ପାଖକୁ ପଶିଲେ। ସେଠୁ ବୁଢ଼ା ଗଲା, ଏ ସାଧୁ ବାବା ଗଲେ, ସ୍ତ୍ରୀ କତୁରୁ ନା କ'ଣ ବାପା କତୁରୁ ଗଲେ, ମା କତୁରୁ ଗଲେ, ସ୍ତ୍ରୀ ପଚାରିଲା, ଛୋଟ ପିଲାଟା ତ ଟିକେ କୁଅଟେ ହେଇଛି ଆଉ ତା କ'ଣ ପଚାରିବ, ପଚାରିଲା ସ୍ତ୍ରୀ କହିଲା, ଦେଖ ଆଉ ତୁମେ ତ ସ୍ୱାମୀକି ଏତେ ଭଲ ପାଅ, ତୁ ସ୍ୱାମୀ ପାଇଁ ପ୍ରାଣ ଦେଇଦେଉ ନା, ଅସୁବିଧା କ'ଣ ଅଛି? ବହୁତ ସତୀ ନାରୀ ଏମିତି ପ୍ରାଣ ଦେଇଦେଇଛନ୍ତି, କହିଲା ମୋର କ'ଣ ଦେବାକୁ ଇଚ୍ଛା ନାହିଁ? ସ୍ତ୍ରୀ କହୁଛି, ମୁଁ ଦେଇଦିଅନ୍ତି ପୁରା, ଏ ଛୋଟ ପୁଅଟାକୁ ଯତ୍ନ କିଏ ନବ, ମୁଁ ମରିଗଲା ପରେ। କେହି ରାଜି ହେଲେନି। ସାର୍ ଇଏ କହୁଛି କିଏ ସ୍ତ୍ରୀ, କାନ୍ଦି କାନ୍ଦି କହୁଛି, ବାବା ଆପଣଙ୍କର ସେ ଚେଲା ନା,
କିନ୍ତୁ ଇଏ ଗୃହସ୍ଥ ଯିଏ ଇଏ ସବୁ ଶୋଇକି ଶୁଣୁଛି, ଇଏ ସବୁ ଶୁଣିଲାଣି। ଆଚ୍ଛା ମୋ ମା ମତେ ଏତିକି ଭଲ ପାଏ ବୋଲି କୁହେ, ମୋ ବାପା ଏତିକି ଭଲ ପାଏ ବୋଲି କୁହେ, ମୋ ସ୍ତ୍ରୀ ଏତିକି ଭଲ ପାଏ ବୋଲି କୁହେ, ସବୁ ଶୁଣିଲା। ସେସବୁ ସ୍ତ୍ରୀ କହୁଛି, ବାବା ଇଏ ତୁମର ଚେଲା ନା, ଘରେ ଫୁଲଟିଏ ଫୁଲଟିଏ ଯାହା ଦେବେ ଆପଣଙ୍କୁ ନେଇକି ଦିଏ। ଆପଣ ଏବେ ପ୍ରାଣ ଦେଇ ଦେଉନାହାନ୍ତି, ଆପଣ ତ ପିଲା ଛୁଆ ନାହିଁ, ଆପଣ ଏହା ପାଇଁ ପ୍ରାଣ ଦେଇଦିଅନ୍ତୁ। ଆପଣ କହିଲେ ସବୁ ଦେଇଛି ବାବା, କାରଣ ନା ନା ମୋତେ ପ୍ରାଣ ଦେବା ଦରକାର ନାହିଁ, ମୁଁ କହିଲା ମାନେ ସେ ଉଠିବ। କହିଲା ମାନେ ଉଠିଲା, ତା ନା ଧରିକି ଗଲା, ସେ ଉଠିଲା। ଯେତେବେଳେ ଉଠିଲା ସେ କଣ ଆଉ ଘରେ ରହିଲା, ଇଏ ବା ଫଙ୍କିଲା, ଇଏ ଅଠା ଲଗେଇଥିଲା, ବର୍ତ୍ତମାନ ଅଠାକୁ ଛିଡ଼େଇଲା। କହିଲା ରେ ମୁଁ ବାବା ଯାହା କହିଥିଲେ କେହି ପ୍ରକୃତରେ ମୋତେ ଭଲ ପାଉନାହାନ୍ତି, ସମସ୍ତେ ଆସନ କରିକି ସବୁ ଶସୁଛନ୍ତି ମୋ ପାଖରୁ, ମୁଁ ବୋକା ଖାଲି ତାଙ୍କୁ ଭଲ ପାଉଛି। କହିଲା ମୁଁ ଆଉ ଘରେ ରଖିବି, କାହିଁ ଘରେ ରହିବି। ସ୍ତ୍ରୀ କହିଲା କଣ ଘରୁ ଛାଡ଼ି ଯାଉଛ? କହିଲା କିଏ ମୋତେ ଭଲ ପାଉଛ? ତୁମେ ତ ତୁମ ପାଖରୁ ମୁଁ ନିଜେ ଶୁଣିଲି ତୁମେ କହୁଛ ଭାଇ ବାବା ତା ପାଇଁ ଜୀବନ ଦିଅ। ଆଉ ବାବା ତ ମୋ ପାଇଁ ଜୀବନ ଦେଲ, ମୁଁ ବାବାଙ୍କ ରହିକି ରହିବି, ମୁଁ କାହିଁ ଘରେ ରହିବି। ସିଧା ରହିଲେ ବାବାଙ୍କ ସାଙ୍ଗରେ ଚେଲା ହେଇ ପଡ଼େ। ବାସ୍ତବିକ କେହି ପ୍ରକୃତରେ ଏ ଶରୀର ଯେତେବେଳେ ଆତ୍ମାକୁ ଛାଡ଼ିକି ଯିବେ, କେହି ତ ସାଙ୍ଗରେ ଯିବେନି ଶରୀର ସାଙ୍ଗରେ। କିନ୍ତୁ ଅଯଥା ବ୍ୟକ୍ତି ତା ସୀମାକୁ ଅତିକ୍ରମ କରି ସ୍ନେହ ଆସକ୍ତିରେ ପଡ଼ିଯାଇଛି, ଏବଂ ଆସକ୍ତିଟା ହଉଛି ଜୀବନର ସବୁଠୁ ମାନେ ବଡ଼ ବନ୍ଧନ। ଦୁଃଖେ ଚ ସୁଖ ମାନିନା, ଦୁଃଖଟାକୁ ସୁଖ ମାନୁଛି। ଏତେ ବଡ କ୍ଲେଶ ଉଠଉଛି ପରିବାର ପାଇଁ, ଏତେ ଜିନିଷ ଉଠଉଛି, ସେଟା ସୁଖ ମନେ କରୁଛି, ଚିନ୍ତା ହିଁ କରୁନି ନା ମୁଁ ହରି ଭଜନ କରେ ମୋର ଏଥର ନିବୃତ୍ତି ହେଇଯିବ। ବୁଦ୍ଧିମାନ ଲୋକ ସବୁ ଚିନ୍ତା କରିବା ଦରକାର। ଏବଂ ନାରଦ ମୁନି ତା ପରବର୍ତ୍ତୀ ଶ୍ଳୋକରେ ପଞ୍ଚମ ଶ୍ଳୋକରେ କହୁଛନ୍ତି, ଆଚ୍ଛା ବର୍ତ୍ତମାନ ସୁଦ୍ଧା କହି କହିକି ଆସିଲେ ସାଧୁ ସଙ୍ଗ କରିବ, ଆଚ୍ଛା ଯଦି ପୁରା ବାବାଜୀ ହେଇଯିବ ସାଧୁ ସଙ୍ଗ କରିବ, ଭଗବାନ କଥା ଶୁଣିବ, ଟଙ୍କା କେତିକି ରୋଜଗାର କରିବ? ଗୃହସ୍ଥ ଗୃହସ୍ଥ ପାଇଁ ଧନ ରୋଜଗାର କରିବା ପାଇଁ ଏମିତି ଲାଇସେନ୍ସ ଛଡ଼ା ହେଇନି, ଗୃହସ୍ଥ ମନ ଇଚ୍ଛା ଧନ ରୋଜଗାର କରିବ ନା। ବର୍ତ୍ତମାନ କହୁଛନ୍ତି, ଯାବତ ଅର୍ଥମ ଉପାସୀନ ଦେହ ଗେ ହଚ ପଣ୍ଡିତା ବିରକ୍ତ ରକ୍ତ ଅତ୍ର ନୃଲୋକେ ନରତାମ୍ୟସେ। ଏ ନୃଲୋକରେ ମାନବ ସମାଜରେ ମନୁଷ୍ୟ କଣ କରିବା ଦରକାର, କେତିକି ଧନ ରୋଜଗାର କରିବ? ଗୃହସ୍ଥ ପିଲା ଛୁଆ ସଂସାରକୁ ଚଳାଇବା ପାଇଁ ଅଧିକ ଧନ ରୋଜଗାର କରିବା ଉଚିତ ନୁହେଁ। ଅଧିକ ଧନ ଲୋକମାନଙ୍କର ଓଲଟା ଦେଖନ୍ତୁ, ଭାଗବତ ଗୋଟେ ଦିଗରେ, ଲୋକମାନଙ୍କ ବୁଦ୍ଧି ଗୋଟେ ଦିଗରେ। ଲୋକ ଭାବନ୍ତି ଅଧିକା ଧନ ରୋଜଗାର କରିଦେଲେ ମୁଁ ସୁଖୀ ହେବି, ନା 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 ନା, ଯେତିକି ଆବଶ୍ୟକ ସେତିକି ଧନ ରୋଜଗାର କରିବା ଦରକାର। ଆବଶ୍ୟକଠୁ କମ୍ ନୁହେଁ କିମ୍ବା ବେଶୀ ନୁହେଁ, କାରଣ କମ୍ ରୋଜଗାର କଲେ ବି ଆବଶ୍ୟକ ନ ପୂରଣ ହେଲେ ବି ସବୁ ସମୟରେ ଘରେ କଳି କତରା ସବୁ ସମୟରେ ଚାଲିବ, ଆଉ ଭଗବାନ ଡାକିପାରିବେ ନା, ସବୁ ଅର୍ଥ ଚିନ୍ତା ରହିବ। ଆଉ ଆବଶ୍ୟକଠୁ ଅଧିକା ରହିଲେ ବି ଭଗବାନ ଡାକିପାରିବେ ନା, ଆଉ କଳି କତରା। ତେଣୁ ନାରଦ ମୁନି କହୁଛନ୍ତି, ଯାବତ ଅର୍ଥମ ଉପାସୀନ ଦେହ ଗେହଚ ପଣ୍ଡିତା। ପଣ୍ଡିତ ଲୋକ ଯେ ବିଦ୍ୱାନ ଲୋକ, ଦେହ ଗେହ ଏ ଶରୀର ପିଲା ଛୁଆ ଚଳିବା ପାଇଁ ଯାବତ ଅର୍ଥମ ଯେତିକି ଦରକାର ଅର୍ଥ ସେତିକି, ଅଧିକ ନୁହେଁ। କାରଣ ଅଧିକ କଲେ କଣ ଅସୁବିଧା? ଧନର ଗୋଟେ ଲକ୍ଷଣ ତିନିଟା ଜିନିଷ ଖରାପ, ଧନର 15 ଦୋଷ ଆପଣ ବର୍ତ୍ତମାନ ଶୁଣିବେ। ଅଧିକା ଅର୍ଥ ଯଦି ରହିବ 15 ତାର ଦୋଷ। ଲୋକ ଏତେ ମୂର୍ଖ ସେ ଦୁଃଖକୁ ଡାକିକି ଆଣୁଛି, ଧନଟା ଶରୀର ଠାରୁ ନିଜର ଆବଶ୍ୟକ ଠାରୁ ଅଧିକା କମେଇକି ରଖିବା ମାନେ ହିଁ ଦୁଃଖକୁ ଡାକିବା। ଆପଣ ଶୁଣିବେ ବର୍ତ୍ତମାନ, 15 ଦୋଷ ଅର୍ଥର 15 ହଉଛି ଅନର୍ଥ ଜିନିଷ। ଅଧିକ ଗୋଟିଏ ଜିନିଷ ଅଧିକ ଅର୍ଥ ରହିଲା ମାନେ ତୃଷ୍ଣା, ଧନ ଯେତେ ଆପଣ ପାଖକୁ ଅଧିକ ଆସିବ ଆପଣ କହିବେନି ଏତିକି ଆସିଲା ମୁଁ ଆଉ କିଛି ବିଜନେସ ଫିଜନେସ କରିବିନି, ଚୁପଚାପ ଘରେ ରହିବି, ମୋ ପିଲା ଛୁଆ ତ ପୋଷି ହେଇଯିବେ ନା। ସେ ଗୋଟେ ଏମିତି ଜିନିଷ ଆପଣ ପାଖରେ ପହଞ୍ଚିଲା ମାନେ ସବୁବେଳେ ଲୋଭକୁ ବଢ଼େଇବ, ତୃଷ୍ଣା, ଅଧିକ ଦରକାର ଅଧିକ ଦରକାର ଅଧିକ ଦରକାର। ଦେଖନ୍ତୁ ଆଉ ଅଧିକ ଦରକାର ମାନେ ଧନଟା ତ ଏମିତି ମିଳିବନି, ଖଟିବାକୁ ପଡ଼ିବ, ଅଧିକ ଖଟିବେ। ଆଉ ଧନ ତୃଷ୍ଣା ଧନ ପାଇଁ ଲୋଭ କମିବ ନା, ଅଧିକ ଖଟିବାକୁ ପଡ଼ିବ। ଏବଂ ତୃତୀୟ ଜିନିଷ, ବଡ଼ ଦୁଃଖ ଜିନିଷ, ଧନକୁ ରଖିବା କେମିତି ବ୍ୟବହାର କରିବି। ଦେଖୁନା ଲୋକ ଏତେ ଖଟୁଛି, ଖଟିକି ଧନ କେଉଁଥିରେ ଖର୍ଚ୍ଚ କରୁଛି? ଆରେ ପେଟକୁ ଯେତିକି ଦରକାର ସେତିକି ଖାଉଛି, ବାସ ଅଧିକ ନାହିଁ, ଘରେ ଖର୍ଚ୍ଚ କରିଦେଉଛି। ଟଙ୍କା କେଉଁଥିରେ ଖର୍ଚ୍ଚ ହେଲା? ଘରରେ ମାନେ ଟଙ୍କା ରହିଲା ବ୍ୟାଙ୍କରେ, ତୁମର କଣ ରହିଲା? ତୁମ ପାଖରେ କଣ ରହିଲା? ତୁମ ପାଖରେ ଏତିକି ଜିନିଷ ରହିଲା ଦୁଃଖ। ତେଣୁ ଗୃହସ୍ଥ ଜୀବନରେ ବା ସାଧୁ ଜୀବନରେ ବି ଧନ ଯେତିକି ଦରକାର ଶରୀର ଚଳିବା ପାଇଁ ବାସ୍ ସେତିକି, ଏବଂ ଗୃହସ୍ଥ ଶରୀର ସହିତ
ଆତ୍ମା ଭଗବାନଙ୍କର କର୍ମ କରିବା ପାଇଁ ଯେତିକି ଦରକାର ସେତିକି ଧନ ଇନକମ୍ କରିବ, ଅଧିକ ଧନ ନାହିଁ। ଅଧିକ ଧନ ରୋଜଗାର କଲା ମାନେ ହିଁ ସେ ସୁଖରେ ରହିପାରିବ। ସେଥିପାଇଁ ପ୍ରଭୁପାଦଜୀ ମହାରାଜ ସବୁବେଳେ କୁହନ୍ତି, ଏକ ମାଣ ଜମି ଗୋଟିଏ ଗାଭୀ ଗୋଟିଏ ସ୍ୱାମୀ ସ୍ତ୍ରୀର ପରିବାର ପାଇଁ ଯଥେଷ୍ଟ। ବାସ୍ ଗୋଟିଏ ମାଣ ଜମି ଥିବ ଏବଂ ଗୋଟିଏ ଗାଭୀ, ଯେତିକି ଆବଶ୍ୟକ ସେତିକି ଦରକାର। ଅଧିକ ବର୍ତ୍ତମାନ ଆପଣଙ୍କ ନା ଗୋଟେ ମାଣ ଜମି ଗୋଟେ ଗାଭୀରେ ଚଳି ହବ, ଠିକ ଅଛି, ପାଞ୍ଚ ମାଣ ଜମି ନିଅନ୍ତୁ ବା ଗୋଟେ ଚାକିରି କରନ୍ତୁ, ଚାକିରିରେ ଯେତିକି ଅର୍ଥ ମିଳିବ ସେଥିରେ ଘରେ ଚଳିବେ, ଆଉ ଏକ୍ସଟ୍ରା ବିଜନେସ୍ ନାହିଁ, ଯେତିକି ଆବଶ୍ୟକ। କାରଣ ଅର୍ଥର 15 ଦୋଷ ଅଛି, ମନେ ରଖନ୍ତୁ। ଅଧିକ ଅର୍ଥ ରୋଜଗାର କରିବେ ମାନେ ଅଶାନ୍ତିକୁ ଆପଣ ଡାକିବେ, କ'ଣ କ'ଣ? ସ୍ତେୟମ୍ ହିଂସା ଅନୃତମ ଦମ୍ଭମ୍ କାମ କ୍ରୋଧ ସ୍ମୟ ମଦ ଭେଦ ବୈରମ୍ ଅବିଶ୍ୱାସ ସଂସ୍ପର୍ଦ୍ଧା ବ୍ୟସନା ନିଚ। ଏ 15 ଜିନିଷ ସମାଜର ଲୋକମାନେ କେତେ ଯାହାକୁ ବି ପଚାରିବେ, ଭାଇ ଟଙ୍କା ପଇସା ମୋର ହେଇଗଲେ, ସେ ତାକୁ ଦେଖି କହିବ ମୁଁ କ'ଣ ଏତେ ଖଟନ୍ତି, ମୁଁ ଯଦି ସେଇ ଲୋକ ଭଳିଆ ଲକ୍ଷପତି ହେଇଯାନ୍ତି ମୁଁ ଆଉ ଏତେ ଖଟନ୍ତି, ମୁଁ ଆଉ ବସି ଖାଆନ୍ତି। ସେ ଲକ୍ଷପତିକୁ ପଚାରିବ, ଭାଇ ତୁ ତ 1,00,000 ରଖିଛୁ, ତୁ କାଇଁ ଖଟୁଛୁ? ଆରେ ମୁଁ ସେଇ କୋଟିପତି ବାଳା ହେଇଥିଲେ ମୁଁ କ'ଣ ଖଟନ୍ତି? ଲୋକ ପରସ୍ପରକୁ ଦେଖି ଖଟୁଛନ୍ତି। ତାଙ୍କର ଗୋଟେ କାର୍ ଚାଲି ଆସିଲା, କାର୍ ଚାଲି ଆସିଲା ନା, ମୋର ଗୋଟେ ଟୁ ହ୍ୱିଲର ଅଛି। ଟୁ ହ୍ୱିଲର କ'ଣ ଚଲା? ଘରେ ସ୍ତ୍ରୀ ବି କହିବ ତାଙ୍କର ଫୋର୍ ହ୍ୱିଲର ନେଇଗଲେ ତୁମେ ଟୁ ହ୍ୱିଲର ଚଢ଼ିବ, ତୁମେ ବି ଆଉ ଟୁ ହ୍ୱିଲର ଯୋଡ଼। ଲୋକ ପରସ୍ପରକୁ ଦେଖିକି ଏସବୁ କିନ୍ତୁ ମିଛରେ କହୁଛନ୍ତି, ନା ନା ମୁଁ ତା ଭଳିଆ ଯଦି ଟଙ୍କା ମୋ ପାଖରେ ଥାନ୍ତା ମୁଁ ଆଉ ପରିଶ୍ରମ କରୁନଥାନ୍ତି। ବ୍ୟକ୍ତି ଏଭଳି ମାୟାରେ ରହିଛି, ତାକୁ ସେତିକି ଅର୍ଥ ମିଳିଗଲା ପରେ ପୁଣି କହିବେ ନା ମୁଁ ପରିଶ୍ରମ କରିବି। ଏ ତୃଷ୍ଣା, ଧନର ତୃଷ୍ଣା, ଧନର ତୃଷ୍ଣା କେବେ ହେଲେ ନିବାରଣ ହବନି। ସନ୍ତୁଷ୍ଟ ହେଇଗଲେ ସାଧୁ ସଙ୍ଗ କରି ଯେତେ ଧନ ମିଳିଲା ସନ୍ତୁଷ୍ଟ ହେଇଗଲେ ତ ରକ୍ଷା ପାଇଯିବେ, ନଚେତ ଧନ ସବୁ ସମୟରେ ଆପଣଙ୍କ ତୃଷ୍ଣା ବଢ଼ିବ, ସବୁ ବେଶୀ ଅଶାନ୍ତିରେ ପକେଇବ। କ'ଣ କ'ଣ ନା, ପ୍ରଥମ କହୁଛନ୍ତି ସ୍ତେୟ, ଚୋରି ନିଶ୍ଚିତ କରିବେ। ଯିଏ ଧନ ରୋଜଗାର କରିବା ପାଇଁ ଅଧିକ ଚେଷ୍ଟା କରିବ ସେ ସତ୍ ଉପାୟରେ କେବେ କରିପାରିବନି। ଅଧିକ ଧନ ଚୋରି, ଭଦ୍ର ଭାବେ ଚୋରି ହେବ, ଅଭଦ୍ର ଭାବେ ଚୋରି ହେବ, ଚୋରି କରିବ। 15 ଦୋଷ ସ୍ତେୟ ଅନୃତମ, ଧନ ରୋଜଗାର କରିବା ମାନେ ମିଥ୍ୟା କଥା କହିବ, ଏବଂ ମଦ ଗର୍ବାନ୍ୱିତ ହେବ, ଦମ୍ଭ ଦମ୍ଭ ତାର ବଢ଼ିବ, ଏବଂ କ୍ରୋଧ କ୍ରୋଧ ବଢ଼ିବ, ସ୍ମୟ ଅନ୍ୟକୁ ଠକେଇବ, ଏବଂ ଭେଦ ସବୁ ସମୟରେ ପରସ୍ପର ଭିତରେ କଳହ ସୃଷ୍ଟି କରିବ। ଦେଖୁନାହାନ୍ତି ଅଫିସର ଦୁଇ ଜଣ ଷ୍ଟାଫ୍ ଥିବେ, ସେ କଳି କଳିଜିଆ ଲଗେଇ ଦେଇଥିବେ, ଏଇ ଲୋକ ବେଶୀ ପରିଶ୍ରମ ନିଆଯାଉଛି, ଏଇ ଲୋକ ବେଶୀ କାମ ପାଇବ, ତା ଭିତରେ କଳି କୁଜିଆ ଲଗେଇଦେବ। ଭେଦ ବିଜନେସ୍ ତୁମେ ଦେଖିବେ, ଏଇ ଦୋକାନରୁ ବେଶୀ ଲୋକ କଷ୍ଟମର ଯାଉଛନ୍ତି, ତାଙ୍କ ଭିତରେ କିନ୍ତୁ ଗଣ୍ଡଗୋଳ କରିଦେଲେ ମୋ କଷ୍ଟମରଟା ମୋ ପାଖକୁ ପଳେଇ ଆସିବ। ଏଇସବୁ ଧନର କାମ, ତୁମେ ତ କାଦୁ ଭିତରକୁ ପଶିଲ, ଶାନ୍ତି କେମିତି ପାଇବ? ଭେଦ ବୈରମ ଶତ୍ରୁତା ଅବିଶ୍ୱାସ ଏବଂ ସଂସ୍ପର୍ଶା ସ୍ପର୍ଦ୍ଧା, କାହାକୁ କେୟାର କରିବେ ନା, ଆଉ ବ୍ୟସନାନୀ, ବ୍ୟସନାନୀ ମାନେ 3 ଜିନିଷ, ଦ୍ୟୁତ କ୍ରୀଡ଼ା, ପରସ୍ତ୍ରୀ ଗମନ ଏବଂ ପଶୁହତ୍ୟା, ଇଏ ହେଲା 15। ଭଗବାନ କହୁଛନ୍ତି ଏତେ 15 ଅନର୍ଥ ଅର୍ଥ ମୂଳ ମତ ଲୁଣା, ଏ 15 ହଉଛି ଅନର୍ଥ, ଅର୍ଥର ଅନର୍ଥ। ସେଥିପାଇଁ ନାରଦ ମୁନି କହୁଛନ୍ତି ନା, ଯାବତ ଅର୍ଥମ ଉପାସିତ ଦେହ ଗେହଚ ପଣ୍ଡିତା, ପଣ୍ଡିତ ବ୍ୟକ୍ତି ବୁଦ୍ଧିମାନ ବ୍ୟକ୍ତି ସଂସାର ଭିତରେ ଯେତିକି ଦରକାର ସରର ଚଳିବା ପାଇଁ ପିଲାଛୁଆ ଚଳିବା ପାଇଁ ସେତିକି ଅର୍ଥ, ଅଧିକ ଅର୍ଥ ନୁହେଁ। ଅଧିକ ଅର୍ଥ ମାନେ ହିଁ ଏ ଅନର୍ଥ ଭିତରେ ପଶିବ, ସେ ଦୁଃଖ ପାଇବ। ମନେ ରଖି ଭାଗବତର କେମିତି ଶିକ୍ଷା ଦିଆଯାଉଛି, କିନ୍ତୁ ସମାଜର ଲୋକ କ'ଣ କରୁଛନ୍ତି, ସକାଳୁ ଠାକୁର ନାମ ନେବାକୁ ସମୟ ନାହିଁ, କେବଳ ଟଙ୍କା, ଏ ବଡ଼ ବିଚିତ୍ର ଜିନିଷ, ଆଉ ସୁଖ କେମିତି ପାଇବ? ତେଣୁ ଧନକୁ ଅଧିକ ଇନକମ୍ କରିବା ପାଇଁ ଚିନ୍ତା କରିବା ଉଚିତ ନୁହେଁ, ଯାବତ ଅର୍ଥମ ଉପାସିତ। ମୁଁ ଆପଣଙ୍କୁ ଗୋଟେ ଛୋଟିଆ ଲୀଳା କହୁଛି, ଦେଖନ୍ତୁ ଏ ଚୈତନ୍ୟ ଚରିତ୍ର ମୋତେ ପଢ଼ିଥିବେ ସେ ଜାଣିଥିବେ, ଶ୍ରୀଧର ବୋଲି ଜଣେ ଥିଲେ ଚୈତନ୍ୟ ମହାପ୍ରଭୁଙ୍କର ପାର୍ଷଦ, ଏତେ ଗରିବ ସିଏ, କୋଲା ବେଚା ଶ୍ରୀଧର, କଦଳୀ ପଟୁଆ, କଦଳୀ ପତ୍ର, କଦଳୀର ମଞ୍ଜା, କଦଳୀ, କେବଳ କଦଳୀ ତାଙ୍କ ବାଡ଼ିରେ ଗଛ ଥାଏ, ସେଆକୁ ନେଇକି ବିକିକି ସେ ଜଣ, ବାସ୍ ଆଉ କିଛି ବିଜନେସ୍ ନାହିଁ, ଏବଂ ସେତିକି ନାହିଁ, ଯାହା ବିକିକି ଆଣିବେ ଅର୍ଦ୍ଧେକ ଗଙ୍ଗା ପୂଜା କରିବେ, ଅଧା ପଇସା ଗଙ୍ଗା ଦେବୀଙ୍କ ପାଇଁ ଫଳ ଫୁଲ ଧୂପ ସବୁ କିଣିବେ, ପୂଜା କରିବେ, ତାର ପରେ ଯାହା ରହିବ ଘରେ ଚାଲିବ। ଚୈତନ୍ୟ ମହାପ୍ରଭୁ ଦେଖନ୍ତି, ତ ସ୍ୱୟଂ ଭଗବାନ ଚୈତନ୍ୟ ମହାପ୍ରଭୁ ଦେଖନ୍ତି, ଶ୍ରୀଧର କେତେ ବୋକା, ସେ ଧନ ପାଇଁ ଚେଷ୍ଟା କରୁନି ଆଉ ଭଗବାନଙ୍କୁ ଡାକୁଛି। କାରଣ ବହୁତ ଲୋକଙ୍କର ଗୋଟେ ଧାରଣା ଯେ ହରିଙ୍କୁ ଡାକିଲେ ଲୋକ ଗରିବ ହେଇଛି। ତେଣୁ ଚୈତନ୍ୟ ମହାପ୍ରଭୁ ତାଙ୍କୁ ଶିଖୁଛନ୍ତି, ଏ ଶ୍ରୀଧର ତୁ ହରିଙ୍କୁ ଡାକୁଛ ତ ଗରିବ କାହିଁକି ଅଛୁ, ତତେ ଅଧିକ ଧନ ଦରକାର ନା, ତୁ ସଂସାର ଲୋକ ହେଇଛୁ। କିନ୍ତୁ ଯେଉଁମାନେ ଚଣ୍ଡୀ ପୂଜା କରୁଛନ୍ତି, ଯେଉଁମାନେ ଦେବାଦେବୀରେ ପୂଜା କରୁଛନ୍ତି, ତାଙ୍କର ତ ପ୍ରଚୁର ଧନ ଅଛି। ତୁ ହରିଙ୍କୁ ଡାକୁଛୁ ଗରିବ ଅଛୁ। ଦେଖନ୍ତୁ ଭଗବାନଙ୍କୁ ଭକ୍ତ ବୁଦ୍ଧି ଶ୍ରୀଧର ବୁଦ୍ଧି ଶିଖୁଛି। ବ୍ୟକ୍ତି ସୁଖୀ ହେବାକୁ ହେଲେ ଯେତିକିର ଅର୍ଥ ମିଳୁ ସେଥିରେ ସନ୍ତୁଷ୍ଟ ହେଇଯିବା ଦରକାର। କିନ୍ତୁ ମହାପ୍ରଭୁ ଯେତେବେଳେ ପଚାରିଲେ ତୁ ଅନ୍ନ ବସ୍ତ୍ର ତ ଘରେ ନାହିଁ, ଛିଡ଼ା ବସ୍ତ୍ର ପିନ୍ଧୁଛୁ, ତୁ ହରିଙ୍କୁ ପୂଜା କରୁ, ତୋର କଣ ଲାଭ ଅଛି? ଲୋକ ତ ଚଣ୍ଡୀ ପୂଜା କରି କାଳୀ ପୂଜା କରି ବହୁତ ଧନ ପାଉଛନ୍ତି, ତୁ କାହିଁକି ଧନ ପାଇଁ ଚେଷ୍ଟା କରୁନ? ଭକ୍ତ ଜାଣେ, ଭକ୍ତ ଧନ ପାଇଁ ପ୍ରଚେଷ୍ଟା କରେ ନା। କାରଣ ଆପଣ ଯେଉଁ ଶୁଣିଲେ ପନ୍ଦରଟି ଅର୍ଥ, ଯୋଉଠି ପନ୍ଦରଟି ଅନର୍ଥ ଅଛି, ଅର୍ଥ ଅଧିକା ରୋଜଗାର କରିବା ପାଇଁ ଚେଷ୍ଟା କରିବା ମାନେ ପନ୍ଦରଟା ଅନର୍ଥକୁ ଆପଣ ଧରିକି ଚାଲିଲେ ସାଙ୍ଗରେ ଭାଗବତର ବାଣୀ। ସେଥିପାଇଁ କହୁଛନ୍ତି ନାରଦ ମୁନି କହିଲେ, ଯାବତ ଅର୍ଥ ଉପାସୀନ ଦେହ ଗିଅଚ ପଣ୍ଡିତା। ପଣ୍ଡିତ ଲୋକ ନିଜ ଶରୀରକୁ ମେଣ୍ଟେନ୍ କରିବା ପାଇଁ, ଭଗବାନଙ୍କ ସେବା ପାଇଁ, ସ୍ତ୍ରୀ ଛୁଆ ପିଲାଙ୍କ ପାଇଁ ଯେତିକି ଦରକାର ବାସ ସେତିକି, ଅଧିକ ଚେଷ୍ଟା କରିବେନି। ଅଧିକ ଚେଷ୍ଟା କଲେ ସେ ଦୁଃଖ ହବ, କେବେ ସନ୍ତୁଷ୍ଟ ହେଇପାରିବନି, କେବେ କହିପାରିବନି ଏତିକି ଧନ ହେଇଗଲେ ମୁଁ ସନ୍ତୁଷ୍ଟ ହେଇଯିବି ନା। ଟାଟା କମ୍ପାନୀ ଆଜି କୋଟି କୋଟି କରୋଡ଼ କରୋଡ଼ ଟଙ୍କାର ମାଲିକ ହିଁ ସେସବୁ ଲୁଣ ବିକିଲା। ଦେଖ ଟାଟା ଇଣ୍ଡିକମ୍ କରି ପବନ ବିକିଲା, ପବନରେ ପଇସା ନେଉଛି, ସନ୍ତୁଷ୍ଟ ନା। ଧନର ଗୋଟେ ଗୁଣ, କେବେ ସନ୍ତୁଷ୍ଟ ହେଇପାରିବ ନା, ଅଶାନ୍ତି ବଢି ବଢି ଚାଲିବ। ତେଣୁ ମହାପ୍ରଭୁ କହୁଛନ୍ତି ଶ୍ରୀଧରକୁ, ଆରେ ତୁ ଭଗବାନଙ୍କ ଭଜନ ଛାଡ଼ିକି ତୁ ଦେବାଦେବୀଙ୍କୁ ଡାକିବା ଦରକାର ନା। ଶ୍ରୀଧର କହୁଛନ୍ତି ନା, ଶ୍ରୀଧର ବୋଲେ ନ ବିପ୍ର ବୋଲିଲାଉ ତମ, ଶ୍ରୀଧର ବୋଲେ ନ ବିପ୍ର ବୋଲିଲାଉ ତମ, ତଥାପି ସବାର କାଳ ଯାଏ କସମ, ତଥାପି ସବାର କାଳ ଯାଏ କସମ। ଆପଣ ମୋତେ କହୁଛନ୍ତି ମୁଁ ଭଗବାନଙ୍କ ଭଜନ ଛାଡ଼ିକି ଚଣ୍ଡୀ ପୂଜା କରିବି କାହିଁକି? ଧନ ପାଇଁ ନା? ସେମାନେ ସୁଖରେ ଅଛନ୍ତି, ମହାପ୍ରଭୁ କହୁଛନ୍ତି ସେମାନେ ନଗରବାସୀ ମାନେ ସୁଖରେ ଅଛନ୍ତି, ତୁ ତ ଦୁଃଖରେ ଅଛୁ ହରିଙ୍କୁ ଡାକି ଗଙ୍ଗା ପୂଜା କରି। ସେଥିରେ କହୁଛନ୍ତି ନାଇଁ ପ୍ରଭୁ, କାଳଟା ସମାନ ଯାଉଛି, ଧନୀ ଲୋକ ପାଇଁ 50 ବର୍ଷ ଯାଉଛି ମାନେ ଗରିବ ଲୋକ ପାଇଁ 50 ବର୍ଷ। ଆଜି 24 ଘଣ୍ଟା ସମୟଟା ଚାଲିଗଲା, ଧନୀ ଲୋକର ଯେତିକି ଗଲା ଆୟୁଷ, ଗରିବ ଲୋକର ସେତିକି ଗଲା, କାଳ ସମସ୍ତଙ୍କ ପାଇଁ ସମାନ। ସେଥିରେ ବୁଝୁଛନ୍ତି ଚୈତନ୍ୟ ମହାପ୍ରଭୁ, ସମୟ ଅତିକ୍ରମ ହେଇଯାଉଛି ନା, କାଳ ସମସ୍ତଙ୍କ ପାଇଁ ସମାନ। ସେଥିରେ କହୁଛନ୍ତି ରତ୍ନ ଘରେ ଥାକେ ରାଜା ଦିବ୍ୟ ଖାଏ ପରେ, ରତ୍ନ ଘରେ ଥାକେ ରାଜା ଦିବ୍ୟ ଖାଏ ପରେ, ପକ୍ଷୀଗଣ ଥାକେ ଦେଖ ବୃକ୍ଷର ଉପରେ, ପକ୍ଷୀଗଣ ଥାକେ ଦେଖ ବୃକ୍ଷର ଉପରେ। ମହାପ୍ରଭୁ ଚୈତନ୍ୟ ମହାପ୍ରଭୁଙ୍କୁ ଶୀଘ୍ର ବୁଝାଉଛନ୍ତି, ପ୍ରଭୁ ରାଜା ରତ୍ନ ପଲଙ୍ଗରେ ଶୋଉଛି, ଘରେ ଧନ ବି ଅଛି ପ୍ରଚୁର, ଭଲ ଦିବ୍ୟ ଜିନିଷ ଖାଉଛି, ଭଲ ଛେନା ଲଡ଼ୁ ମିଠା ଖାଉଛି, ତାର ବି ରାତିଟା କଟୁଛି, ଆଉ ପକ୍ଷୀ ପକ୍ଷୀ ଗଛ ଉପରେ ରହୁଛି, ତାର ବି ରାତିଟା କଟୁଛି। ଏଠି କହୁଛନ୍ତି କାଳ ପୁନଃ ସବାର ସମାନ ହୋଇ ଯାଏ, ସବେ ନିଜ କର୍ମ ଭଞ୍ଜେ ଈଶ୍ୱର ଇଚ୍ଛା। ଶରୀର ଈଶ୍ୱର ଯେତେବେଳେ ଶରୀରକୁ ଫିଟ୍ କରିଛନ୍ତି, ଇଞ୍ଜିନକୁ, ସବୁ ଶରୀର ପାଇଁ ଆବଶ୍ୟକ ଜିନିଷ ସବୁ ଦେଇଦେଇଛନ୍ତି, ଜୀବ ଅଧିକ ପ୍ରଚେଷ୍ଟା କରି ଦୁଃଖ ହେବା ଉଚିତ ନାହିଁ। ମହାପ୍ରଭୁଙ୍କୁ ନିଜେ ଶ୍ରୀଧର କହୁଛନ୍ତି, ପ୍ରଭୁ ପକ୍ଷୀ ବି ରାତିରେ ସମୟଟା କଟେଇ ଦେଉଛି ଗଛରେ, କାଳ ସମସ୍ତଙ୍କ ପାଇଁ ସମାନ ନା। ରାଜା ରତ୍ନ ପଲଙ୍କ ଉପରେ ଶୋଇକି ଭଲ ଖାଇଲେ ବି କାଳ ଯେମିତି ଯାଉଛି, ଗଛ ଉପରେ ପକ୍ଷୀ ରହିକି ତା କାଳ ବି ସେମିତି ଯାଉଛି, ସେ ସମାନ ଦିନ ପାସ୍ କରିଯାଉଛି, ରାତି ପାସ୍ କରିଯାଉଛି। ପାର୍ଥକ୍ୟ କ'ଣ? ବ୍ୟକ୍ତି ଧନ ପାଇଁ ଅଧିକ ଗୃହସ୍ଥରେ ଇଏ ସବୁ ଦେଖନ୍ତୁ କେମିତି ସିଷ୍ଟମେଟିକାଲ ଜିନିଷ କହୁଛନ୍ତି। ଭଗବାନ କଥା ଶୁଣିବ, ସାଧୁସଙ୍ଗ କରିବ। କାହିଁକି ସାଧୁସଙ୍ଗ କରିବ ନା, ସ୍ତ୍ରୀ ଛୁଆ ପିଲା ଧନର ଆସକ୍ତିକୁ, ନିଜ ଶରୀରର ଆସକ୍ତି ଦୂର କରିବା ପାଇଁ। ଘର ଚାଲିବ କେମିତି? ପଇସା ଦରକାର। ହଁ ପଇସା ଦରକାର। ଏଠି କହୁଛନ୍ତି ଓଡ଼ିଆ ଭାଗବତରେ ଲେଖିଲେ ଦେଖନ୍ତୁ, ଯାବତ ପ୍ରୟୋଜନ ଅର୍ଥ ଗୃହେ ସାଧିବ ନିତ୍ୟ ନିତ୍ୟ ବିରକ୍ତ ଚିତ୍ତ ଅନ୍ତର୍ଗତ ଲୋକ ବ୍ୟବହାର ଜନ ସାତେ। ଏଠି କେତେ ବଡ କଥା କୁହାଯାଉଛି, ଯେ ବିତ୍ତ ଧନ ଯେତିକି ଦରକାର ଶରୀର ପାଇଁ ଏବଂ ଭଗବାନ କାମ ପାଇଁ, ଯେତିକି ଦରକାର ପିଲା ଛୁଆଙ୍କ ପାଇଁ ସେତିକିରେ କମ, ଆଉ ଅଧିକ ଧନ ରୋଜଗାର କର, ଏଇଥିରେ ଚଳିବାକୁ ପଡିବ, ତାହେଲେ ଶାନ୍ତି ପାଇବ। ଯାବତ୍ ଅର୍ଥମ ଉପାସୀନ ଦେହ ଗେହ ଚ ପଣ୍ଡିତା, ଯେତିକି ଧନ ଦରକାର ସେତିକି କରିବେ, ଅଧିକ ଧନ ରୋଜଗାର କରିବେ ନା, ରୋଜଗାର କଲେ ଏଇସବୁ ଗୁଣ ଆସିବ, ହିଂସା ଚୋରି ପ୍ରବୃତ୍ତି ଆସିବ, ଲୋଭ ମଦ ଗର୍ବ ସବ ଜିନିଷ ବଢିବ, ଏଇଗୁଡ଼ା ବଢିଲେ ସୁଖ କେମିତି ପାଇବ। ଆଚ୍ଛା ବର୍ତ୍ତମାନ ପ୍ରଶ୍ନ ଆସିବ, ସଂସାରରେ ଚଳିବି କେମିତି ପିଲା ଛୁଆଙ୍କ ସାଙ୍ଗରେ? ଯଦି ଯୁଧିଷ୍ଠିର ମହାରାଜ ପଚାରିବେ ନାରଦ ମୁନିକି, ଆପଣ କହୁଛନ୍ତି ପିଲା ଛୁଆଙ୍କୁ ବେଶୀ ଭଲ ପାଇବେନି, ପୁଣି ତ ସ୍ତ୍ରୀ ଛୁଆ ପିଲା ଅଛନ୍ତି ନା, ବନ୍ଧୁବାନ୍ଧବ ଅଛନ୍ତି ନା, ସେ କେମିତି ଚଳିବେ? ଏଠି କହୁଛନ୍ତି ଯେ ବିରକ୍ତ ରକ୍ତବତ୍ ଅତ୍ର ନୃଲୋକେ ନରତାମ ନିଶ୍ଚେତ। ବିରକ୍ତ ଅନ୍ତରରେ ବିରକ୍ତ, ଅନ୍ତରରେ ଅନାସତ, କିନ୍ତୁ ବାହିରେ ହଁ ଇଏ ମୋର ସ୍ତ୍ରୀ, ଇଏ ମୋର ପିଲା, ଇଏ ମୋର ଛୁଆ, ଇଏ ମୋର ବନ୍ଧୁବାନ୍ଧବ ବାହିରେ। କିନ୍ତୁ ଆମର ଓଲ୍ଟା ଜିନିଷ, ବାହାରେ ଆମେ ବିରକ୍ତ ହବା କିନ୍ତୁ ଅନ୍ତର ଭିତରେ ପୁରା ଆସକ୍ତି। ଗାଁ ଲୋକ ଏ ସ୍ତ୍ରୀ ବା ବଦମାସ, ଏ ଏମିତି କଥା କହୁଛି, ଏ ପିଲା ବା ମୋର ବଦମାସ, ପୁଣି ବି ସ୍ତ୍ରୀ ଯାହା କହୁଥିବ, ପୁଅ ଯାହା କହୁଥିବ, ସବୁ ଅନ୍ତର ଭିତରେ ପୁରା ଫୁଲ ଆସକ୍ତି। ଏସବୁ ଓଲ୍ଟା, ଆମର ଗୃହସ୍ଥ ଜୀବନ ପୁରା ଓଲ୍ଟା, ବିପରୀତ ଜିନିଷ ଚାଲିଛି। ଗୃହ ଯିଏ ମାଲିକ ପୁରୁଷ ସେ କେମିତି ରହିବ? ଏଠି କହୁଛନ୍ତି ବିରକ୍ତ ରକ୍ତବତ୍ ଅତ୍ର, ବିରକ୍ତ ମାନେ ମନରେ ସବ ସମୟରେ, ଅନ୍ତରରେ ସବ ସମୟରେ ବିରକ୍ତ ମନରେ, ଆଉ ବାହ୍ୟରେ ଆସକ୍ତ। ହଁ ଇଏ ମୋର ପୁଅକୁ ଭଲ ପାଉଥିବ, ସ୍ତ୍ରୀକୁ ଭଲ ପାଉଥିବ, କିନ୍ତୁ ଜାଣେ ଏମାନଙ୍କ ସହିତ ସମ୍ବନ୍ଧ ମୋର ସବୁଦିନ ରହିବ ନା, ମୋତେ କାଟିବାକୁ ପଡିବ। ଦେଖନ୍ତୁ ସେ ଦେଶ ଆମେ ଲେଖିଲେ ଅନ୍ତର ଅନାସକ୍ତି ବହିତୁ ଆସକ୍ତ ଇବ ଲୋକେ ଜନମଧ୍ୟ ନରତା ମନୁଷ୍ୟ ନେଶେ। ମନୁଷ୍ୟ କେମିତି ସଂସାର ଭିତରେ ରହିବ? ବାହିରେ ଆସକ୍ତ, ବାହିରେ ଜଣାପଡ଼ୁଥିବ ଏଇଟା ଗୃହସ୍ଥ ଲୋକଟା, ଏ ପୁରା ପିଲା ସ୍ତ୍ରୀ ଛୁଆ ପିଲାକୁ ଭଲ ପାଉଛି ଆଉ, କିନ୍ତୁ ଅନ୍ତରରେ ଅନାସକ୍ତ ଏ କଥା। ଆଉ ଆମର ଓଲ୍ଟା ବିପରୀତ ଜିନିଷ ହେଇଯାଉଛି, ଅନ୍ତରରେ ପୁରା ଆସକ୍ତ, ବାହିରେ ଅନାସକ୍ତ। ବାହିରେ ଦେଖିଲା ବେଳେ ମୁଁ କାହାକୁ ଭଲ ପାଉନି, ମୁଁ ପୁରା ଗୋଟେ ବଡ଼ ଆବାଜି, ମୋର ଘର ସହିତ କିଛି ସମ୍ପର୍କ ନାହିଁ, ପୁରା ଆସକ୍ତି ଥିବ ପିଲା ଛୁଆ ପିଲା ନା। ସେଥିପାଇଁ ଯେତେବେଳେ ରଘୁନାଥ ଗୋସ୍ୱାମୀ ଘର ଛାଡ଼ିବା ପାଇଁ ଚୈତନ୍ୟ ମହାପ୍ରଭୁଙ୍କ ନିକଟରେ ପହଞ୍ଚିଲେ, ଦେଖନ୍ତୁ ସମାନ ଶିକ୍ଷା ଭାଗବତରେ ଯେଉଁ ଶିକ୍ଷା, ଚୈତନ୍ୟ ମହାପ୍ରଭୁ ସେଇ ଶିକ୍ଷା ଦେଉଛନ୍ତି। ଧନ ଯେତିକି ଦରକାର ସେତିକି ରୋଜଗାର କରିବେ, ଆଉ ସଂସାର ଭିତରେ କେମିତି ରହିବେ? ବନ୍ଧୁବାନ୍ଧବ ଆସୁଛନ୍ତି, ସ୍ତ୍ରୀ ଅଛି, ପିଲା ଅଛି, ଏମାନଙ୍କ ସହିତ କେମିତି ରହିବେ ନା, ଅନ୍ତରରେ ଆସକ୍ତି ନଥିବ। କାରଣ ଯେକୌଣସି ସମୟରେ ସମ୍ମାନ ଚାଲିଯିବ, ଅନ୍ତରରେ କେବଳ ଭଗବତ ପ୍ରତି, ଭଗବାନଙ୍କ ପ୍ରତି ଆସକ୍ତି, ବାହିରେ ଏମାନଙ୍କ ପ୍ରତି ସ୍ନେହ। ଏଠି କହୁଛନ୍ତି ମହାପ୍ରଭୁ ଯେତେବେଳେ ଇଏ ରଜା ଘରର ପୁଅ, ଦୁଇ ବାପାର ଗୋଟେ ପୁଅ ହେଉଛନ୍ତି କିଏ? ରଘୁନାଥ ଦାସ ଗୋସ୍ୱାମୀ, ହିରଣ୍ୟ ମଜୁମଦାର ଆଉ ଗୋବର୍ଦ୍ଧନ ମଜୁମଦାର, ଦୁଇ ବାପା ଜମିଦାର। ସେ ସମୟରେ ଚୈତନ୍ୟ ମହାପ୍ରଭୁଙ୍କ ସମୟରେ 1,00,000 ସ୍ୱର୍ଣ୍ଣ ମୁଦ୍ରା ହେଉଛି ତାଙ୍କର ବାର୍ଷିକ ଆୟ, ସେତେବେଳେ ସୁନା ଟଙ୍କା ଚଳୁଥିଲା, 1,00,000 ସ୍ୱର୍ଣ୍ଣ ମୁଦ୍ରା ବାର୍ଷିକ ଆୟ, ଚିନ୍ତା କରନ୍ତୁ କେତେ ବଡ଼ ଧନୀ ଘର ଥିଲା। କିନ୍ତୁ ସବୁବେଳେ କହୁଛି ବାବାଜୀ ହିଁ ପଡ଼ି, ରଘୁନାଥ ଗୋସ୍ୱାମୀ ଆରେ ଦୁଇ ବାପାର ଘରେ କେହି ନାହିଁ, ଗୋଟିଏ ପୁଅ, ସେସବୁ ପଳେଇ ହିଁ ଗଲେ। କିନ୍ତୁ ପ୍ରଥମେ ଯେତେବେଳେ ଗଲେ, ଶୁଣିଲେ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି, ଚୈତନ୍ୟ ମହାପ୍ରଭୁ ଦେଖା କରିବା ପାଇଁ ଗଲେ, ଆଜ୍ଞା ମୁଁ ବାବାଜୀ ପଳିଛି, ମୁଁ ଚାହୁଁନି ସଂସାର ଭିତରେ ରହିବା ପାଇଁ। ମହାପ୍ରଭୁ ତାଙ୍କୁ ଶିକ୍ଷା ଦେଲେ ନା, ସଂସାର ଭିତରେ ରହିବା କହିଲେ ଏଇ ବିରକ୍ତ ରକ୍ତବତ୍ ଅତ୍ର, ବାହିରେ ଆସକ୍ତ ଜଣାପଡ଼ୁଥିବେ କିନ୍ତୁ ଅନ୍ତରରେ ନିରାସକ୍ତ, କାହା ପ୍ରତି ଆସକ୍ତ ନଥିବେ। ଆସକ୍ତ ରହିଲେ ଲାଭ କ'ଣ? ଯେକୌଣସି ସମୟରେ ସର୍ବ ଚାଲିଯିବ, ସେ ଯାହାକୁ ଭଲ ପାଉଛି ତାଙ୍କ ସ୍ୱର ବି ନଷ୍ଟ ହୋଇଯିବ। ତେଣୁ ମହାପ୍ରଭୁ କହୁଛନ୍ତି ରଘୁନାଥ ଗୋସ୍ୱାମୀ, ଏ ରଘୁନାଥ ସ୍ଥିର ହୁଅ, ସ୍ଥିର ହୟା ଗୃହେ ଯାଅ, ନା ହୁଅ ବାତୁଲ, ସ୍ଥିର ହୟା ଗୃହେ ଯାଅ, ନା ହୁଅ ବାତୁଲ, ରମେ କମେ ଜୀବ ପାଇ ଭବ
ଧୀରେ 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 ପାର ହବ, ଆସକ୍ତିଟା କଟିବ। ଏଠି ଏଠି ସେ କୁହାହେଲା ନା ପୂର୍ବ ଶ୍ଳୋକରେ, ସନ କେହି ଧୀରେ ଧୀରେ ଆସକ୍ତିଟା କଟିବ, ସାଧୁ ସଙ୍ଗ କରିବ। କିଭଳି ମା ପ୍ରଗଲାରେ ତୁ କଣ ଧନ ସମ୍ପତ୍ତି ଏଗୁଡ଼ା ତ ଅସୁବିଧା କଣ କରୁଛି, ଏଗୁଡ଼ା ଛାଡ଼ିଦେ ବାବା ଯିବା ପାଇଁ କାହିଁକି ଚାହୁଁଛୁ, ଯା 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 ବାତୁ ରୁହ ନା ପାଗା ଭଳିଆ ଯା ଘର ରହିବ। ଦିଆ ପରେ ଗୋଟେ ପୁଅ ତୁ କଣ ହେବେ ବାବା ଝିଅ, ପଳା ସ୍ଥିର ହୟା ଗୃହେ ଯାଅ ନା ହୁଅ ବାତୁଲ, କ୍ରମେ କ୍ରମେ ଯିବ ପାଇଁ ଭବ ସିନ୍ଧୁକୁ, ଧୀରେ ଧୀରେ ଯିବ ଏ ଅନାସକ୍ତ ହବ ଆଣିକି ଭବସାଗରକୁ ପାର ହେଇକି ଯିବ। ରଘୁନାଥ ପଚାରିଛନ୍ତି, ପ୍ରଭୁ ମୋ ବାପାର ଏତେ ଟଙ୍କା ଅଛି ଆଉ ଏକମାତ୍ର ପୁତ୍ର ମୁଁ, ମୋର ଏତେ ସମ୍ପତ୍ତିର ମାଲିକ, ମୁଁ କେମିତି ଚଳିବି। ବହୁତ ଲୋକ କୁହନ୍ତି ଆଜ୍ଞା ମୁଁ କଣ କରିବି ଆଜ୍ଞା, ଟଙ୍କା ପଇସା ତ ମୋତେ ଏମିତି ଝୁମେଳା ଭିତରେ ପକେଇ ଦଉଛି, ପୂର୍ବଜନ୍ମର ପୁଣ୍ୟ ଅଛି, ଅର୍ଥ ଆସିକି ପହଞ୍ଚି ଯାଇଛି, ଅର୍ଥ ପୂର୍ବଜନ୍ମର ପୁଣ୍ୟରୁ ଅର୍ଥ ଆସିକି ପହଞ୍ଚିଗଲେ ସୁଦ୍ଧା ଆପଣ ରୋଜଗାର ନ କଲେ ଅର୍ଥ ଆସିକି ପହଞ୍ଚିବ, ଆଉ ସେଇ ଅର୍ଥ ବି ଅନର୍ଥର କାରଣ ହେଇଯିବ ଯଦି ଅନାସକ୍ତ ନ ରହିବ। ଦେଖି ବହୁତ ଲୋକ ଅଛନ୍ତି ଚେଷ୍ଟା ନ କଲେ ବି ସମାନ ବିଜନେସ କରୁଥିବେ, ଗୋଟେ ଲୋକର ଦେଖି ସାଙ୍ଗେ ସାଙ୍ଗେ ପ୍ରଫିଟ ହେଲେ ବଢି ବଢି ଚାଲିଥିବ, ଏସବୁ ପୂର୍ବଜନ୍ମର ପୁଣ୍ୟ ବଡ଼ଦାନ ମିଳୁଛି, କିଛି ଯଦି ଆଟାଚ ହେଇଗଲା ଗଲା ଦୁଃଖ ପାଇବ ନିରାଶକ୍ତ। ଠିକ ଅଛି ଧନ ମିଳୁଛି ଭଗବାନ ସେବାରେ ଲଗାହବ ଛାଡ଼, ଏଇ ବିରକ୍ତ ରକ୍ତ ଅତ୍ର ଏବଂ ମହାପ୍ରଭୁ କହିଲେ ତୋର ଏତେ ଧନ ଦେଲା ତୋର ଅସୁବିଧା କଣ ଅଛି, ତୋର ଯେତିକି ଦରକାର ଯାବତ ଅର୍ଥ ଉପାସ କର, କେବଳ ଗଣ୍ଡେ ଖାଇବୁ ଖଣ୍ଡେ ପିନ୍ଧିବୁ ବାସ, ତାପରେ ତୁ ନିରାଶକ୍ତ ରହ। ମହାପ୍ରଭୁ କହୁଛନ୍ତି ମର୍କଟ ବୈରାଗ୍ୟ ନା କର ଲୋକ ଦେଖାୟା, ମର୍କଟ ବୈରାଗ୍ୟ ନା କର ଲୋକ ଦେଖାୟା, ଯଥା ଯୋଗ୍ୟ ବିଷୟ ଭୁଞ୍ଜ ଅନାସକ୍ତ ହୟା, ଯଥା ଯୋଗ୍ୟ ବିଷୟ ଭୁଞ୍ଜ ଅନାସକ୍ତ ହୟା। ଗୃହସ୍ଥ ଏଇଭଳି ଚଳିବ, କୋଟିଏ ଟଙ୍କାର ମାଲିକ ହେଇଥିଲେ ବି ଅନାସକ୍ତ, ତାର ଶାନ୍ତି ପାଇବ, ଏସବୁ ଶାନ୍ତି ଏ ଜନ୍ମର ଶାନ୍ତି ଏବଂ ଅନ୍ତ ସମୟରେ ଭଗବାନଙ୍କ ସ୍ମରଣ ଆସିବ। ଆଉ ଧନ ଯେ ରୋଜଗାର କରିଦେଲେ ଧନର ଗୋଟେ ଲେବୁଲ ଅଛି, ହଁ ମୁଁ ଏତିକି ଟଙ୍କା ପାଇଗଲେ ଆଉ ଧନ ରୋଜଗାର କରିବିନି, କେବେ ସମ୍ଭବ ନୁହେଁ। ସେତିକି ଟଙ୍କା ପାଇଲା ପରେ ବି ଧନର ଗୁଣ ହେଲା ସେ ପୁଣି ତୃଷ୍ଣା ବଢ଼ିବ, ଧନ ଯାହା ଅଛି ତା ପ୍ରତି ଅନାସକ୍ତ, ଯେତିକି ଦରକାର ସେତିକି ଗ୍ରହଣ କରିବ, ଅବଶିଷ୍ଟ ଧନ ଭଗବାନ କାର୍ଯ୍ୟ ଲଗେଇବେ। ମହାପ୍ରଭୁ କହୁଛନ୍ତି ଆରେ ମାଙ୍କଡ଼ ଭଳିଆ ବୋଲିଆ କି କଣ ଲାଭ ଅଛି, ବାବା ଝିଅ ପାଇଁ ଚାହୁଁଛି କିନ୍ତୁ ମାଙ୍କଡ଼ ଭଳିଆ ବୁଦ୍ଧି, ମାଙ୍କଡ଼ ଦେଖୁନୁ ଫଳ ଖାଉଛି ଜଣେ ଆମିଷ ଖାଉଛି, କପଡ଼ା ବି ପିନ୍ଧୁନି, ବାବା ତ କୋପିନ ଲୁଗାପଡ଼ା ପିନ୍ଧୁଛନ୍ତି, ମାଙ୍କଡ଼ ତା ବି ନାହିଁ କିନ୍ତୁ ଏଡାଳ ସେଡାଳ ସ୍ଥିର ନାହିଁ, ସବୁବେଳେ ଦେଖିବେ ଏଡାଳ ସେଡାଳ, ଗୋଟେ ମିନିଟ୍ ମାଙ୍କଡ଼ ସ୍ଥିର ହେଇ ବସିପାରିବ, କାହିଁକି ନା ତାର ମାଙ୍କଡ଼ି ପ୍ରତି ଆସକ୍ତି। ତୁ କି ବାବା ଝିଅ ବର୍ତ୍ତମାନ ଏଭଳି ବାବା ଝିଅ କି ଦାମ ନାହିଁ, ଘରଦ୍ୱାର ଛାଡ଼ିକି ପଳେଇଯିବୁ କିନ୍ତୁ ମନ ସ୍ଥିର ହେଇନି ତ ନା, ଯା ସେଇ ଧନ ପାଖରେ ରହିବୁ, ଏତେ ଟଙ୍କାର ମାଲିକ ହେଲେ ବି ତୋର ଯେତିକି ଅନାସକ୍ତ ହବାର ଏଠି ଶିକ୍ଷା କରିକି ଯା, ତୋର ଯେତିକି ଦରକାର ତୁ ସେତିକି ନୁହଁ ବାସ, ମର୍କଟ ବୈରାଗ୍ୟ ଦେଖିବା ଦରକାର ନାହିଁ। ତେଣୁ ରଘୁନାଥ ପଚାରୁଛନ୍ତି ପ୍ରଭୁ କେମିତି ମୁଁ ଚଳିବି, ଧନ ଏତେ ଅଛି, ଦିବାପାର ପୁଅ ରାଜପୁତ୍ର ମୁଁ, ମହାପ୍ରଭୁ କହୁଛନ୍ତି ଏଠି ଯା, ନାରଦ ମୁନି କହୁଛନ୍ତି ଯୁଧିଷ୍ଠିରଙ୍କୁ ରକ୍ତବତ ବିରକ୍ତ ରକ୍ତବତ, ବାହାରେ ଯେ ଆସକ୍ତ ଅନ୍ତରରେ ନିରାସକ୍ତ, ଏଠି ମହାପ୍ରଭୁ କହୁଛନ୍ତି ଅନ୍ତରେ ନିଷ୍ଠା ରାଖ ବାହ୍ୟ ବ୍ୟବହାର, ଅନ୍ତରେ ନିଷ୍ଠା ଲୋକେ ବାହ୍ୟ ବ୍ୟବହାର, ଅଚିରାତେ କୃଷ୍ଣ ତମା କରିବେ ଉଦ୍ଧାର, ଯେତେ ଅଛି ତୋର କିଛି ସେଥିରେ ଚାଷ ନାହିଁ, ତୁ ଅନାସକ୍ତ ହେଇକି ଚଳିବୁ, କେମିତି ଚଳିବୁ ନା ଅନ୍ତେ ନିଷ୍ଠା ବାହ୍ୟ ଲୋକ ବ୍ୟବହାର, ଅନ୍ତରେ ଭଗବାନ ପ୍ରତି ନିଷ୍ଠା, କିନ୍ତୁ ଆମର ଓଲଟା ଅନ୍ତରେ ସଂସାର ପ୍ରତି ନିଷ୍ଠା, ଲୋକ ଦେଖାଣି ଆମକୁ ଠାକୁର ଭକ୍ତ, ଇଏ ଚଳିବନି, ଇଏ ବିପରୀତ ପାଠ। ଅନ୍ତରରେ ଘର ଭିତରେ ରହିଲେ ଏଇ ଯାହା ଆମେ କାଲି ପଢ଼ୁଥିଲେ ଅତିଥି ବ, ଅତିଥି ଘରେ ଆସି କିଛି ବୁଝେ, ସେ କିଛି ବୁଝାନି, ଗୃହେ ଅତିଥି ବସନ୍, ଅତିଥି ଓଡ଼ିଆ ବସିବେ ଆସିବ ଏହା ପର,
ଭଗବାନ ଏକାଦଶ ସ୍କନ୍ଦରେ ଉଦ୍ଧବକୁ କହିବେ ଶାନ୍ତି ପାଇବା ଅତିଥି ଯେଭଳି ଆସି ଘରେ ଭଲ ମନ୍ଦ ବୁଝେ ନା, ତୁମର କୋଉ ଟଙ୍କା ଆସୁଛି, ତୁମର କେମିତି ଘର ଚାଲିଛି, ନା ଘରେ ରହି ଏବେ ଅତିଥି ଭଳି କର୍ମ କରିକି ଆଣିଲେ ଯାହା କିଛି ମିଳିଲା ଦେଇଦେଲେ ଘରେ, ବାସ ଅତିଥି ଭଳି ବସି ଭଗବାନ ଚିନ୍ତା ମାଲିକ ଚଳୁ ସବୁ ଆମେ ଯା ବୁଡ଼ି ଧରିଛେ ସଂସାରକୁ। ମହାପ୍ରଭୁ କହିଲେ ନା ବାପା, ଅନ୍ତେ ନିଷ୍ଠା ବାହ୍ୟ ଲୋକ ବ୍ୟବହାର, ଅନ୍ତରେ ଭଗବାନ ପ୍ରତି ନିଷ୍ଠା ଏକମାତ୍ର, ବାହ୍ୟରେ ଲୋକ ବ୍ୟବହାର, ବାହ୍ୟରେ ଇଏ ମୋର ସ୍ତ୍ରୀ, ଇଏ ମୋର ପିଲା, ଇଏ ମୋର ଆଉ ବନ୍ଧୁବାନ୍ଧବ, ଆପଣ ଅନାଦର କରିବେ, ଏମାନେ ସମ୍ମାନ ଦେବେ, କିନ୍ତୁ ନିଷ୍ଠାଟା ରହିଥିବ ଭଗବାନ ପ୍ରତି ତାହେଲେ ସଂସାର ସୁଖ ପାଇବେ। ଅଚିରାତ୍ କୃଷ୍ଣ ତମାୟ କରିବେ ଉଦ୍ଧାର, ମହାପ୍ରଭୁ କହୁଛନ୍ତି କୃଷ୍ଣ ତୁମକୁ ଉଦ୍ଧାର କରିନେବେ ଅଚିରାତ୍, କୌଣସି କଷ୍ଟ ହେବନି ସଂସାରରେ ଏଇଭଳି ଭାବରେ ଚଳିବାକୁ ପଡ଼ିବ। ଏବଂ ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି ଜ୍ଞାତୟ ପିତର ପୁତ୍ର ଭ୍ରାତର ସୁହୃଦ ପରେ ଯଦବଦନ୍ତି ଯଦିଚ୍ଛନ୍ତି ଚ ଅନୁମୋଦନ ନିର୍ମମ। ସୁନ୍ଦର ଶିକ୍ଷା ଦେଉଛନ୍ତି ଦେଖନ୍ତୁ ଗୃହସ୍ଥରେ, ଘରେ ଗଣ୍ଡଗୋଳ କାହିଁକି ହେଉଛି, ଆପଣଙ୍କ ପ୍ଲାନ୍ ପ୍ରୋଜେକ୍ଟଟା ଯଦି ସ୍ତ୍ରୀ ସାଙ୍ଗରେ ପିଲା ଛୁଆ ସାଙ୍ଗରେ ନ ପଡ଼ିଲା ଘରେ ଗଣ୍ଡଗୋଳ ବସନ। ସିଦ୍ଧ ସ୍ୱାମୀ କହୁଛନ୍ତି ନିର୍ମମ ଅନାସକ୍ତ ଏବ ଅନୁମୋଦନ, ସ୍ତ୍ରୀ ଯାହା ଚାହୁଁଛି, ସ୍ତ୍ରୀ କହୁଛି ଏଇ ଜିନିଷଟା କରିବି, ଅନୁମୋଦନ କରିବେ, ବାସ୍ ତୁ ଜାଗାରେ କଥା କର, ପୁଅ ଚାହୁଁଛି ମୁଁ ଏଇ ବିଜନେସ୍ କରିବି, ଠିକ ଅଛି ତୁମେ ଜାଗାରେ କଥା କର, ସବୁ ଅନୁମୋଦନ କରିଦେବେ, ସାଙ୍ଗସନ କରିଦେବେ, ନିଜେ କିଛି ମୁଣ୍ଡ ପୁରେଇବେ। ସିଦ୍ଧ ସ୍ୱାମୀ କହୁଛନ୍ତି ଆଗ୍ରହନ୍ତୁ କ୍ୱାପି ନ କୁର୍ଯ୍ୟାତ ଇତିହାସ, କେଉଁ ବିଷୟରେ ଆଗ୍ରହ ହେବେ, ଆମର କଣ ଓଲଟା ଜିନିଷ, ସ୍ତ୍ରୀ ମୁଖରୁ ନ ବାହାରୁ ପୁଅ ମୁଖରୁ ନ ବାହାରୁ ଆଗେ ଆମର ପ୍ଲାନ୍ ପ୍ରୋଜେକ୍ଟ ଷ୍ଟାର୍ଟ ହେଇଗଲା କି ଭାଇ, ଅଧିକା ଯୋଜନା କଲା ମାନେ ଆମେ ଏଥିରେ ଫସିଲେ ଆଉ ପୁଣି ଗାଳି ଭଟାଇବେ ଘରେ। ସ୍ତ୍ରୀ କହିବେ ମୁଁ ମନା କରୁଥିଲି ତାଙ୍କର ମୁଣ୍ଡ ପୁରେଇବା, ତୁମେ କାହିଁ ମୁଣ୍ଡ ପୁରେଇ, ଇଏ ନାରଦ ମୁନି ଯୁଧିଷ୍ଠିର ମହାରାଜ କହୁଛନ୍ତି ଜ୍ଞାନ୍ତୟ ନିଜର ଜ୍ଞାନ୍ତି ବନ୍ଧୁ ଆଉ ପିତର ପିତା ମାତା ପୁତ୍ର ଭ୍ରାତର ଭାଇ ସୁହୃଦ ଅପରେ ନିଜର ବନ୍ଧୁ ଯେଉଁମାନେ ମଙ୍ଗଳାକାଂକ୍ଷୀ ଅଛନ୍ତି ଆଉ ଯେଉଁମାନେ ଅଲଗା ଲୋକ ଅଛନ୍ତି ଏମାନଙ୍କ ସହିତ କେମିତି ଚଳିବ ନା, ଯଦି ଇଚ୍ଛନ୍ତି ଯଦ ବଦନ୍ତି ଯାହା କୁହନ୍ତି ସବୁ ହଁ ମାରିବ, ସ୍ତ୍ରୀ କହୁଛି ଏଇଟା କରିବି କର, ପୁତ୍ର କହୁଛି ଏଇଟା କରିବି କର, ଯଦି ମନା କଲ ପୁଅ ଦେଖିବେ ବାପା ମୁଁ ଇଞ୍ଜିନିୟର ପଢ଼ିବି ପଢ଼, ସେ ବରଂ ଇଞ୍ଜିନିୟର ପାସ୍ ନ କରିପାରୁ, କିନ୍ତୁ ଅଲଗା ଆପଣଙ୍କ ନା ତୁ ଜାଣିବେ ଏଇଠି କଲେଜରେ ଆଡ଼ମିସନ କରୁ କାହିଁକି ଜେନେରାଲ ଲାଇନ୍ରେ ଆଡ଼ମିସନ କରୁନୁ, ସେତେବେଳେ ବେକାର ହେଇଯିବ ତ ବାପା ଆପଣଙ୍କ ବୁଦ୍ଧିଟା ମୋର ଅବସ୍ଥା, ମୁଁ ଇଞ୍ଜିନିୟର ପଢ଼ିଲା ଆଜି ବଡ଼ ଇଞ୍ଜିନିୟର ହେଇଥାନ୍ତି। ଯଦି ପ୍ରତ୍ୟେକ ଜୀବ କ'ଣ କ'ଣ ହବ ତା ପାଇଁ କ'ଣ ସବୁ ଭଗବାନ ଫିକ୍ସ କରି ରଖିଛନ୍ତି, ଆପଣ ଅଭିଧାନରେ କାହିଁକି ପ୍ଲାନ୍ ପ୍ରୋଜେକ୍ଟରେ ଭଗବାନଙ୍କ ପ୍ଲାନ୍ ଭିତରେ ଆପଣ କାହିଁକି ମୁଣ୍ଡ ପୁରିବାକୁ ଯିବୁ, ଆପଣ ଅତୀତ ଭଳି ଆପଣ ଭଗବାନଙ୍କ ଛାଡ଼ି ଦେଇଛନ୍ତି ସବୁ, କାରଣ ପ୍ରତ୍ୟେକ ଜୀବ ଭଗବାନ, ପ୍ରତ୍ୟେକ ଜୀବ ମଣିଷ ଛଡ଼ା ଯେତେ ଜୀବ ଅଛନ୍ତି ମଣିଷ ସହ ପ୍ରତ୍ୟେକ ଜୀବ ସେ କ'ଣ କ'ଣ କରିବ ତାର ପ୍ଲାନ୍ ପ୍ରୋଜେକ୍ଟ ଭଗବାନ ଗୋଟେ ମାଷ୍ଟର ପ୍ଲାନ୍ କରି ରଖିଛନ୍ତି, ଭଗବାନଙ୍କ ଗୋଟେ ସ୍ୱତନ୍ତ୍ର ଯୋଜନା ଅଛି, କିନ୍ତୁ ଭଗବାନ ଯୋଜନାକୁ ଛାଡ଼ିକି ଆମର ଗୋଟେ ଯୋଜନା ଚାଲିଛି, ତେବେ ଗୃହସ୍ଥ ଲୋକ ତା ସ୍ୱତନ୍ତ୍ର ଯୋଜନା କିଛି କରିବେନି ନା, ଜ୍ଞାତୟ ପିତର ଭ୍ରାତା ଯିଏ ଯାହା ଚାହିଁବ ଯଦ୍ ବଦନ୍ତି ଯଦ୍ ଇଚ୍ଛନ୍ତି ଯାହା କହିବେ ସବୁଥିରେ ହଁ ମାରିବ, ସ୍ତ୍ରୀ ଚାହୁଁଛି ଏହା କହିବି କର, ପୁତ୍ର ଚାହୁଁଛି ହଁ ଠିକ ଅଛି ଏଇଟା କର, ମୁଁ ନିଜେ ଶୁଣିଛି ମୋର ବନ୍ଧୁବାନ୍ଧବ ସମ୍ପର୍କୀୟ ତାଙ୍କର ଘରକୁ ଯେତେବେଳେ ଯିବି ତାଙ୍କ ବାପ ପୁଅର କେବେ ପଡ଼ିବନି ନା, କାହିଁ ସେ ଝିଅ ବି ବାହା ହେଇଗଲାଣି ସେ ତା ବାପା ବାହା ହେବ, କାରଣ ତାଙ୍କର ବହୁତ ବଡ଼ ଘର ଧନୀ ଘର ଲୋକ ଥିଲେ, ପରେ ବର୍ତ୍ତମାନ ଟିକେ ଗରିବ ହେଇଗଲେ, ସେତେବେଳେ ଝିଅ କହୁଥିଲା ମୁଁ ଚାକିରି କରିବି, ବାପା କହିଲେ ନା ଆମ ଘରେ ଝିଅ କ'ଣ ଜାଣି ଚାକିରି କରିବ, ବର୍ତ୍ତମାନ ସେଇ ଝିଅ ହିଁ ବାପା ଆଉ କହୁଛି ତୁମେ ମୋତେ ଚାକିରି କରି ଛାଡ଼ ଥିଲ ନା, ସେଥିପାଇଁ ଆମେ ଏମିତି କଷ୍ଟ କରୁଛୁ, ପୁଅ ଡେଲି କହୁଛି ଆମକୁ ଟ୍ୟୁସନ୍ ଦେଲେନି ଆମକୁ ପଢ଼େଇଲେନି ନାଇଁ ଘରେ ଏସବୁ, କାରଣ ପ୍ରକୃତିରେ ଯିବ କ'ଣ କ'ଣ ସ୍ଥିତିକି ଯିବ ଭଗବାନ ସବୁ ଯୋଜନା କରୁଥିଲେ, ଆପଣ ଏଥିରେ ମୁଣ୍ଡ ପୁରିବା ଦରକାର, ଆପଣ ଆପଣ ଡ୍ୟୁଟି କରିଦେଲେ ଯେତିକି କର୍ତ୍ତବ୍ୟର ସୀମା ପିଲାଙ୍କୁ ପାଠ ପଢ଼ାପଢ଼ି କରିଦେଲେ ଟିକେ ବଢ଼ିଗଲେ ସେମାନେ ଯେମିତି ଚଢ଼େ, ପକ୍ଷୀ ଦେଖୁଛନ୍ତି ପକ୍ଷୀ ମା ପକ୍ଷୀ ତାର ଛୁଆକୁ କ'ଣ କରିବ ଉଡ଼େଇବା ଶିଖେଇବ, ଉଡ଼େଇବା ପର୍ଯ୍ୟନ୍ତ ଉଡ଼େଇ ଶିଖେଇ ସାରିଲା ପରେ ଚଢ଼େଇବା ବି ଶିଖେଇଦେବ, ଏମିତି ଶିକାର କରିବୁ, ଏମିତି ପୋକକୁ ଧରିବୁ, ଏମିତି ଖାଇବୁ, ଖୋଇବା ଶିଖେଇଦେବ, ଖୋଇ ଯେତେବେଳେ ପକ୍ଷୀ ଉଡ଼ିଗଲା ସମ୍ପର୍କ ଶେଷ, ଏଇଭଳି ସଂସାର ରହିବାକୁ ପଡ଼ିବ ତାର ସୁଖ ପାଇବ, ଏ ଜନ୍ମର ସୁଖ ଆଉ ଅନ୍ତରରେ ଅନାସକ୍ତ ଭାବ ରହି ଭଗବାନ ପାଖକୁ ଯିବେ, ଯଦ ବଦନ୍ତି ଯଦ ଇଚ୍ଛନ୍ତି ଯାହା କହିବେ ସ୍ତ୍ରୀ ଛୁଆ ପିଲା ହଁ ଠିକ ଅଛି କର, ଆଉ ଯଦି ଇଚ୍ଛନ୍ତି ଯୋଉ କାମନା କରିବେ ଏଇ ପ୍ଲାନ୍ କରିବା ପାଇଁ ଚାହୁଁଛି, ପୁଅ କହୁଛି ମୁଁ ଏଇ ଯୋଜନା କରିବି ଠିକ ଅଛି ତୁମେ କର, ଆଉ ଅନୁମୋଦେତ ନିର୍ମମ ସବୁକୁ ଅନୁମୋଦନ କରିଦେବେ, କିଭଳି ନା ନିର୍ମମ କୌଣସି ଅହଙ୍କାର ରଖିବେ, ଦେଖୁନାହାନ୍ତି ଆପଣ ରାମଚନ୍ଦ୍ର ମହାପ୍ରଭୁ କ'ଣ ପାଗଳ,
ସ୍ତ୍ରୀ କହିଲେ ସୀତା ସୀତା କଣ କହିବେ ଭଗବାନ ଦେଖଉଛନ୍ତି ଦେଖ ଗୃହସ୍ଥ ହେଲେ ଏଭଳି ଚଳିବାକୁ ପଡିବ ନହେଲେ ସେ ବଣ ଭିତରେ ହିଁ ଫାଇଟ୍ ହେଇଥାନ୍ତା ଯଦି ରାବଣ ରାମଚନ୍ଦ୍ର ମହାପ୍ରଭୁ ମନା କରନ୍ତି ମୁଁ ଏ ସୁନା ହରିଡ଼ିକି ଆଣିକି ଦେବିନି ସେଇଠି ସୀତା ଦେଇ ବାହାରିଥାନ୍ତି ଚାଲିଥାନ୍ତି ବଣକୁ ତୁମ ସାଙ୍ଗରେ ଆସିଲେ ତୁମେ ତମର କିଛି କାମନା ପୂର୍ଣ୍ଣ କଲେ ମୋତେ ହରିଣୀ ଆଣିକି ଦେଇପାରିଲନି ଖେଳିବା ପାଇଁ ମୁଁ ଏଇଠି ଖେଳିବି ତାପରେ ଅଯୋଧ୍ୟାକୁ ନେଇକି ଯିବି ଭରତଙ୍କୁ ଦେବି ଉପହାର ତୋତେ ପଇସା ଦେବାକୁ ପଡ଼ୁନି ଗୋଟେ ହରିଣୀକୁ ମୋ ପାଇଁ ଧରିକି ଦେଲେନି ଗଣ୍ଡଳି ସୀତା ଦେଇକି ଫେରିଥାନ୍ତି ସତ କଥାଟା ରାମଚନ୍ଦ୍ର ମହାପ୍ରଭୁ କଣ ଜାଣନ୍ତି ଯେ ସୁନାର ହରିଣୀ ଜଗତରେ ଗୋଟେ ସୁନାର ହରିଣୀ କିଏ ଅଛି ସିଏ ମାୟା ମୁକ୍ତ ପୁରୁଷ କଣ ଜାଣନ୍ତିନି ସ୍ତ୍ରୀ ଡିମାଣ୍ଡ କରୁଛି ଯଦି ଇଚ୍ଛନ୍ତି ଯଦି ବଦନ୍ତି ଠିକ ଅଛି ଆଣିଦେବି ତ ନହେଲେ ଅର୍ଡର ହେଇଯିବ ଦେଖୁନାହାନ୍ତି ଲକ୍ଷ୍ମଣଙ୍କୁ ଜଗେଇ ଦେଇ କହିଲେ ଲକ୍ଷ୍ମଣ ତୁମେ ସୀତାଙ୍କୁ ଜଗିବ କେବେ ହେଲେ ଗାଳ ବାହାର କରିବାକୁ ଦବ ନା ଲକ୍ଷ୍ମଣ ଜଗିକି ବସିଲେ କିନ୍ତୁ ଯଦି ବଦନ୍ତି ଯଦି ଇଚ୍ଛନ୍ତି ସ୍ତ୍ରୀ ଯାହା କହୁଛି ଘର ବନ୍ଧୁବାନ୍ଧବ ଯାହା କରୁଛି ଯଦି ନ ମାନିଲେ ଗଣ୍ଡଳ ହେଇଯିବ ଦେଖୁନାହାନ୍ତି ଲକ୍ଷ୍ମଣ କେମିତି ଗାଳି ଦେଲେ ସୀତାଦେବୀ କହିଲେ ଆଚ୍ଛା ଆଚ୍ଛା ତୁମେ ଭାତୃଭକ୍ତ ଦେଖଉଛ ନା ପ୍ରକୃତିରେ ବଣକୁ ତୁମେ ଆସିଛ ରାମଙ୍କୁ ମାରିବା ପାଇଁ କାରଣ ରାମ ବିପଦରେ ପଡ଼ିଲେ ତୁମେ ରାମଙ୍କୁ ମାରି ମୋତେ ଅପୋହ କରିବା ପାଇଁ ତୁମେ ଏଇ ପ୍ଲାନରେ ଭାତୃଭକ୍ତି ଦେଖିକି ବଣକୁ ଆସିଛ ଏମିତିକା କଥା ଲକ୍ଷ୍ମଣ ଭଳି ଭାଇକୁ ସୀତାଦେବୀ କହିଥିଲେ ନାରୀର ଦେଖନ୍ତୁ ସୀତାଦେବୀ ସେମିତି ନୁହନ୍ତି ସୀତାଦେବୀ ଲକ୍ଷ୍ମୀ କିନ୍ତୁ ଶିଖଉଛନ୍ତି ନାରୀ ଯେତେ ଉନ୍ନତ ହେଲେ ତା ବୁଦ୍ଧି ହଉଛି ଏତେ କିଏ କେତେ ବିଜ୍ଞ ଭଳିଆ ଆମେ ବଡ ଘରର ଝିଅ ଆମେ ବହୁତ ପାଠ ପଢିକି ଆସିଛୁ ମୋ ସ୍ତ୍ରୀ ଆରେ ଭାଇ ସବୁବେଳେ ତାଙ୍କର ବୁଦ୍ଧି ହଉଛି ପାରମାର୍ଥିକ ବୁଦ୍ଧି ହଉଛି ଷ୍ଟାଣ୍ଡାର୍ଡ ସବୁବେଳେ ଲୋ ଦେଖନ୍ତୁ ଏତେ ବଡ ବିଦ୍ୱାନ ଯାହାଙ୍କ ମୁଖରେ କଥା ବାହାରିବା ଉଚିତ ନୁହେଁ ଲକ୍ଷ୍ମଣ ଭଳି ଯେ ସବୁ ଜୀବନ ଦେଇ ଦେଇଛନ୍ତି ରାମଚନ୍ଦ୍ର ମହାପ୍ରଭୁଙ୍କୁ ତାଙ୍କୁ କହିଦେଉଛନ୍ତି ଏ କଥା ସୀତାଦେବୀ କାହିଁକି ତାଙ୍କ କାମନା ପୂର୍ଣ୍ଣ ହେଲାନି ମୁଁ ଯାହା କହିଲା ସେ କର ମୋର ସାଙ୍ଗେ ସାଙ୍ଗେ ବିପରୀତ କଥା ସେଥିପାଇଁ ନାରଦ ମୁନି କହୁଛି ଯଦ ବଦନ୍ତି ଯଦି ଇଚ୍ଛନ୍ତି ଯାହା ସ୍ତ୍ରୀ ଛୁଆ ପିଲା କରିବି ଯାହା ଆବାଦ ଯାହା କରୁଛୁ କର କାରଣ ତୋ କର୍ମ ଫଳ ତୁ ଭୋଗିବୁ ମୁଁ କଣ ଭୋଗିବି ଆଉ ମା ଦେବୀ ତତେ ଯୋଉ ରାସ୍ତା ନକଥା ନ ହବ ମୁଁ କାହିଁ ତତେ କହିବି ଓଲଟା କାମରେ ପଶିବି ଦେଖୁନୁ ସିଏ କହୁଛି ଲକ୍ଷ୍ମଣ ତୁମେ ଯାଅ ଇଏ କହୁଛନ୍ତି ନା ମୋତେ ଭାଇ କହୁଛନ୍ତି ଜଗିବା ପାଇଁ ଆଉ ମୋ ଭାଇ ତ ସର୍ବସମର୍ଥ ପୁରୁଷ ସେ କାହିଁ ବିପଦରେ ପଡ଼ିବେ ଗାଳି ଷ୍ଟାର୍ଟ ହେଇଗଲା ଏମିତି କଥା କହିଲେ ଯେଉଁ କଥା କି ଲକ୍ଷ୍ମଣ କାନରେ ବି ଶୁଣିନଥିଲେ ଏବଂ ଚିନ୍ତା କରୁନଥିଲେ ଯେ ସୀତାଦେବୀଙ୍କ ମୁଖରେ ଏ କଥା ବାହାରିବ ବୋଲି ସେଠି ସେ କହିକି ଗଲେ ମା ବାଲ୍ମୀକି ରାମାୟଣରେ ଅଛି ମା ଏତେ ନାରୀ ଏତେ ଉନ୍ନତ ସ୍ଥିତିକି ଗଲେ ସୁଦ୍ଧା ତା ମୁଖରୁ କେଉଁ ସମୟରେ କଣ ବାହାରିବ ତା ହିସାବ କରାଯାଇପାରେ ତୁମେ ସାବଧାନ ଯେତେବେଳେ ଯାହା ଚାହୁଁଛନ୍ତି କର ତୁମେ ଯାହା କରୁଛ ତୁମ କର୍ମ ଫଳ ତୁମେ ପାଇ ନାରଦ ମୁନି କହୁଛନ୍ତି ଯଦ ବଦନ୍ତି ଯଦି ଇଚ୍ଛନ୍ତି ଯେ ଅନୁମୋଦନ୍ତି ନିର୍ମ ନିରହଙ୍କାର ଭାବରେ ଅନୁମୋଦନ କରିଦେବ ତାହେଲେ ଶାନ୍ତି ରହିବ ନହେଲେ ଘର ଭିତରେ ସବୁବେଳେ ଗଣ୍ଡଗୋଳ ସବୁବେଳେ ଏବଂ ଓଡ଼ିଆ ଭାଗବତରେ ଦେଖନ୍ତୁ କେମିତି ଲେଖିଲେ ଏସବୁ ଭାଗବତର ଶିକ୍ଷା ଭ୍ରାତ ସୃହୃତ ଜ୍ଞାତ ମାତା ଜ୍ଞାତି ବାନ୍ଧବ ଦାରାସୁତ ଯେ ବାଇଛନ୍ତି ଯେ ବୋଲନ୍ତି ଯେ ଭାବେ ସନ୍ତୋଷେ ରହନ୍ତି ମନ ସନ୍ତୋଷେ ସୁଖ ଦେବ ନିର୍ମଳ ସର୍ବଦା ବଞ୍ଚିବ ଏ ମୋଟାମୋଟି ଅର୍ଥର ନେଇଛନ୍ତି ପୁରା ଅର୍ଥଟା ସଂସ୍କୃତର ଅର୍ଥଟା ପୁରା ଥୋଇନାହାନ୍ତି ତାଙ୍କୁ ସନ୍ତୋଷ କରିବ ଏ କଥା ସନ୍ତୋଷ ମାନେ ତୁମେ ସନ୍ତୋଷ ପାଇବାକୁ ହେଲେ ତାଙ୍କୁ ସବୁ କଥା ହଁ ମାରିଦେବ ଯାହା ଚାହିଁବେ ଯାହା କରିବା ପାଇଁ ପ୍ଲାନ୍ କରିବେ ଯାହା କହିବେ ହଁ ଠିକ୍ ଅଛି ତୁମେ ସେୟା କର ତୁମେ ଯୋଜନା କାର୍ଯ୍ୟକାରୀ କର କାହିଁକି ଆପଣ ପ୍ରଶ୍ନ କରିବେ ଯଦି ସ୍ତ୍ରୀ ଛୁଆ ପିଲାଙ୍କୁ ହଁ ସବୁ ଜିନିଷ ମାରିଦେବୁ ତାହେଲେ ମୋ ଘରେ ଟଙ୍କା ପଇସା ତ କିଛି ରହିବନି ସିଦ୍ଧସ୍ୱାମୀ ପ୍ରଶ୍ନ ଉଠାଉଛନ୍ତି ଯଦି ଯୁଧିଷ୍ଠିର ମହାରାଜ କହିବେ ଯଦି ସବୁ ଗୃହସ୍ଥ ସ୍ତ୍ରୀ ଛୁଆ ପିଲାଙ୍କ ବୁଦ୍ଧିରେ ଚାଲିବେ ସେ ଗୃହସ୍ଥ ଟଙ୍କା କୋଉଠୁ ଆଣିବ ସେ ଟଙ୍କାଟା ତ ସବୁ ନଷ୍ଟ ହେଇଯିବ ବର୍ତ୍ତମାନ କହୁଛନ୍ତି ଦିବ୍ୟମ ଭମ୍ୟମ ଚାନ୍ତରିକମ୍ ବିତ୍ୟଚ୍ୟୁତ ନିର୍ମିତମ୍ ତତ୍ ସର୍ବମ୍ ଉପଯୁଞ୍ଜାନ୍ ଏତମ୍ କୁର୍ଯ୍ୟାତ୍ ସତ ବୁଦ୍ଧ ଯେ ବୁଦ୍ଧିମାନ ବ୍ୟକ୍ତି ସେ ଜାଣିବା ଦରକାର ଧନ ଭଗବାନ ସମସ୍ତଙ୍କ ପାଇଁ ତିନୋଟି ଜାଗାରେ ରଖିଛନ୍ତି ତିନୋଟି ଜିନିଷ ଲୋକ ଧନ ପାଉଛି ଭଗବାନଙ୍କର ଧନ ଆଉ ପ୍ରତ୍ୟେକ ବ୍ୟକ୍ତି ପାଇଁ ଭଗବାନ ତିନି ଜାଗାରେ ଧନ ରଖିଛନ୍ତି ତେଣୁ ଧନ ନଷ୍ଟ ହବା ନଷ୍ଟ ହେଇଯିବ ଏଇ ଭୟରେ ଆମେ ଯେ କହିବା ପିଲା ଛୁଆ ଯାହା କହିଲେ ହଁ କରିଦେବି ମୋ ଧନ ନଷ୍ଟ ହେଇଯିବ ନା ହଁ ନ ମାରିବେ ବୁଢ଼ା ହେଲା ପର୍ଯ୍ୟନ୍ତ ଜଗିକି ବସିବେ ଧନ ଜନ ସବୁ ଆସକ୍ତି ଆସିବ ଶେଷରେ ମୃତ୍ୟୁ ସମୟ ଏଠି କହୁଛନ୍ତି ଦିବ୍ୟମ୍ ଭୌମମ୍ ଚ ଅନ୍ତରିକ୍ଷମ୍ ବିତମ୍ ଅଚ୍ୟୁତ ନିର୍ମିତମ୍ ଧନ ଭଗବାନ ତିଆରି କରିଛନ୍ତି ତିନି ପ୍ରକାର ଗୋଟେ ହେଉଛି ଦିବ୍ୟ
ଦିବ୍ୟମ ଅର୍ଥରେ ବୃଷ୍ଟି, ଯେ ଶସ୍ୟ ଆଦି ହେଉଛି, ଏ ଧନ ଆସୁଛି, କିଏ କିଏ ତିଆରି କରୁଛି? ଆପଣ କ'ଣ ଜଳ ଭଗବାନ ବର୍ଷା କରୁଛନ୍ତି ବୋଲି ଧନ ତୁମେ ପାଉଛ? ଦିବ୍ୟମ ଭଗବାନ ଆକୁ ରଖିଛନ୍ତି, ଆଉ ଭୌମ ଭୂମିରେ, ଖଣିରେ ଦେଖନ୍ତୁ, ସୁନା ରୂପା ଏ ଆଇରନ୍ ଯାହା ମଣିଷ ନିକାଳୁଛି ସବୁ ଭଗବାନ ରଖିଛନ୍ତି, ସବୁ ଅଚ୍ୟୁତ ନିରମିତ। ଏବଂ ତୃତୀୟ ହେଉଛି ଅନ୍ତରିକ୍ଷମ, ଅନ୍ତରିକ୍ଷମ ମାନେ ଦୈବ ପ୍ରାପ୍ତ, କିଏ ବେଳେବେଳେ ହଠାତ୍ ଆପଣଙ୍କ କଳ୍ପନା ନଥିବ ଧନ ଆସିକି ପହଞ୍ଚିବ। ଯେମିତି ଛୋଟ ପିଲାବେଳେ ଆମେ ପଢ଼ୁଥିଲୁ ଯାଜପୁରରେ, ଗୋଟେ ଦ୍ୱୀପରେ ଯାଇଥିଲା ଏଇଭଳି, ଯେମିତି ଆଜି ମୁଁ ଯାଇଥିଲି ସମୁଦ୍ରକୁ, ମୋର ମନ କଲା ସେ କଥା, ଲୋକ ଯୋଉ ଜାଲ ପକେଇବା ପାଇଁ ଯାଉଛନ୍ତି ସବୁ ନେଇ ମାଛ ଧରିବା ପାଇଁ, ସେ ଲୋକ ମାଛ ଧରେ ଦ୍ୱୀପର ଲୋକ, ବୈତରଣୀ ନଦୀରେ ମାଛ ଧରୁ ଧରୁ ବହୁତ ଅଳଙ୍କାର ପାଇଲା, ଗୋଟେ କଳସି ଭିତରେ ପୁରା ସୁନାର ଅଳଙ୍କାର ପାଇଲା, ଭର୍ତ୍ତି ହେଇଥାଏ, ତ କିଏ ଭସେଇ ଦେଇଛି ଗରାରେ, ଗୋଟେ ପିତଳ ଗରା ଜାଲ ଭିତରେ ଲାଗିଲା। ଅନ୍ତରିକ୍ଷମ ଦୈବ ପ୍ରାପ୍ତ, ସିଏ ଏତେ ବକା, ସେ ଜାଣିନି, ସିଏ ତ ଧୀବର ଲୋକ, ସିଏ ଯଦି ପାଇଲା ଏ ଟଙ୍କା, ସେ ଟଙ୍କାଟା କଣ ବ୍ୟବହାର କରିବା ଜାଣିଛି? ତେଣୁ ସେ ଧନକୁ ଭଗବାନଙ୍କ କାର୍ଯ୍ୟ ଲଗେଇବା ଦରକାର। ସୀତା କାଳ ଗୋଟେ ଫିଲ୍ମ ହଲ୍ କରିବି, ଆଉ ଲୋନ୍ ଫୋନ୍ ନାହିଁ, କରାଣି ଫିଲ୍ମ ହଲ୍ ଷ୍ଟାର୍ଟ କରିଦେଲା ଗଭର୍ଣ୍ଣମେଣ୍ଟ। ଆଜି ପର୍ଯ୍ୟନ୍ତ ଆପଣ ଗଲେ ଦେଖିବେ ଜାର୍କା ପାଖରେ ସେ ଫିଲ୍ମ ହଲ୍ ଆଜି ପଡ଼ିକି ରହିଛି। ମୁଁ ଛୋଟ ପିଲାବେଳେ ଦେଖୁଛି, ଆଜି 20-25 ବର୍ଷ ପରେ ବି ଦେଖୁଛି ସେ ଫିଲ୍ମ ହଲ୍ ସେମିତି ଠିଆ ହେଇଛି। ଇ ଭଗବାନ ଧନ ଦେଲେ ଫିଲ୍ମ ହଲ୍ କରିବା ପାଇଁ, ନେଇ ଗଭର୍ଣ୍ଣମେଣ୍ଟ କହିଲା, ଆରେ ବିନା ଲୋନ୍ରେ ଫିଲ୍ମ ହଲ୍ କରୁଛି, ଏତେ ଟଙ୍କା ଆଣୁଛି, କୋଉଠୁ ଆଣିଲା? ସାଙ୍ଗେ ସାଙ୍ଗେ ବେଲ୍ ଜମ୍ବାଡ଼ି ସିଚ୍ ସବ ସଫା। ଇ ଅଚ୍ୟୁତ ନିର୍ମିତ ଧନ, ଯାହା ଆପଣଙ୍କୁ ମିଳୁଛି ଆଉ ଯେତେ ମିଳିବ, ଆପଣ ଭାବିବା ଉଚିତ ନାହିଁ ଭୁଲରେ, ମୁଁ ଏ ବିଜନେସ୍ କଲି ବୋଲି ମୋତେ ଏତିକି ମିଳିଲା ନା, ମୁଁ ଏ ଚେଷ୍ଟା କଲି ବୋଲି ମୋତେ ଏତିକି ମିଳିଲା ନା, ଏଟା ରଙ୍ଗ ଆଜ୍ଞା। କାହାକୁ କେତିକି ମିଳିବ, କେଉଁ ସମୟରେ ମିଳିବ, ଏଇଠି ଗୋଟେ କାନ୍ଥରେ ଲେଖା ହେଇ ଦେଖିବି, ସାର୍ ଆମର ଲେଖିଛନ୍ତି କେତେ ସୁନ୍ଦର କଥା, ଗଛରେ ପାଣି ଦେଲେ ବି ଋତୁ ବିନା ଫଳ ଫଳିବନି, ଋତୁ ଦରକାର, ଆମ୍ବ ଗଛରେ ସବୁବେଳେ ପାଣି ଦେଉଛନ୍ତି, ଆମ୍ବ ସମୟ ଗରମ ଦିନ ନ ଆସିଲେ ଆମ୍ବ ପାଚିବନି, ଋତୁ ଦରକାର ନା। ଜୀବକୁ ଯେଉଁ ଧନ ମିଳେ, ମୋତେ ବା ମୁଁ ଏଇ ବାବା କତିକି ଚାଲିଗଲି, ମୋତେ ଏଇ ଦେବାଦେବୀକି ପୂଜା କଲି, ମୋତେ ଏଇ ଜିନିଷ ମିଳେ, ନାଇଁ 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 ଭୁଲ। ଗାଡ଼ିର ମାଇଲେଜ କେତେ, ଗାଡ଼ି ତିଆରି ସମୟରେ ଫିକ୍ସ କରାଯାଏ, ହିରୋ ହୋଣ୍ଡା 80 ଯିବ, ମାଇଲେଜ ଫିକ୍ସ। ଏ ଶରୀର ସହିତ ସୁଖ ଦୁଃଖ ଭୌତିକ ଜିନିଷ ସବ ଫିକ୍ସ କରି ରଖାହେଇଛି, କଣ ମିଳିବ, କେତେ ସୁଖ ମିଳିବ, କେତେ ଦୁଃଖ ମିଳିବ, କେତେ ଧନ ମିଳିବ, ସବ ଫିକ୍ସ କରି ରଖାଏ। ଆମେ କାହାକୁ ଡାକିଦେଲେ ଏଇ ଜିନିଷ କରିଦେଲେ ଯେ ମିଳୁଛି, ଏଇଟା ଭୁଲ ଜିନିଷ, ଧନ ଧନ ଏମିତି ମିଳେ ନା। ଭଗବାନଙ୍କୁ ଡାକାଯାଏ କିପରି ଏ ଜନ୍ମରୁ ଉଦ୍ଧାର ପାଇବା ପାଇଁ, ଟଙ୍କା ପାଇଁ। ଯେମିତି ମା ମାନେ ଆସିବେ ଲକ୍ଷ୍ମୀ ପୂଜା, ଲକ୍ଷ୍ମୀ ପୂଜା ଆପଣଙ୍କ ଅଛି ନା, ଲକ୍ଷ୍ମୀ ପୂଜା କରୁଛନ୍ତି, ଆଉ ଖ୍ରୀଷ୍ଟିଆନ ଲୋକମାନେ ଲକ୍ଷ୍ମୀ ପୂଜା କରୁଛନ୍ତି, ମୁସଲମାନ ମାନେ ଲକ୍ଷ୍ମୀ ପୂଜା କରୁଛନ୍ତି, ତାପରେ ସମସ୍ତେ ସବୁ କରିବ, ବିଶ୍ୱର ସବୁଠୁ ବଡ ଧନୀ ଲୋକ ହଉଛନ୍ତି ଖ୍ରୀଷ୍ଟିଆନ ମୁସଲମାନ। ଭଗବାନଙ୍କୁ ଧନ ପାଇଁ ଲାଗିବା ଦରକାର ନୁହେଁ, କେତେ ଧନ ହବ, କେତେ ପିଲା ଛୁଆ ମିଳିବ, କୋଉଠି କଣ ଭୋଗ କରିବେ, କୋଉଠି ସୁଖ, ଇଏ ସବୁ ଫିକ୍ସ ହେଇକି ରହିଛି, ଡେଷ୍ଟିନି ସବୁ ଫିକ୍ସ। ଆଉ ଭଗବାନ ଚାହିଁଲେ ଆକୁ ଚେଞ୍ଜ କରିପାରିବେ, ଏକମାତ୍ର ଭଗବାନଙ୍କର, କୌଣସି ଦେବାଦେବୀଙ୍କର କାପାସିଟି ନାହିଁ, ଏସବୁ ଭୁଲ ଧାରଣା। ହଁ ମୁଁ ଏଇ ବାବାଙ୍କ କତି ଚାଲିଗଲି ବୋଲି ମୋର ଏଇ ଜିନିଷଟା ହେଲା, ନା ନା ନା, ତୁମକୁ ସେଇ ସମୟରେ ମିଳିବାର ଥିଲା, ସେ ଜିନିଷ ଆସିଗଲାଣି, ଆଉ ସେ ବାବାଙ୍କୁ କିଛି କ୍ରେଡିଟ୍ ମିଳିବାର ଥିଲା, ଏଇଟା ଦୁଇଟା ଝଣ୍ଟ ହେଇଗଲା। ଆଉ ସେ ବାବା ବି ଚାହୁଁଛନ୍ତି ମୋତେ କିଛି ସମ୍ମାନ ମିଳେ, ମୋର କିଛି ଚେଲା ହୁଅନ୍ତୁ, ତାର ଭଗବାନ ଡାକିବା ବେଳ ତାକୁ ଫଳ ମିଳିବା ବେଳ ହେଇଛି, ଆପଣଙ୍କର ଫଳ ମିଳିବା ବେଳ ହେଇଛି, ଦୁଇଟା ଯାକ ମିଶେଇ ଦିଆ ହେଲା। ଏସବୁ ଜିନିଷ ଯେମିତି ଗୋଟେ ଡକ୍ଟର, ଗୋଟେ ଡକ୍ଟର କ୍ୟାନ୍ସର ରୋଗ ହେଇଛି, ରୋଗ କେମିତି ଭଲ ହେଉଛି, ପୂର୍ବ ଜନ୍ମର ପାପଟା ବର୍ତ୍ତମାନ ରୋଗର ଉପରେ ଆସୁଛି, ଏବଂ ପାପ ଖଣ୍ଡନ ହେଇଗଲା ମାନେ ଆପଣଙ୍କ ଯେତିକି ଦିନ ପାପର ଲିମିଟ୍ ରହିଛି ସେତିକି ଭୋଗ ହେଲା ମାନେ ଆପଣଙ୍କୁ ପାପ ରୋଗଟା ଛାଡ଼ିଯିବ। ଡକ୍ଟର ରୋଗ ଭଲ କରିପାରିବନି, ଯେ ଡକ୍ଟର କ୍ୟାନ୍ସର ରୋଗ ଭଲ କରିଦେଉଛି, ଯେ ଗୋଟିଏ ଡକ୍ଟର ଗୋଟେ ରୋଗୀ ଭଲ କରିଦେଲା, ଦେଖି ଆଉ 10 ଜଣ ରୋଗୀକି ନେଇ ସେ ଡକ୍ଟର କତିରେ ପହଞ୍ଚେଇବ, ଆମେ ଜଣେ ଡକ୍ଟର ରୁହନ୍ତା, ଜଣେ ଡକ୍ଟର ପାଖରେ ତ ସବୁ ରୋଗୀ ଭଲ ହୁଅନ୍ତି, ତାହେଲେ ଏତେ ମେଡ଼ିକାଲ ଖୋଲିଛି କାହିଁକି? ହଁ ସେ ଡକ୍ଟରଟା ଭଲ, ତା ସବୁ ରୋଗୀକି ନେଇ ଚାଲ ତା ପାଖକୁ, ଦେଖିବା କେମିତି ଭଲ ହେଉଛି ନା। ଧନ ସେଇଭଳି, ଏ ଶରୀର ପାଇଁ ଧନ, ସ୍ତ୍ରୀ, ଛୁଆ, ପିଲା, ଯାହା ସବୁ ସୁଖ ଦୁଃଖ, ଏସବୁ ଫିକ୍ସ ହେଇଯାଉଛି। ଅଧିକ ପ୍ରଚେଷ୍ଟା କଲେ ଯେ ଧନ ମିଳିଯିବ, ଏଇଟା ଭୁଲ ଧାରଣା। ଯେମିତି ଜଣେ ଶିବ ଭକ୍ତ ଥିଲେ, ସେ ଶିବଜୀ ଖୁବ ମୁଣ୍ଡ ପିଡ଼ି ଡାକନ୍ତି, ଖୁବ ମୁଣ୍ଡ ପିଡ଼ି ଡାକନ୍ତି, ଶିବଜୀ ଜାଣନ୍ତି ଆରେ ଆକୁ କାହିଁକି ଧନ ଦେବି, ଏହାର ଭାଗ୍ୟରେ ହିଁ ନାହିଁ, ଆକୁ ଧନ ଦେଲେ ରଖିକି ପାରିବ ନା। ପାର୍ବତୀ ତ ମୁଣ୍ଡ ପିଟିଲେ, ଆଉ ତୁମର ଟିକେ ଦୟା ନାହିଁ, ଦେଖୁଛ ଏତେ ତୁମକୁ ଡାକୁଛନ୍ତି, ମୁଣ୍ଡ ପିଟି ପକାଉଛନ୍ତି, ତୁମେ ଦିଅ ତାକୁ ଧନ। ଶିବଜୀ ବୁଝୁଛନ୍ତି, ଦେଖ ମା ସତୀ, ମୁଁ ଆକୁ ଧନ ଦେଲେ ବି ଇଏ ରଖିପାରିବି, କାହିଁକି
ୟାର ଆଧାର ପାତ୍ର ଯେତିକି ଆପଣ ଯେତିକି ମିଳିବା କଥା ଭଗବାନଙ୍କୁ ସାଙ୍ଗସନ୍ କରିଦେଇଛନ୍ତି, ସେ ସାଙ୍ଗସନ୍ ଭିତରେ ଜିନିଷ ସେ ପାଇସାରିଲାନି, ଅଧିକ ଦେବା ଦରକାର ନାହିଁ, ଦେଲେ ବି ସେ ନ ପରିବାର ରଖିପାରିବ। ସତୀ କହିଲେ ନା ନା, ସେ କାନ୍ଦିକି ମୁଣ୍ଡ ପିଟୁଛି, ତୁମେ ଦେଲେ ହବନି, ତୁମେ ଦେଇକି ଦେଖିଲ। ସେ ରାସ୍ତାରେ ଯାଉଛି, ପକେଇଲେ ଶିବଜୀ ଆଗରେ ଗୋଟେ ବସ୍ତାରେ ପକେଇଲେ ସବୁ ଅଳଙ୍କାର, ଇଏ ଯାଉଛି ଅଳଙ୍କାର ପଡ଼ି ଚାଲିଛି, ଦେଖିବା ଅନ୍ଧ କେମିତି ଚାଲେ। ମୁଁ ଭବିଷ୍ୟତରେ ଅନ୍ଧ ହେଇଛି, ମୁଁ ଚାଲିବି କେମିତି, ଏବେଠୁ ଶିଖିବା ଦରକାର ନା, କିନ୍ତୁ ଆଖିଟା ଅଛି ଠିକ ଦେଖନ୍ତୁ, ଅଳଙ୍କାର ପଡ଼ିଛି ଆଗରେ, ଶିବଜୀ ଡାକୁଛି ଧନ ପାଇଁ, ଶିବଜୀ ପକେଇ ସାରିଲେଣି ପାର୍ବତୀଙ୍କ କଥାରେ, ଧନ ପାଇବାକୁ ଆଉ ପାଞ୍ଚ ଫୁଟ ଅଛି, ସେଠି ଚିନ୍ତା କରୁଛି। ଆଚ୍ଛା ମୁଁ ହଠାତ୍ ତା ମୁଣ୍ଡରେ ବସୁଛି, ମୁଁ ଯଦି ଆଖି ଅନ୍ଧ ହେଇଯାଏ କେମିତି ଚାଲିବ ରାସ୍ତାରେ, ଏବେଠୁ ଆଖି ବୁଝିକି ଅନ୍ଧ କେମିତି ଚାଲେ ମୁଁ ଶିଖିଲି। ସେ ଅନ୍ଧ ଯେମିତି ହେଲା ଆଖି ବୁଝିକି ଚାଲିଲା, ସେ ଅଳଙ୍କାରକୁ ପାସ୍ କରିକି ପଳେଇଗଲା ପରେ ଆଖି ଖୋଲାରେ, ଏ ଅନ୍ଧ ତାହେଲେ ଏତେ କଷ୍ଟ ପାଏ, ଶିବଜୀ କହୁଛନ୍ତି ସତୀ ସତୀ ଦେଖିଲ ତ, ମୋ ପାଖରେ ମୁଣ୍ଡ ପିଟି ପିଟି ତା ଦିନ ହେଲାଣି, ତା ଆଖି ଆଗରେ ପକେଇଲା ବେଳକୁ ସେ ଅନ୍ଧ କେମିତି ଚାଲେ ବୋଲି ତାକୁ ପାସ୍ କରିକି ପଳଉଛି, ଇଏ କଣ ଧନୁ ରଖିବ। ଆରେ ଯୋଗ୍ୟ ଦରକାର, ଭଗବାନ ସେମାନେ ଜାଣନ୍ତି। ଦେଖନ୍ତୁ ନାରଦମୁନି କେମିତି କହୁଛନ୍ତି, ଦିବ୍ୟମ ଭମ୍ୟମ ଚ ଅନ୍ତରିକମ ବିତ୍ତ ଅଚ୍ୟୁତ ନିର୍ମିତମ। ଭଗବାନ ପ୍ରତ୍ୟେକ ଝିଅ ପାଇଁ ଯାହା ଯାହା ଧନ ଦରକାର ସବୁ ଫିକ୍ସ କରିଦେଇ ରଖିଛନ୍ତି, କେତିକି ମିଳିବ ଆପଣଙ୍କୁ ସବୁ ଫିକ୍ସ ହେଇକି ରହିଛି। ଯଦି ଅଧିକ ମିଳୁଛି ତା ପ୍ରତି ଆସକ୍ତି ହେବ ନା, ଆଉ ଅଧିକ ଚେଷ୍ଟା କରିବ ନା, ଯେତିକି ମିଳିବ ସେତିକି ସନ୍ତୁଷ୍ଟ ହେଇଛି, ଘର ଚଳୁଛି, ଖାଇବା ଗଣ୍ଡେ ମିଳୁଛି, ପିଲା ଛୁଆ ପାଠ ପଢ଼ୁଛନ୍ତି, ବାସ୍ ଆଉ ଅଧିକ ପ୍ରଚେଷ୍ଟା। ପ୍ରଚେଷ୍ଟା ମାନେ ଏ ପନ୍ଦରଟା ଅନର୍ଥ ଭିତରେ ପଶିବେ, ସମୟ ନଷ୍ଟ, ଟେନସନ୍, ଏବଂ ତତ୍ ସର୍ବଂ ଉପଯୁଞ୍ଜାନ ଏତତ୍ କୁର୍ଯ୍ୟତ୍ ସ୍ୱତ ବୁଦ୍ଧ। ବୁଦ୍ଧ ବ୍ୟକ୍ତି ଯାହା ଭଗବାନଙ୍କ ଦ୍ୱାରା ପ୍ରାପ୍ତ ହେଇଛି, ଭୂମି ଦ୍ୱାରା ଯାହା ପ୍ରାପ୍ତ ହେଲା, ଜଳ ହେଲା, ଧାନ ସନ୍ତୁଷ୍ଟ ହେଇଛି, ବା ନିଜର ବାଡ଼ିରେ କିଛି ଅଛି, ଯେମିତି କୋଲ୍ ମାଇନିଂ ଏରିଆରେ ତାଙ୍କର ବଡ଼ ବଡ଼ ଘର ବାଡ଼ି ଅଛି, ତା ଦେହରେ ସେ କୋଲ୍ ମାଇନିଂ ଲିଜ୍ ଦେଇ ଦେଉଛନ୍ତି, ସେଥିରେ ସନ୍ତୁଷ୍ଟ, ବା ଅନ୍ତରୀକ୍ଷ ବା କିଛି ପାଇଗଲେ ସେଥିରେ ତତ୍ ସର୍ବମ ଉପଯୋଗ ଯାଆ, ସେଇଥିରେ ପ୍ରାଣଧାରଣ କରିବେ, ଅଧିକ ଜିନିଷ ଲୋଭ କରିବେ। ଭଗବାନ ସବୁକିଛି ସମସ୍ତଙ୍କୁ ବାଣ୍ଟିକି ଦେଇଦେଇଛନ୍ତି, ଲୋଭ କରିବା ମାନେ ଦୁଃଖ ପାଇବେ, ଏବଂ ଓଡ଼ିଆ ମାନଙ୍କ ଭିତରେ ତାହିଁ ଲେଖା ହେଲେ, ଭୂମି ଗଗନ ଅନ୍ତରୀକ୍ଷେ ଯେ ଧନ ମିଳିବ ପ୍ରତ୍ୟେକ୍ଷେ, କୃଷ୍ଣର ଦେଲା ପ୍ରାୟ ବୁଝି ସେ ଦନ ଦୁଃଖ ସୁଖେ ଭୁଞ୍ଜି, ଦିନ ବଞ୍ଚିବ ହରି ଭାବେ ଯତ୍ନ କରିବ ଧର୍ମ ଲାଭେ, ଦିନ ବଞ୍ଚିବ ହରି ଭାବେ ଯତ୍ନ କରିବ ଧର୍ମ ଲାଭେ। ଯତ୍ନଟା ସବୁବେଳେ ଧର୍ମ ପ୍ରତି, ଭଗବତ କାର୍ଯ୍ୟ କେମିତି କରିବି, ଭଗବାନଙ୍କ ନାମ ଭଜନ କେମିତି କରିବି, ଏ ଗୃହସ୍ଥ ଧର୍ମର ବଡ଼ ଜିନିଷ। ଆଉ ଦିନ ବଞ୍ଚିବ ହରି ଭାବେ, ସବୁ ଜୀବନଯାପନ କରିପାରିବ କେବଳ ହରିଙ୍କୁ ଭାବରେ, ଆଉ ଧନ ଯେଉଁଠି ମିଳୁଛି ଭଗବାନ ମୋତେ ଦେଲେ ଏଇ ଜ୍ଞାନ କରିବି, ସେଟା ଆପଣ ଦୁଃଖ ପାଇବେ। ଏବଂ ଯେ ବୁଦ୍ଧିମାନ ଲୋକ ସେ ଜାଣିବା ଦରକାର, ଆମର ଗୋଟେ ବହୁତ ବଡ଼ ଭୁଲ ଧାରଣା ହେଉଛି, ଚେଷ୍ଟା ନକଲେ କେବଳ ଯେଉଁମାନେ କ'ଣ କୁହନ୍ତି ଅଳସୁଆ, ସେମାନେ କେବଳ ଭାଗ୍ୟ ଉପରେ ନିର୍ଭର କରନ୍ତି, ଏମିତି ବି କେତେ ଲୋକ କୁହନ୍ତି, ଅଳସୁଆମାନେ ହିଁ ପ୍ରଚେଷ୍ଟା କରନ୍ତି ନା, ନା ଜୀବ ପ୍ରଚେଷ୍ଟା କରି କିଛି କରିପାରିବନି, କର୍ମ ସେ କରିବ କିନ୍ତୁ ଅଧିକ ପ୍ରଚେଷ୍ଟା କଲେ ତାକୁ କିଛି ମିଳିଯିବ, ଏଇଟା ଭୁଲ ଜିନିଷ। ଭକ୍ତିଗଣ ଠାକୁର କହୁଛନ୍ତି, ତୁମାର ଇଚ୍ଛା ଏ ପ୍ରଭୁ ସବ କାର୍ଯ୍ୟ ଆଶା ମାତ୍ର।
ଭକ୍ତି ବିନୟ ଠାକୁର କହୁଛନ୍ତି ଜୀବ କଣ କରିପାରିବ, ଜୀବ କେବଳ ଆଶା କରିବ, ଜୀବର ଏତିକି ଶକ୍ତି, ମ୍ୟାନ୍ ସପୋଜେସ୍ ଗଡ୍ ଡିସ୍ପୋଜେସ୍, ମଣିଷ କେବଳ ଆଶା କରିପାରିବ, ସେ ଆଶାଟା ଫଳବତୀ ବୋଲି ଏଇଟା ଭଗବାନଙ୍କୁ ନିର୍ଭର କରେ। ଜୀବ କି କରିତେ ପାରେ ତୁମି ନା କରି, ପ୍ରଭୁ ଆପଣ ନ କରି ଜୀବ କଣ କରିପାରିବ, ଜୀବ ମାତ୍ର ଆଶା କରେ ତବ ଇଚ୍ଛା ଫଳ, ଜୀବ କେବଳ ଆଶା କରୁଛି, ଇଚ୍ଛାଟା ଭଗବାନଙ୍କର, ଜୀବର କୋଟି ବାଞ୍ଛା, ଜୀବ କୋଟି ବାଞ୍ଛା କରୁ ସେଟା ସିଦ୍ଧ ନାହିଁ, ଈଶ୍ୱର ଯେ ଇଚ୍ଛା ତାହି ସତ୍ୟ ହୁଏ, ଈଶ୍ୱର ଭଗବାନଙ୍କର ଯେଉଁ ଇଚ୍ଛା ସେଟା ହିଁ ସତ୍ୟ ହୁଏ। ସେ ନାରଦମୁନି କହୁଛନ୍ତି ଯେ ଯାହା ପିଲା ଛୁଆ ଯିଏ ଯାହା ଚାହିଁବ କିଛି ଯୋଜନା କରିବା ପାଇଁ ବାସ୍ ତାକୁ ସ୍ୱତନ୍ତ୍ର ଭାବେ ଛାଡ଼ିଦେବ, ତୁମେ ଘର ଭିତରେ ଅତିଥି ଭଳି ରହିବ, ବାସ୍ ତାଙ୍କ ଯୋଜନା ଭିତରେ ମୁଣ୍ଡ ପୁରେଇବନି, ମୁଣ୍ଡ ପୁରେଇଲା ମାନେ ହିଁ ତୁମେ ଝଗଡ଼ାରେ ବସିବ, ବେଶୀ ଆଗ୍ରହ ପ୍ରକାଶ କରିବନି। ଏବଂ ଦିବ୍ୟମ ଭୌମମ ଅନ୍ତରିକ୍ଷମ ବିତମ ଉଚିତ ନିର୍ମିତମ, ଏ ଯେଉଁ ତିନି ପ୍ରକାର ଧନ ଭଗବାନ ସୃଷ୍ଟି କରିଛନ୍ତି, ଯାହା ପାଇବ ତୁମେ ସେଇଥିରେ ସର ନିର୍ବାହ କରିବ। ଆଉ ଗୋଟିଏ ଶ୍ଳୋକ ହିଁ ଆମେ କଥାକୁ ବିଶ୍ରାମ ନେବା, ଏବଂ କେତେ ଧନ ରଖିବ, ଲୋକ କହିବେ ଯାବତ ଅର୍ଥମ, ଏଠି କହିଲେ ନା ଯାବତ ଅର୍ଥମ ଉପାସିତମ, ଯେତିକି ଧନ ଦରକାର, କେତିକି ଧନ ଦରକାର, ଲୋକ ତ କହୁଛେ ନା ମୋର ଏତିକି ଦରକାର, ନା ଏଠି କହୁଛନ୍ତି ଯାବତ ଦ୍ରିୟତେ ଜଠରମ ତାବତ ସିହି ଦେହିନମ ଅଧିକ ଅଭିମନ୍ୟତେ ସ୍ୱସ୍ତି ଦଣ୍ଡମ ଅହର୍ତ୍ତି ସ୍ୱସ୍ତିନମ ଦଣ୍ଡମ ଅହର୍ତ୍ତି। ସେ ଚୋର ନାରଦ ମୁନି କହୁଛନ୍ତି ଯୁଧିଷ୍ଠିର ଯିଏ ଅଧିକ ଧନ ରଖିବ ସସ୍ତେନ ଆଉ ଦଣ୍ଡ ମହର୍ତ୍ତି, ସେ ଦଣ୍ଡ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି ହବ। ଅଧିକ ଧନ ରଖିବାଟା ଏଇ ଜନ୍ମରେ ଯେଉଁମାନେ ପର ପୀଡ଼ା ଦେଇକି ଧନ ରୋଜଗାର କରିଛନ୍ତି, ଅନ୍ୟକୁ ହୀନ ଜ୍ଞାନ କରନ୍ତି, ସେମାନେ ଏ ସର୍ବ ନଷ୍ଟ ହେଲା ପରେ ସେମାନେ ଶୁଚିମୁଖ ନାମକ ନର୍କକୁ ଯିବେ, ଶୁଚିମୁଖ, ସେଠି ଯାତନା ଶରୀରରେ ଶହ ଶହ ଛୁଞ୍ଚି ଦ୍ୱାରା ବିଦ୍ଧ ହେଇକି ଆପଣ ସର୍ବ ଫୁଟାଯିବ, ଯେଉଁମାନେ ପର ଜୀବକୁ ପୀଡ଼ା ଦେଇକି ଧନ ରୋଜଗାର କରୁଛନ୍ତି, ଶୁଚିମୁଖ ନାମକ ନର୍କ। ଏ ଦଣ୍ଡ ବି ଧନ ମନ ଇଚ୍ଛା ରୋଜଗାର କରି ପ୍ରାଣୀକୁ ପୀଡ଼ା ଦେଇକି ଆପଣ ଧନ ରୋଜଗାର କରି ରଖିଦେବେ, ତା ପାଇଁ ଦଣ୍ଡ ବି ଅଛି। ଏଇଠି ଭାଗବତରେ ନାରଦ ମୁନି କହୁଛନ୍ତି ଯାବତ ଦ୍ରିୟତେ ଜଠରମ, ଜଠର ମାନେ ପେଟ, ଉଦର ଭରଣ, ପିଲା ଛୁଆ ନିଜ ନିଜର ବନ୍ଧୁବାନ୍ଧବ ନିଜର ଜ୍ଞାନ୍ତି ଲୋକଙ୍କର, ପେଟ ପୁରିଲା ପର୍ଯ୍ୟନ୍ତ ଯେତିକି ସେତିକି ଧନ ରଖିବ ଗୃହସ୍ଥ ପାଇଁ, ଏତିକି ନିୟମ। ବ୍ୟାଙ୍କ ବାଲାନ୍ସ କିଛି ରଖିବନି, କିଛି ରଖିବ, ଗ୍ରସ୍ତର ନିୟମ ଅଛି, ଶହେ ଟଙ୍କା ରୋଜଗାର କଲେ 100%ରୁ 50% ଭଗବାନ କାମ ପାଇଁ ଦେବ, ପ୍ରତିଦିନ ମନେ ରଖିବା ଦରକାର 50% ତାର ଇନକମ ଭଗବାନ କାର୍ଯ୍ୟରେ ଲାଗିବ, ଯେଉଁଠି ଭଗବାନଙ୍କର ବାଣୀ ପ୍ରଚାର କରାଯାଉଛି, ଯେଉଁମାନେ ଭଗବାନଙ୍କର ବାଣୀ ପ୍ରଚାର କରୁଛନ୍ତି, କେଉଁଠି ମନ୍ଦିର ହେଉଛି, କେଉଁଠି ପ୍ରବଚନ ହେଉଛି, ସବୁ ସମୟରେ 50% ଦାନ କରିବ, ଇଏ ଭଗବାନଙ୍କର ନିୟମ। ଆଉ ରହିଲା 50%, 50%ରୁ 25%ରେ ଚଳିବ, 100 ଭାଗ ଧନରୁ 50 ଭାଗ ଧନ ଭଗବାନ କାର୍ଯ୍ୟରେ ଖର୍ଚ୍ଚ କରିବ। ଲୋକ 100 ଭାଗରୁ 50 ଭାଗ କ'ଣ, 5 ଭାଗ ବି ଖର୍ଚ୍ଚ କରିବାକୁ ରାଜି ନାହିଁ, ଧନ ରୋଜଗାର କରୁଛନ୍ତି। ଦେଖନ୍ତୁ ଆପଣ ଗୋଟେ କାଲକୁଲେସନ ନିଅନ୍ତୁ, ଇଣ୍ଡିଆରେ ସବୁଠୁ ବଡ଼ ଧନୀ ଲୋକମାନେ ଏପରିକି ଲଣ୍ଡନରେ ଆମେରିକାରେ ଫରେନର୍ କଣ୍ଟ୍ରିରେ ବି ଆମର ଗୁଜୁରାଟୀ ମାରୱାଡ଼ି ଭାଇମାନେ ବଡ଼ ବଡ଼ ଧନୀ ଲୋକ, ଲଣ୍ଡନର ଇଂଲଣ୍ଡର ପ୍ରାଇମ ମନିଟାରୀ କଣ୍ଟ୍ରୋଲରେ ମାନେ ବିଜନେସ କଣ୍ଟ୍ରୋଲରେ ପୁରା ରହିଛନ୍ତି ଗୁଜୁରାଟୀମାନେ, ବଡ଼ କଥା ଚିନ୍ତା କରନ୍ତୁ, ସେମାନେ ବି ସମାନ ବିଜନେସ କରୁଛନ୍ତି, ଓଡ଼ିଆ ଲୋକମାନେ ସମାନ ବିଜନେସ କରୁଛନ୍ତି, ସେମାନେ ତାଙ୍କର ଧନ କେତେବେଳେ କମେ ନାହିଁ ଦେଖିବେ, ସେମାନେ ଯେତେବେଳେ ବିଜନେସ କରୁଛନ୍ତି ସବୁବେଳେ ସେମାନେ ସକ୍ସେସ, କାହିଁକି ଧନଟାକୁ ସବୁବେଳେ ଧର୍ମ କାର୍ଯ୍ୟରେ ଲଗାଉଛନ୍ତି, ସବୁ ସମୟରେ ଦେଖିବେ, ସବୁ ସମୟ ମାରୱାଡ଼ିମାନେ ଗୁଜୁରାଟୀମାନେ ଯେଉଁଠି ମନ୍ଦିର ହେଲା ଦାନ କରିବା, କେଉଁଠି ପ୍ରବଚନ ହେଲା ଦାନ କରିବା, ଏଥିରେ କମିଯାଏ ନା, ବ୍ୟାଙ୍କ ବାଲାନ୍ସ ବଢ଼େ, କମିବ ନା। ଆପଣ 100 ଟଙ୍କା ଭଗବାନ ପାଇଁ ଖର୍ଚ୍ଚ କଲେ ମାନେ ଭଗବାନ ତ 1000 କୁବାଟ ଦେବେ, ସେ ଚିନ୍ତା କରିବେ ଆରେ ମୋ ପାଇଁ ଏତିକି ପଇସା ଖର୍ଚ୍ଚ କରିଦେଲା, ୟା ପିଲା ଛୁଆ କେମିତି ଚଳିବେ, ଧନ 50 ଭାଗ 100 ଟଙ୍କା ରୋଜଗାର କଲେ 50 ଟଙ୍କା ଭଗବାନ ପାଇଁ, ଆଉ 50 ଟଙ୍କା ଆପଣଙ୍କର ଖର୍ଚ୍ଚ, ତା ଦେହରୁ 25 ଟଙ୍କାର ଖର୍ଚ୍ଚ କରିବେ, ଆଉ 25 ଟଙ୍କା ବ୍ୟାଙ୍କ ବାଲାନ୍ସ ରଖିବେ ଭବିଷ୍ୟତ ପାଇଁ, ପିଲା ଅଛି, ଦେହ ଅଛି, ରୋଗ ଅଛି, 25% ବ୍ୟାଙ୍କ ବାଲାନ୍ସ ଅଧିକ ରହିବନି, ଆଉ 25%ରେ ଖର୍ଚ୍ଚ ହବ ଘରେ, ଇଏ ହେଲା 50%, ଆଉ 50% ହେଉଛି ଭଗବାନଙ୍କର। ସେଥିପାଇଁ ନାରଦ ମୁନି କହୁଛନ୍ତି ଭାଗବତର କଥା, ଯାବତ ଦ୍ରିୟତେ ଜଠରମ ତାବତ ସ୍ୱତଃ ହି ଦେହି ନାମ, ଦେହି ସେତିକି ସ୍ୱୀକାର କରିବ କେତେ ନା ଯାବତ ଧୀରେ ଜଠର ଯେତିକି ସରର ଲାଗିବ, ପେଟ ପୁରିଗଲା ବାସ୍, ପେଟ ପୁରିବା ଅର୍ଥରେ କପଡ଼ା ଖଣ୍ଡେ ଦରକାର, ଆଉ ଯେ 25% କଥା ମୁଁ କହିଲି ଯେତିକି ଦରକାର ସେତିକି ରଖିଲା, ଅବଶିଷ୍ଟ ପଇସା ସବୁ ଭଗବାନ କାର୍ଯ୍ୟରେ ଲଗେଇଲି। ସବୁଥିରେ ଗୋଟେ ପ୍ରିନ୍ସିପଲ ଅଛି, ଭଗବାନ ମଣିଷ ସମ୍ବନ୍ଧିତାର ଗୋଟେ ପ୍ରିନ୍ସିପଲ ରଖିଛନ୍ତି ନା, ଆଉ ଏମିତି ନାହିଁ ଯେ ଖାଲି ମନ ଇଚ୍ଛା ଆମେ ସୁଖରେ ରହିବା, ଆରେ ଏ ଜନ୍ମ ତ ଦୁଃଖ ଆର ଜନ୍ମ ପୁଣି ନର୍କ। ଦେଖନ୍ତୁ ସ୍ପଷ୍ଟ ଲେଖାଯାଉଛି, ଅଧିକ ଯୋଉ ଅଭିମାନ୍ୟତେ ସସ୍ତେନମ୍ ଦଣ୍ଡ ମହର୍ତ୍ତି ସସ୍ତେନମ୍। ଯୁଧିଷ୍ଠିର ମହାରାଜ ନିଜେ ପ୍ରବଚନ ଶୁଣୁଛନ୍ତି, ଭଗବାନ କୃଷ୍ଣ ସେଇଠି ବସିଛନ୍ତି, ନାରଦମଣି ପ୍ରବଚନ ଦଉଛନ୍ତି, 20,000 ରାଜାଙ୍କ ସହିତ ରାଜସୂୟ ଯଜ୍ଞରେ ସବୁ ବ୍ରାହ୍ମଣ ମାନେ ମୁନିବେଶୀ ମାନେ ବସିଛନ୍ତି, ନାରଦ ମୁନି ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି, ହେ ଯୁଧିଷ୍ଠିର, ଯିଏ ନିଜର ପେଟ ପୁରିବା ଠାରୁ ଶାରୀରିକ ଆବଶ୍ୟକ ଠାରୁ ଅଧିକା ଧନ ରଖୁଛି, ସିଏ ଅଧିକମ ଯୋଉ ଅଭିମନ୍ୟ ଅଛି ସ ଦଣ୍ଡ ମହର୍ତ୍ତି କାରଣ, ଏ ସସ୍ତେନମ୍ ଦଣ୍ଡ ମହର୍ତ୍ତି, ସେ ଚୋର ଏବଂ ଦଣ୍ଡ ପାଇଁ ଯୋଗ୍ୟ ବ୍ୟକ୍ତି। ଅଧିକ ଧନ ତୁମେ ରଖିପାରିବା, ଯେଉଁମାନେ ଅଧିକ ଧନ ପର ଜୀବ ପୀଡ଼ା କରି ବ୍ୟାଙ୍କ ବାଲାନ୍ସ ରଖିଛନ୍ତି, ଦେ ହାଭ୍ ଟୁ ସଫର ନିଶ୍ଚିତ, କାରଣ ତୁମେ ଧନ ରଖିଛ ମାନେ ଭଗବାନଙ୍କ ଡିଷ୍ଟ୍ରିବ୍ୟୁସନରୁ ତୁମେ କାହାର ଧନକୁ ଆଣିକି ରଖିଛ, ଭଗବାନ ଯେଉଁ ସମାନ ଡିଷ୍ଟ୍ରିବ୍ୟୁସନ କରିଛନ୍ତି, ଯେମିତି ଆମେ ଆପଣ ଏତିକି ଲୋକ ବସିଛନ୍ତି, ବର୍ତ୍ତମାନ ସମସ୍ତଙ୍କ ହାତରେ କିଛି କିଛି ପ୍ରସାଦ ଦିଆଯିବ, ସମାନ ଭଗବାନ ସମସ୍ତଙ୍କୁ ସମାନ ହାତ କରିଦେଇଛନ୍ତି, ଆପଣଙ୍କ ହାତରେ ଯଦି 2 ଠୁଙ୍ଗା ମିଳିଲା ତା ମାନେ ଆପଣ କାହାର ଗୋଟେ ଠୁଙ୍ଗା ହରଣ କରିଛନ୍ତି, ଏହି ଦଶା ନା। ଜୀବ ପାଇଁ ଯେତେ ଦରକାର ଜୀବ ସେତିକି ଗ୍ରହଣ କରିବା ଦରକାର, ଅଧିକ ଧନ ରୋଜଗାର କରିବା ଉଚିତ ନୁହେଁ, ଆପଣ ଅଧିକ ଧନ ସତ୍ ଉପାୟରେ ବା ଅସତ୍ ଉପାୟରେ ରୋଜଗାର କରୁଛନ୍ତି ମାନେ ଅନ୍ୟ ଜଣେ ଜୀବର ଭାବକୁ ସେୟାରକୁ ଆପଣ ଆଣୁଛନ୍ତି, ନିଶ୍ଚିତ ସଫ୍ଟ ଲ। ଗଭର୍ଣ୍ଣମେଣ୍ଟ ବି ସେ ନିୟମ କହୁଛି, ଗଭର୍ଣ୍ଣମେଣ୍ଟ କହୁଛି ତୁମେ ଜଣେ ବ୍ୟାଙ୍କ ଅଫିସର ବା ଜଣେ IAS ଅଫିସର ବା OAS ଅଫିସର, ତୁମ ଷ୍ଟାଣ୍ଡାର୍ଡ ମନି ଏତିକି ଦରକାର, ତୁମେ ଅଧିକା ମନି ରଖିଲା ମାନେ ତୁମେ ଚୋର ଭିଜିଲାନ୍ସ ଲଗା, ଯଦି ଗଭର୍ଣ୍ଣମେଣ୍ଟର ଭିଜିଲାନ୍ସ ଲାଗିଯାଉଛି ଭଗବାନଙ୍କର ଭିଜିଲାନ୍ସ ନାହିଁ, ବିଚାର କରନ୍ତୁ ଆପଣ, ଗଭର୍ଣ୍ଣମେଣ୍ଟ ଧରି ଘାଣ୍ଟୁଛି ଦେଖୁଛନ୍ତି ବଡ଼ ବଡ଼ ବିଜନେସ୍ ଲୋକମାନେ, କାହିଁକି ଏତେ ଟଙ୍କା ରଖିଲ, ତୁମର ଏତିକି ବିଜନେସ୍ ଏତିକି ଷ୍ଟାଟସ୍ ଏତିକି ପିଲା ଛୁଆ ଏତିକି ପଇସା ରଖିବ, ଅଧିକା ରଖିପାରିବନି, ଅଧିକା ରଖିଲା ମାନେ ବିଜନେସ୍ ଲାଗିଲା ରେଡ୍ କରା, ଯଦି ଗଭର୍ଣ୍ଣମେଣ୍ଟର ଏ ନିୟମ ଅଛି ଭଗବାନଙ୍କର ସେତିକି ନିୟମ ଅଛି ନା। ଏହି ନାରଦ ମୁନି କହୁଛନ୍ତି, ଯାବତ୍ ଧୀରେ ଯଥାର ତାବତ୍ ସତ ହିଁ ଦେଇ ନା ଦେହି ଜୀବ ସେତିକି ଗ୍ରହଣ କରିବ, ଏବଂ ଅଧିକ ଯୋଉ ଅଭିମନ୍ୟତେ ସସ୍ତେ ଦଣ୍ଡ ମହର୍ତ୍ତି, ଯିଏ ଅଧିକ ଗ୍ରହଣ କରିବ ସିଏ ଦଣ୍ଡ ପାଇବ, ଏବଂ ଓଡ଼ିଆ ଭାଗବତରେ ତାହିଁ ଲେଖିଲେ, ଯାବତ ଦେହେ ପ୍ରାଣ ଥିବ ତାବତ ସନ୍ତୋଷେ ବଞ୍ଚିବ, ଲୋଭେ ଅଧିକ ଯେ କରନ୍ତି ଚୋର ସମାନ ଦଣ୍ଡ ପାଆନ୍ତି, ଲୋଭ ଅଧିକ ଯେ କରନ୍ତି ଚୋର ସମାନ ଦଣ୍ଡ ପାଆନ୍ତି, ଲୋଭ ଅଧିକ ଯିଏ କରିବ ଚୋର ଭଳି ଦଣ୍ଡ ପାଇବ ଭଗବାନଙ୍କ ଦରବାରରେ। ତେଣୁ ଗୃହସ୍ଥର କେତେ ନିୟମ ଦେଖନ୍ତୁ, କେତେ ଜଣ ଲୋକ ଆମେ ଏ ଧନ୍ଦା କରୁଛେ, ସେଥିରେ ଧନ ତୃଷ୍ଣାରେ ଲାଗିଲା ମାନେ ହରିଭଜନ ହଉ, ଯଦି ବି ଧନ କମାଉଛନ୍ତି ଭଗବାନ କାର୍ଯ୍ୟରେ ଲଗେଇକି ଟିକେ ସାଧୁସଙ୍ଗ କରି ନାମ ଭଜନ କଲେ ବି କମ୍ ସେ କମ୍ ଷ୍ଟାଣ୍ଡାର୍ଡ ହବ, ଲୋକମାନେ ଧନ ରୋଜଗାର କରିକରି ଦିନ ଚାଲିଗଲା ହରିଭଜନ ବି କଲା ନା, ଠିକ ଅଛି ଏ ଜନ୍ମ ତ ଦୁଃଖମୟ, ପରଜନ୍ମ ନର୍କକୁ ରାସ୍ତା, ଇତର ଜନ୍ମ ଭଗବାନ ନିଜେ ବସିଛନ୍ତି, ନାରଦ ମୁନି ପ୍ରବଚନ ଦେଉଛନ୍ତି, ଯୁଧିଷ୍ଠିର ମହାରାଜ ଶୁଣୁଛନ୍ତି, ମଣିଷ ଗୃହସ୍ଥ ଧର୍ମଟା ଏତେ ବଡ଼ ଜିନିଷ, ଆଉ ଯାହାକୁ ବୁଝିଲେ ଆମେ ଗୃହସ୍ଥ ଲୋକ ସଂସାର ଭିତରେ ରହିଛୁ, ଆମେ କ'ଣ ସଂସାର କର୍ମ କରିବୁନୁ, ଭଗବାନ ନିଜେ ବସିଛନ୍ତି, ସଂସାର କର୍ମ ମାନେ ଏୟା, ଗୃହ କର୍ମ ସଂସାର କର୍ମ ସହିତ ଭଗବତ କର୍ମ କରିବାକୁ ପଡିବ, ନହେଲେ କର୍ମ ମନ୍ଦନ ଆପଣ ପଡ଼ିଯିବେ, ଦୁଃଖ ପାଇବେ ଏ ଜନ୍ମ ଦୁଃଖ ପରବର୍ତ୍ତୀ ଜନ୍ମ ଦୁଃଖ, ଆଉ ସବୁବେଳେ ଧନ ଚିନ୍ତାରେ ଯିଏ ରହିବେ, ଭଗବାନ କହୁଛନ୍ତି ଇଦମ୍ୟ ମୟା ଲବ୍ଧମ୍ ଇମମ୍ ପ୍ରାପ୍ସେ ମନୋରଥମ୍, ଆଜି ମୋତେ ଏତିକି ମିଳିଲା ଏତିକି ମୋର ପ୍ରଫିଟ୍ ହେଲା ଠିକ ଅଛି, କାଲି ମୁଁ ଏଇ ବିଜନେସ୍ କରିବି ମୋ ମନୋରଥକୁ ପୂର୍ଣ୍ଣ କରିବି, ଏତିକି କରିବି, ଇଏ କାହାର ଗୁଣ ନା ଅସୁର ଗୁଣ, ଯେତେବେଳେ ଦୈବାସୁର ସମ୍ପଦ ଯୋଗ କହୁଛନ୍ତି ଭଗବାନ, ଦେବତାର ଗୁଣ ଆଉ ଅସୁରର ଗୁଣ କହୁଛନ୍ତି, ଦୈବ ସମ୍ପଦ ଗୁଣ କ'ଣ ନା ଯଦୃଛଲା ଆବ ସନ୍ତୋଷ, ଯେତିକି ମିଳିଲା ସନ୍ତୋଷ ବାସ, ଅଜଗର ବୃତ୍ତି ଦେଖିଲେ ଅଜଗର, ଅଜଗର ସବୁ ଗୁଣ ଅଛି, ଶାରୀରିକ ବଳ ଅଛି, ତେଜ ଅଛି, ଜାଣିପାରେ ପୁଣି ବି ଗୋଟେ ଜାଗାରେ ପଡିକି ରହି, ସେଥିପାଇଁ ଅବଧୂତ 24 ଗୁରୁ ଭିତରେ ଅଜଗରୁ ଗୋଟେ ଗୁରୁ କରିଥିଲେ ଦତ୍ତାତ୍ରେୟ ସ୍ୱୟଂ ଭଗବାନ, ଭଗବାନ ଉଦ୍ଧବଙ୍କୁ କହୁଛନ୍ତି, ଆଉ ଦତ୍ତାତ୍ରେୟ ଭଗବାନ ଯିଏ ଅବଧୂତ ସେ ଯଦୁରାଜନଙ୍କୁ କହୁଛନ୍ତି ଭଗବାନଙ୍କର ପୂର୍ବଜଙ୍କୁ, କାରଣ ଯଦୁରାଜ ପଚାରୁଛନ୍ତି ହେ ଅବଧୂତ ଆପଣଙ୍କର ଖାଇବା ଠିକ ନାହିଁ, ଶୋଇବା ଠିକ ନାହିଁ, କିଛି ଠିକ ନାହିଁ,
ଦେହ ଛଡ଼ା ଆପଣଙ୍କ ନିକଟରେ କିଛି ନାହିଁ, କେବଳ ଦେହଟା ଧରିଛନ୍ତି, ଏତେ ଆନନ୍ଦରେ କେମିତି ରହିଛନ୍ତି? ଯଦୁରାଜ କହୁଛନ୍ତି, ମୋ ରାଜା, ମୋର ସ୍ତ୍ରୀ ଅଛି, ଛୁଆ ଅଛି, ଟଙ୍କା ଅଛି, ସୈନ୍ୟ ଅଛି, ସବୁ ଅଛି, ମୁଁ ଏତିକି ସୁଖେ ନାହିଁ, କିନ୍ତୁ ମୋର କିଛି ନାହିଁ, ତୁମେ ଏତେ ସୁଖରେ କେମିତି ରହିଛ? ସେ କହୁଛନ୍ତି, ଆରେ ମୁଁ ଏଇଥିପାଇଁ ସୁଖରେ ଅଛି, ଭଗବାନ ତାତ୍ରେ ଅବତାର ଦେଖ ଅବହୁତ ବେଶରେ ଶିକ୍ଷା ଦେଉଛନ୍ତି, ମୁଁ ଏଇଥିପାଇଁ ସୁଖୀ ଅଛି, ମୁଁ ଏଇ ଚବିଶଟା ପ୍ରକୃତିର ଏଇ ଚବିଶ ଜଣଙ୍କ ନିକଟରୁ ଶିକ୍ଷା କରିଛି, ଏମାନେ ମୋର ଶିକ୍ଷା ଗୁରୁ, ତେଣୁ ଅଜଗର ମୋର ଗୋଟେ ଗୁରୁ, ତାକୁ ମୁଁ ଗୁରୁ ରୂପରେ ଗ୍ରହଣ କରିଛି। ନା କିଭଳି? ନା ଅଜଗର ନିକଟରୁ ମୁଁ ଶିକ୍ଷା କରିଛି, ବ୍ୟକ୍ତି ଯାହା ପ୍ରାପ୍ତ ହବ ସେଥିରେ ସନ୍ତୁଷ୍ଟ, କିଛି ପ୍ରଚେଷ୍ଟା କରିବା ଉଚିତ ନୁହେଁ। ଅଜଗର ଶକ୍ତି ଅଛି, ସେ ଚାହିଁବ ଯଦି ବୁଲିବ ସବୁଆଡ଼େ ସବୁ ଧରି ଖାଇବ, ନା ପଡ଼ିକି ରହିବ, ଯାହା ମୁଖକୁ ଆସିବ ସେ ଭୋଜନ କରିବ, ବାସ ଏହି ଶିକ୍ଷା। ତେଣୁ ଧନ କର୍ମ କରୁଛନ୍ତି, ଚାକିରିଟିଏ କରିଛନ୍ତି, ଯେତିକି ମିଳିଲା ସନ୍ତୋଷ, ବାସ ଆଉ ଅଧିକ ପ୍ରଚେଷ୍ଟା ନାହିଁ, ଏଥିରେ ଆପଣ ଶାନ୍ତି ପାଇବେ। ନଚେତ ଯାହା ଆପଣ ଶୁଣୁଥିଲେ 15 ଅର୍ଥର ଅନର୍ଥ ଶିଶୁକାନ୍ତ, ଏବଂ ଇଦମ୍ ଅସ୍ତି ଇଦମ୍ ଅପିମେ ଭବିଷ୍ୟତି ପୁନଃ ଧନ, ଅସୁରର ଏହି ଚିନ୍ତା ସବୁବେଳେ ଭଗବାନ କହୁଛନ୍ତି, ଏତିକି ଧନ ମୋତେ ମିଳିଲା, ଏତିକି ଧନ ପାଇବାର ଅଛି, ଏଇ ବିଜନେସଟା କରିଦେଲେ ଏତିକି ଧନ ପାଇବି, ସବୁବେଳେ ଏଇ ଧନର ଚିନ୍ତା, ଏଥିରେ ମୋ ମନରଥ ପୂର୍ଣ୍ଣ ହବ, ଇଏ ଆସୁରି ଗୁଣେତେ ଶାନ୍ତି ମିଳିବନି, ସବୁ ସମୟରେ ତୃଷ୍ଣା ବଢି 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 ଚାଲିବ। କାରଣ ଆପଣ ବିବାହ ଜୋରା ଯାହା କିଛି କରିଛନ୍ତି ଶାନ୍ତି ପାଇନା, ସବୁ କିଛି କରିସାରିଲା ପରେ ବି ଶାନ୍ତି ପାଇଲାନି, ଜୀବନର ମୂଲ୍ୟ କ'ଣ ଆପଣଙ୍କର? ଧନ ରୋଜଗାର କରିସାରିଲା ପରେ ବି ଆପଣ ଶାନ୍ତି ପାଇଲେନି, ରୋଜଗାର କ'ଣ, ଏ ଲାଭ କ'ଣ ଅଛି? ଶାନ୍ତି ଏ ଭାଗବତର ନିୟମକୁ ମାନିଲେ ହିଁ ଶାନ୍ତି ମିଳିବ। ଇଏ ସବୁ ଗୃହସ୍ଥ ଧର୍ମ, କାଲି ଆମେ ଶୁଣିବା, ଆଜି ଧନ ପାଖରୁ ବନ୍ଦ ରହିଲେ କାଲିଠୁ କରିବେ କେମିତି, ପଶୁ ପକ୍ଷୀ ଏମାନଙ୍କ ସହିତ କିଭଳି ବ୍ୟବହାର କରିବ, ଗୃହସ୍ଥର ବଡ଼ ଦାୟିତ୍ୱ ଆଜ୍ଞା, ଗୃହ କର୍ମ ସହିତ ଏସବୁ କର୍ମ କରିବାକୁ ପଡ଼ିବ। ଏବଂ ଲୋକ କହୁଛନ୍ତି ନା ଗୃହସ୍ଥ ଧର୍ମଟା ବଡ଼ ଧର୍ମ, ନା ଭାଇ ଗୃହସ୍ଥ ଧର୍ମ ବହୁତ ବଡ଼ ଧର୍ମ, କିନ୍ତୁ ଏଇ ନିୟମ ଅଛି, ବହୁତ ବଡ଼ ଧର୍ମ, କିନ୍ତୁ ଗୃହସ୍ଥ ଧର୍ମ ନୁହେଁ ଯେ ଖାଲି ସ୍ତ୍ରୀକୁ ବିବାହ କରିଦେବା, ଟଙ୍କା ପଇସା ରୋଜଗାର କରିବା, ଏଇଟା ଗୃହସ୍ଥ ଧର୍ମ, ଆଉ ହରିଭଜନ ବିଲକୁଲ ନା, ଇଏ ଗୃହ ମେଧିର ଧର୍ମ, ତାଙ୍କ ପାଇଁ ସ୍ପେଶାଲ ନର୍କ ଦ୍ୱାର ସହ ଗୃହସ୍ଥର ବହୁତ ବଡ଼ ଧର୍ମ। ପ୍ରକୃତରେ ଗୃହସ୍ଥ ଧର୍ମ, ଗୃହସ୍ଥ ଯେତେ ଶୁଦ୍ଧ ରହିବ ସାଧୁମାନେ ସେତେ ଶୁଦ୍ଧ ରହିବେ। ଆଜିକାଲି ସାଧୁମାନେ କାହିଁକି ଶୁଦ୍ଧ ନାହାନ୍ତି? ସାଧୁମାନଙ୍କର ଅଶୁଦ୍ଧିର କାରଣ ଗୃହସ୍ଥ। ସାଧୁ କାହା ଧନ ଖାଉଛି? ସାଧୁ କ'ଣ ରୋଜଗାର କରୁଛି? ସାଧୁ ଗୃହସ୍ଥ ଧନ ଖାଉଛି, ଆଉ ଗୃହସ୍ଥ ଯଦି ଚୁର ତସ୍କର ହେବେ ବଦମାସ ହେବେ, ସାଧୁ ତାଙ୍କ ଧନ ନେଇ ଖାଇବେ, ସାଧୁ ଭଜନ କେମିତି? ସାଧୁ ଯାହା ଭଜନ କରିଦେବ ସବୁ କର ସଫା। ଗୃହସ୍ଥ ଯେତେ ଶୁଦ୍ଧ ରହିବେ, ତା ନିକଟରୁ ସନ୍ତାନ ଆସିବ, ସେ ସଂସ୍କାରିତ ହବ, ସିଏ ଯଦି ସାଧୁ ହବ, ସେ ସଂସ୍କାରିତ ସାଧୁ ହବ। ଆଉ ସାଧୁମାନେ ତିନି ଜଣ ଆଶ୍ରମ, ତିନିଟା ଆଶ୍ରମର ଲୋକମାନେ ଗୃହସ୍ଥ ଉପରେ ନିର୍ଭର କରୁଛନ୍ତି, ବାନପ୍ରସ୍ଥ, ସନ୍ନ୍ୟାସୀ, ବ୍ରହ୍ମଚାରୀ। ଏ ତିନି ଜଣ ତ ଭଗବାନ କାମ କରିବେ ନା, ଏମାନେ ଡିପେଣ୍ଡ କରୁଛନ୍ତି ଗୃହସ୍ଥ ଉପରେ। ଆଉ ଗୃହସ୍ଥ ଯଦି ଶୁଦ୍ଧ ନ ହବ, ତାର ଯଦି ଅପମିଶ୍ରିତ ଧନ ରହିବ, ବାବାଜୀ ଖାଲି ତାର କ'ଣ ଭୋଜନ ହବ? ବାବାଜୀ ମତି ଚଞ୍ଚଳ ହବ? ଗୃହସ୍ଥ ଧନ ଶୁଦ୍ଧ ରହିବା ଦରକାର। ଆଉ ଗୃହସ୍ଥଟା ଗୋଟେ ବହୁତ ବଡ଼ କବଚ, ସୁରକ୍ଷା କବଚ ଭଳି ସମାଜକୁ। ଗୃହସ୍ଥ ଜୀବନର ପିଲା ଟ୍ରେନିଂ ହୁଅନ୍ତି ନା, ଗୃହସ୍ଥର ଯେମିତି ସଂସ୍କାର ଥିବ, ଆମେ ସାଧୁ ହେଇଛୁ, କେତେ ପରସେଣ୍ଟ ଆମେ ସାଧୁ ହେଇପାରିବୁ? ଯେତିକି ପରସେଣ୍ଟ ଆମ ପିତାମାତାର ସଂସ୍କାର ଅଛି ସେଇଟା ବେଶୀ ପ୍ରଭାବ ପକେଇବ, ତାର ପରେ ଗୁରୁ ସଂସ୍କାର, ଜନ୍ମ ସଂସ୍କାରଟା ବହୁତ ବଡ଼ ଜିନିଷ, ଏଇଟା ବେଶୀ ଟାଣିବ। ଏଇ ଜନ୍ମ ସଂସ୍କାର ଶୁଦ୍ଧ ଥିବ, ସାଧୁ ହେବା ପାଇଁ ଆପଣ କିଛି କଷ୍ଟ ହବ। ଦେଖନ୍ତୁ ପ୍ରହ୍ଲାଦ, ବାପା ଅସୁର, ମା ଅସୁର, ଏ ମାନେ ମା ଜନ୍ମ ହେଇଛନ୍ତି ମତ୍ସ୍ୟ କନ୍ୟା ନା, ନାଗ ସରି ନାଗ କନ୍ୟା ନା, ମା ନାଗ କନ୍ୟା, ପିତା ଅସୁର, ଅସୁର ବାଳକ ସାଙ୍ଗରେ ରହୁଛନ୍ତି, କିନ୍ତୁ ଜନ୍ମ ସଂସ୍କାର କେତେ ତାଙ୍କୁ ଟାଣୁଛି ଦେଖନ୍ତୁ, ହରି ଭକ୍ତି ଛଡ଼ା ଆଉ କିଛି କରୁନାହାନ୍ତି। ଛନ୍ଦା ଅମର୍ଗ ପୁଣି ଗୁରୁ ରଖିଛନ୍ତି, ସିଏ ଅସୁର ଶିକ୍ଷା ଦେଉଛନ୍ତି, ରାଜନୀତିରେ ଶିକ୍ଷା ଦେଉଛନ୍ତି, ଇଏ ପୁଣି ଭକ୍ତି ଆଡ଼କୁ ଟାଣି ଚପଡ଼ ଯାଉଛନ୍ତି। ପଚାରୁଛନ୍ତି ତା ଗୁରୁ, ପଚାରୁଛନ୍ତି ଛଣ୍ଡା ଅମର୍ଗ, ତୁମକୁ ତ ଦିନେ ହେଲେ ମୁଁ ଟିଚିଂ ଦେଇନି, ଦିନେ ହେଲେ ହରିଭକ୍ତି ଶିକ୍ଷା ଦେଇନି, ତୁମେ କେଉଁଠି କଥା ଶିଖୁଛ? ଦେଖନ୍ତୁ ଗୃହସ୍ଥ ଜନ୍ମ ସଂସ୍କାରଟା କେତେ ବଡ଼ ସାଧୁ ଆପଣ କରେଇବି, ସେ ସେଠି କହୁଛନ୍ତି ଯେ ସ୍ୱୟଂ ଆକର୍ଷିତ ସନ୍ନିଧ, ଆରମ୍ଭ ବର୍ମ ବହୁତ ସୁନ୍ଦର ଶ୍ଳୋକ କହୁଛନ୍ତି, ହେ ଗୁରୁଦେବ, ଷଣ୍ଡମର କହୁଛନ୍ତି ପ୍ରହ୍ଲାଦ, ହେ ଗୁରୁଦେବ, ଚୁମ୍ବକ ଯେଭଳି ଲୁହା ପାଖକୁ, ଲୁହା ଯେଭଳି ଚୁମ୍ବକ ପାଖକୁ ସତ ଟାଣି ହେଇକି ଯାଏ, ମୋ ବିନା ଇଚ୍ଛାରେ ହରିଙ୍କ ପାଖକୁ ମୋ ମତିରେ ଟାଣି ହେଇକି ପଳିଯାଉଛି, ସଂସ୍କାର। ଆଉ ଗୃହସ୍ଥରେ ଯଦି ନିୟମ ନ ରହିବ, ପିଲା ଛୁଆ କ'ଣ ହେବେ? ସଂସ୍କାର ଦେବେ,
संस्कार रहिले आ भजन करियो ने ना पिला छडा वाल ना यार पिला छकाई मारु ना यार आमो संस्कार नै छै जमा होछु बहुत बडो जेनिस पे ग्रोस्त धर्मना बहुत बडो जेनिस एवं ए अध्याय रे संपूर्ण ए अध्याय रे 35 श्लोक अछन एडी ग्रोस्त धर्म कथा कहै छै एवं 13 अध्याय रे 5-7 श्लोक रे 5 श्लोक रे नारी धर्म कथा कहै छै बहुत बडो जेनिस ग्रोस्त माने सु शिक्षा करै दरकार कालि आमे सुनिया अवशिष्ट जहाँ कल को शेष दिन जिते बाटे जी कल आम शुणा कल किसी प्रश्न अच्छी करें समस्त प्रसाद नहीं जी समस्त प्रसाद पाइक जी कौन पचार पचार जदि जाणी थे कहू लाज कर कि ना मन संध्या मैंने पचार ना दरकार कौन अच्छी एमती ना जे पचारिदे खराब भाव आम ना 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 भगवान संविधान सेमती भांगे ना ଭଗବାନ ଯେଉଁ ନିୟମ ଗୁଡ଼ା କରିଛନ୍ତି ଆପଣଙ୍କର କହିବା କଥା ଯେ ଏକ୍ସଟ୍ରା ଧନ ଗୁଡ଼ାକ ସେ ରଖିଛି ତାକୁ ଭଗବାନଙ୍କୁ ଦେଇଦେବ ତାହେଲେ ଯେଉଁ ଲୋକର ଅଭାବ ରହିଲା ତାକୁ କିଏ ପୂରଣ କରିବ ଏସବୁ ଗୃହସ୍ଥ ଧର୍ମରେ ଅଛି ପାଇବ ଶିକ୍ଷା ଭଗବାନ ଦେଇଛନ୍ତି ଭାଗବତରେ ମୁଁ ଆପଣଙ୍କୁ ଏଇ ପ୍ରସଙ୍ଗ ପିଲା ବୋଲି ଏଇ କଥା କହିଲି ଏଇ ପ୍ରସଙ୍ଗ ବର୍ତ୍ତମାନ ପ୍ରସଙ୍ଗ ଉପରେ କଥା କହୁଛି ନା ଭଗବାନ ଯେତେବେଳେ କୃଷ୍ଣ ବଳରାମ ଯେତେବେଳେ ଗୋଚାରଣ କରିବାକୁ ଯାଉଛନ୍ତି ଗଛକୁ ଦେଖିକି ଭଗବାନ କହୁଛନ୍ତି ଭାଗବତରେ ଏମିତି ଗୋଟେ ଶିକ୍ଷା ନାହିଁ ଯାହା ମାନବ ସମାଜରେ ନାହିଁ ବୋଲି ଯାହା ଗୋଟେ ଆପଣ ତାକୁ ବୁଝେଇଦେବି ଭଗବାନ କହୁଛନ୍ତି ନା ମାନବର ବି ସେବା କରିବାକୁ ପଡିବ ସମସ୍ତଙ୍କର କିଭଳି ତିନିଟା ଉପାୟ ଭଗବାନ ଗଛକୁ ଦେଖିକି କହୁଛନ୍ତି ବଳରାମ ସଖାମାନଙ୍କୁ ସଖାମାନେ ଦେଖ ଏ ଗଛର ଜୀବନ କାହା ପାଇଁ ଗଛର ଜୀବନ କେବଳ ପର ଉପକାର ପାଇଁ ଦେଖନ୍ତୁ ଗଛ ଛାଇ ଖରା ସହୁଛି ଅନ୍ୟକୁ ଛାଇ ଦେଉଛି ଗଛର ଫଳ ଗଛ ନିଜେ ଖାଉଛି ପର ପାଇଁ ସବୁ କିଛି ପର ପାଇଁ ତେଣୁ ଭଗବାନ କହୁଛନ୍ତି ମନୁଷ୍ୟ ଏଥିରୁ ଶିକ୍ଷା ଦରକାର ଇଦାଦାମ ଜନ୍ମ ସାଫଲ୍ୟ ଦେହେ ଦେହିନାମ ଇହ ଦେଶୁ ପ୍ରାଣୈ ଅର୍ଥୈ ଧିଆ ବାଚା ଶ୍ରେୟ ଆଚରତେ ସଦା ଭଗବାନ କହୁଛନ୍ତି ସେଠି କହୁଛନ୍ତି ବ୍ୟକ୍ତି ଚାରି ପ୍ରକାରର ଅନ୍ୟର ଉପକାର କରିବ ପ୍ରାଣୈ ଯଦି ଦରକାର ପଡ଼େ ଅନ୍ୟ ପାଇଁ ପ୍ରାଣ ଦେଇଦେବ ଅର୍ଥୈ ଯଦି ଅର୍ଥ ଅଛି ଯେତିକି ଗରିବ ଲୋକ ଅଛି ତାକୁ ଦେବ ଏଇ ଶିକ୍ଷାରେ ଆସିବ ନାରଦ ମୁନି କହିବେ ଚଣ୍ଡାଳକୁ ବି ଦୟା କରିବ ଅର୍ଥ ଦେବ ପରିସ୍ଥିତି ସବୁ ଶିକ୍ଷା ଅଛି ଦିଆ ବୁଦ୍ଧି ଦ୍ୱାରା ଯଦି ବୁଦ୍ଧି ଅଛି ବୁଦ୍ଧି ଦେବ ଭାଇ ତୁ ଦୁଃଖୀ ଲୋକ ଏଇ ଉପାୟରେ ଯା ଏ ଆଉ ବାଚା କିଛି ନ କହିଲେ ସୁନ୍ଦର କଥା ପଦେ କରିବେ ବଚନ ଦ୍ୱାରା ବି ସାହାଯ୍ୟ କରିବେ ବୁଦ୍ଧି ଦ୍ୱାରା ସାହାଯ୍ୟ କରିବେ ଧନ ଦ୍ୱାରା ସାହାଯ୍ୟ କରିବେ ନହେଲେ ପ୍ରାଣ ଦ୍ୱାରା ସାହାଯ୍ୟ କରିବେ ଭଗବାନଙ୍କର କୌଣସି ଶିକ୍ଷା ପାର୍ଶିଆ ନୁହେଁ ସବୁ କମ୍ପ୍ଲିଟ୍ ଶିକ୍ଷା ଆପଣ ଶୁଣିବେ ଭଗବାନ କହିବେ ଗୃହସ୍ଥ ଗୃହସ୍ଥ ଧର୍ମରେ ନାରଦ ମୁନି କହିବେ କାଲି କାଲି ପଡ଼ିଯିବେ କଥା ନାରଦ ମୁନି କହିବେ ଯେ ଗୃହସ୍ଥ ପଶୁପକ୍ଷୀ ସହିତ ଚଣ୍ଡାଳ ଦୁଃଖୀ ଦରିଦ୍ର ନିଚ ପ୍ରାଣୀମାନଙ୍କୁ ସବୁ ଖାଇବାକୁ ଦେବ କମ୍ ଶିକ୍ଷା ଅଛି
ହରେ କୃଷ୍ଣ 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 ହରେ ହରେ ହରେ